ସାଧୁ ଜୋହନ ଏକାଦଶ ପର୍ବ ଅଠର ପଦରୁ ଆରମ୍ଭ କରି ମୁଁ ପଢ଼ିବାକୁ ଚାହେଁ। ବେଥନିଆ ଜେରୁସାଲମର ନିକଟରେ ଥିଲା, ପ୍ରାୟ ଏକ କୋଶ ଦୂରରେ। ଆଉ ଯେଉଁମାନଙ୍କର ମଧ୍ୟରୁ ଅନେକ ମାର୍ଥା ଓ ମରିୟମଙ୍କ ନିକଟକୁ ଆସି ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେଇଥିଲେ। ସେଥିରେ ମାର୍ଥା ଯୀଶୁ ଆସୁଥିବାର ଶୁଣିବା ମାତ୍ରେ ଯାଇ ତାହାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରିୟମ ଗୃହରେ ବସି ରହିଲେ। ଏହାପରେ ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଥାନ୍ତେ ମୋର ଭାଇ ମରିନଥାନ୍ତା। କିନ୍ତୁ ମୁଁ ଜାଣେ ଯେ ଏବେ ସୁଦ୍ଧା ଆପଣ ଯାହା କିଛି ମାଗିବେ ପରମେଶ୍ୱରଙ୍କୁ, ପରମେଶ୍ୱର ତାହା ଆପଣଙ୍କୁ ଦେବେ। ଯୀଶୁ ତାଙ୍କୁ କହିଲେ, ତୁମର ଭାଇ ପୁଣି ଉଠିବ। ମାର୍ଥା ତାହାଙ୍କୁ କହିଲେ, ମୁଁ ଜାଣେ ଯେ ସେ ଶେଷ ଦିନରେ ପୁନରୁତ୍ଥାନରେ ଉଠିବ। ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ମୁଁ ଜୀବନ। ଯେ ମୋଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ପୁଣି ଯେ କେହି ବଞ୍ଚେ ଓ ମୋଠାରେ ବିଶ୍ୱାସ କରେ ସେ କଦାପି କେବେ ହେଁ ମରିବ ନାହିଁ। ଏହା କଣ ବିଶ୍ୱାସ କରୁଅଛ? ସେ ତାହାଙ୍କୁ କହିଲା, ହଁ ପ୍ରଭୁ, ମୁଁ ବିଶ୍ୱାସ କରେ ଯେ ଆପଣ ପରମେଶ୍ୱରଙ୍କ ପୁତ୍ର ଶ୍ରୀ ଖ୍ରୀଷ୍ଟ, ଯାହାଙ୍କର ଜଗତକୁ ଆସିବାର ଥିଲା। ଆଉ ତା ନିରୀକ୍ଷଣ କରନ୍ତୁ। ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରିୟମକୁ ଗୋପନରେ ଡାକି କହିଲେ, ଗୁରୁ ଆସିଲେଣି ଆଉ ତତେ ଡାକୁଛନ୍ତି। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ଆଜି ରାତିରେ ସେ ବାକ୍ୟଗୁଡ଼ିକୁ ଆମ ହୃଦୟରେ ନିଶ୍ଚିତ କର, ଯେହେତୁ ଆମେ ତୁମଠାରେ ଅପେକ୍ଷା କରୁଅଛୁ। ତୁମର ବାକ୍ୟ, ତୁମର ସେବକ ଏବଂ ଶାସ୍ତ୍ରାଂଶ ସବୁକିଛି ଯୀଶୁଖ୍ରୀଷ୍ଟଙ୍କ ନାମରେ ତୁମ ନିକଟରେ ସମର୍ପିତ ଅଟେ। ଆମେନ୍। ଆପଣମାନେ ବସି ଯାଇପାରନ୍ତି। ଏଠାରେ ମୋର ରହିବାର ଉଦ୍ଦେଶ୍ୟ ହେଉଛି ପରମେଶ୍ୱରଙ୍କ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବା, ପ୍ରାର୍ଥନା କରିବା ଏବଂ ରୋଗୀମାନଙ୍କ ଉପରେ ହାତ ରଖିବା ପରି ସେତିକି ନୁହେଁ, ମାତ୍ର ଯେପରିକି ସେମାନେ ଆମ ମଧ୍ୟରେ ଯୀଶୁଖ୍ରୀଷ୍ଟଙ୍କୁ, ପରମେଶ୍ୱରଙ୍କ ପୁତ୍ରଙ୍କୁ ଆମ ମଧ୍ୟରେ ଚିହ୍ନି ପାରନ୍ତି। ଆଜି ରାତି ଆମେ ଏହି ବିଷୟ ଉପରେ କହୁଅଛୁ, ତତ୍ପରେ ଯୀଶୁ ଆସିଲେ ଓ ଡାକିଲେ। ବର୍ତ୍ତମାନ ଏହି ସମୟଟି ଯାହା ବିଷୟରେ ଆମେ କହୁଅଛୁ, ଏହା ଅତ୍ୟନ୍ତ ଦୁଃଖଦ ସମୟ ଥିଲା। ଯଦି ଆପଣ କେବେ ଆମ ପ୍ରଭୁଙ୍କ ଜୀବନରେ ଥିବା କାହାଣୀ ପଢ଼ିଛନ୍ତି, ଆମେ ପାଉ ଯେ ସେ ଏହି ବାଳକ ଲାଜାରଙ୍କ ଜଣେ ମହାନ ବନ୍ଧୁ ଥିଲେ। ସେ ଥିଲେ ଜୋସେଫଙ୍କ ଯିବା ପରେ, କିମ୍ବା ସେ ଚାଲିଯାଇଥିଲେ ଏବଂ ମାର୍ଥା, ମରିୟମ ଏବଂ ଲାଜାରଙ୍କ ସହିତ ରହିବାକୁ ଆସିଥିଲେ। ଏବଂ ସେମାନେ ବହୁତ ଉତ୍ତମ ବନ୍ଧୁ ଥିଲେ। ସେମାନଙ୍କର ଥିଲା, ସେ ସେମାନଙ୍କ ପାଇଁ ଜଣେ ପାଳକ ପରି ଥିଲେ, ଜଣେ ପ୍ରକୃତ ବନ୍ଧୁ ପରି। ଏବଂ ତାହାଙ୍କ ପିନ୍ଧିବା ନିମନ୍ତେ ଛୋଟ ଜିନିଷଟିଏ ତିଆରି କରିଥିଲେ, ପିନ୍ଧିବା ପାଇଁ ଏକ ଅଙ୍ଗରଖା। ମୁଁ ବିଶ୍ୱାସ କରି ସେମାନେ ଦାବି କରନ୍ତି ଯେ ପୁଣି ଏହା ସିଲାଇ ବିନା ସର୍ବତ୍ର ବୁଣା ଯାଇଥିଲା। ଆଉ ତେବେ ସେମାନେ ତାଙ୍କ ପାଇଁ କିଛି କରିଥିଲେ, କାରଣ ସେମାନେ ତାହାଙ୍କଠାରେ ବିଶ୍ୱାସ କରୁଥିଲେ। ଏହା ସେମାନେ ଥିଲେ, ସେମାନେ ବିଶ୍ୱାସ କରିଥିଲେ ଏବଂ ତାହା ଦେଖିଥିଲେ। ସେମାନେ ତାହାଙ୍କୁ ଅନୁସରଣ କରିବା ପାଇଁ ମଣ୍ଡଳୀ ଆଉ ପ୍ରଭୃତି ସବୁକିଛିକୁ ପରିତ୍ୟାଗ କରିଥିଲେ। ଏବଂ ସେହି ଦିନରେ ମଣ୍ଡଳୀରୁ ଦୂରେଇ ଯିବା ଏକ ବଡ଼ ବିଷୟ ଥିଲା, ଯାହାର ଦଣ୍ଡ ଏପରିକି ମୃତ୍ୟୁ ମଧ୍ୟ ହୋଇପାରିଥାନ୍ତା। କିନ୍ତୁ ଯୀଶୁ ଏହି ବ୍ୟକ୍ତି ଜଣକ, ଯେପରିକି ସେମାନେ ଦାବି କରିଥିଲେ, ଯେ କି ଚାରିଆଡ଼େ ଯାଇ ସେମାନଙ୍କ ମଣ୍ଡଳୀଗୁଡ଼ିକୁ ତଳିତଳାନ୍ତ କରି ପକାଉଥିଲେ ଏବଂ ସେମାନଙ୍କର ଯାଜକ ବିଷୟରେ କଟୁ କଥା କହୁଥିଲେ ଏବଂ ଏହିପରି ପ୍ରଭୃତି ସବୁ ସେମାନେ ଭାବୁଥିଲେ ଯେ ସେ କରିଥିଲେ, ସେମାନଙ୍କର ବହୁତ ବଡ଼ କ୍ଷତି କରୁଛନ୍ତି। ଏବଂ ତାଙ୍କୁ ସ୍ୱୀକାର କରିବାର ଅର୍ଥ ସମାଜ ଗୃହରୁ ବାହାର କରାଯିବା ଥିଲା। ଆଉ ତାପରେ ଯଦି ଆପଣ ମଣ୍ଡଳୀରୁ ବାହାରି ଯାଇଛନ୍ତି, ସେମାନେ ଭାବିଥିଲେ ଯେ ଆପଣଙ୍କ ପାଖରେ ମୁକ୍ତି ନିମନ୍ତେ ଆଉ କୌଣସି ସୁଯୋଗ ନାହିଁ। ଯଦି ଆପଣ ସେମାନଙ୍କର କୌଣସି ଏକ ସମ୍ପ୍ରଦାୟର ଅନ୍ତର୍ଗତ ନୁହନ୍ତି, ଯେପରିକି ଫାରୁସି, ସାଧୁକି କିମ୍ବା ଅନ୍ୟ କିଛି, ତେବେ କୌଣସି ମୁକ୍ତି ନାହିଁ ଯଦି ଆପଣ ତାହାର ବାହାରେ ଅଛନ୍ତି। ଏବଂ ଯଦି ସେମାନଙ୍କର ଅଧିକାର ରହିଥାନ୍ତା, ଚାବି ସବୁ ରହିଥାନ୍ତା, ଆଉ ସେମାନେ ଚାହିଁଥିଲେ ଆପଣଙ୍କୁ ଲାତ ମାରି ମାତ୍ର ବାହାର କରିପାରିଥାନ୍ତେ, ତାହା ସେମାନଙ୍କର ନିଜସ୍ୱ କଥନ ଥିଲା। ଏଥିରେ ଆଶ୍ଚର୍ଯ୍ୟ ବିଷୟ ନୁହେଁ ଯେ ଯୀଶୁ କହିଥିଲେ, ତୁମେ ତୁମର ପରମ୍ପରାଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ବାକ୍ୟକୁ ପ୍ରଭାବହୀନ କରି ପକାଇଅଛ, ବୁଝିଲେ। ଏବଂ ବର୍ତ୍ତମାନ ଏହା ପୁନର୍ବାର ପୁନରାବୃତ୍ତି ହୋଇଅଛି, କାରଣ ଆମେ ସମସ୍ତେ ଜାଣୁ ଯେ ଇତିହାସ ନିଜକୁ ବାରମ୍ବାର ପୁନରାବୃତ୍ତି କରିଥାଏ ଏବଂ ଏହା କହିବା ଦୁଃଖଦାୟକ ଅଟେ, କିନ୍ତୁ ଏହାର ପୁନରାବୃତ୍ତି ହେବା ପାଇଁ ଭବିଷ୍ୟତବାଣୀ କରାଯାଇଥିଲା ଏବଂ ଏହା ପୁନର୍ବାର ହୋଇସାରିଛି। ଆଉ ଆମେ ପାଉ ଯେ ଯୀଶୁଙ୍କ ବିଷୟରେ ଉତ୍ତମ ଚିନ୍ତା କରାଯାଇନଥିଲା। ଅନେକ ଥର ଲୋକମାନେ ସେ ମନୁଷ୍ୟର ନିର୍ଣ୍ଣୟ କରିବାକୁ ଚାହାନ୍ତି ଯିଏ ସେମାନଙ୍କ ସହିତ ସହମତ ନୁହେଁ। ଆମେ ତାହା କରିବା ପାଇଁ ନୁହେଁ। ଆମେ ଜଣେ ଅନ୍ୟ ସହିତ ଅସହମତ ହୋଇପାରୁ, ତଥାପି ବନ୍ଧୁ ଭାବରେ ରହିପାରୁ। ଯଦି ମୁଁ ଜଣେ ମନୁଷ୍ୟ ସହିତ ଅସହମତ ହୋଇପାରେ ନାହିଁ ଏବଂ ତଥାପି ତାଙ୍କୁ ଭଲ ପାଇପାରେ ଏବଂ ତାଙ୍କ ପାଇଁ ପ୍ରାର୍ଥନା କରିପାରେ ଏବଂ ଶାସ୍ତ୍ରର ଆଧାରରେ ତାଙ୍କ ସହିତ ଏବଂ ଉତ୍ତମ ଜ୍ଞାନାଲୋକ ପ୍ରାପ୍ତି ପାଇଁ ଅସହମତ ହୋଇପାରେ, ତେବେ ମୁଁ ତାଙ୍କୁ କିଛି ହିଁ କହିବି ନାହିଁ। ମୁଁ ସବୁବେଳେ ବନ୍ଧୁ ଭାବରେ ତାଙ୍କ ସହ ଅସମତ ହେବାକୁ ଚାହେଁ, କାରଣ ମୁଁ ତାଙ୍କୁ ଭଲ ପାଏ ଏବଂ ମୁଁ ନିଶ୍ଚିତରେ ଚାହେଁ ନାହିଁ ଯେ ସେ ନଷ୍ଟ ହୋଇଥାନ୍ତୁ। ଆଉ ତାଙ୍କୁ ମଧ୍ୟ ମୋ ସହିତ ସମାନ ହିଁ କରିବା ଉଚିତ। ଆମେ ଦୁହେଁ ନଷ୍ଟ ହେବାକୁ ଚାହିଁବା ନାହିଁ ଏବଂ ଆମେ ଆମର ଚିନ୍ତାଧାରାକୁ ବାକ୍ୟ ଯାହା କୁହେ ତାହା ଉପରେ ଆଧାର କରିବା ପ୍ରୟୋଜନ ଅଟେ। ବାକ୍ୟ ହିଁ ସତ୍ୟ ହେଉ, ଆମର ଧର୍ମ ମତ କିମ୍ବା ଆମର ଚିନ୍ତାଧାରା ନୁହେଁ, ମାତ୍ର ଯାହା ସେ କହିଛନ୍ତି କୌଣସି ବ୍ୟକ୍ତିଗତ ବ୍ୟାଖ୍ୟା ନୁହେଁ, କେବଳ ବାକ୍ୟ ଯାହା କହିଛି। ଅନ୍ୟ ଏକ ରାତି ମୁଁ କିଛି କରିଥିଲି ଏବଂ ଏହା ପ୍ରାୟ ଧର୍ମ ବିରୋଧୀ ପରି ମନେ ହେଉଥିଲା। ମୋର ବିଶ୍ୱାସ ଯେ ଦିନେ ସକାଳେ ଏହା ଏକ ସେବକ ସ୍ତରୀୟ ଜଳଖିଆ ମଧ୍ୟରେ ହୋଇଥିଲା। ମୁଁ ଯୀଶୁଙ୍କୁ ଏକ ପରୀକ୍ଷାରେ ରଖିଲି। ମୁଁ କହିଲି, ସେମାନେ ସେତେବେଳେ ଯେପରି କରିଥିଲେ ଠିକ ସେହିପରି ସେମାନେ ଆଜି ମଧ୍ୟ କରନ୍ତି। ହୁଏତ ଏହା ଉତ୍ତମ ହେବ ଯଦି ମୁଁ ଏହାକୁ କିଛି କ୍ଷଣ ପାଇଁ ପୁନରାବୃତ୍ତି କରେ ଯଦି ଆମ ପାଖରେ ସମୟ ଅଛି। ତେବେ ମୁଁ କହିଥିଲି, ଆଜି ଆମେମାନେ ପାଇଥାଉ ଯେ ଲୁଥରଙ୍କ ସଂସ୍କାର କାଳରେ ସେହି ସମୟରେ ସେ କହିଥିଲେ ଯେ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ଯେଉଁ ବ୍ୟକ୍ତି ବିଶ୍ୱାସ କରେ ସେ ତା ପାଖରେ ଏହା ଅଛି। କିନ୍ତୁ ଆମେ ପାଇଲୁ ଯେ ସେମାନଙ୍କ ମଧ୍ୟରୁ ଅନେକ କହିଲେ ଯେ ସେମାନେ ବିଶ୍ୱାସ କରିଥିଲେ ଆଉ ସେମାନଙ୍କ ପାଖରେ ତାହା ନଥିଲା। ଜନ୍ ୱେସ୍ଲିଙ୍କ ଦିନରେ ଯଦି ସେମାନେ ଦ୍ୱିତୀୟ ଆଶୀର୍ବାଦ ପାଇଥିଲେ, ସେମାନେ ଏହାକୁ ପବିତ୍ରୀକରଣ, ସମ୍ପୂର୍ଣ୍ଣ ପବିତ୍ରତା ବୋଲି ଆଖ୍ୟା ଦେଇଥିଲେ। ସେମାନେ ଆନନ୍ଦିତ ହେଲେ ଓ ପାର୍ଟି କଲେ। ପ୍ରତ୍ୟେକ ବ୍ୟକ୍ତି ଯିଏକି ପାର୍ଟି କରିଥିଲା ଏହା ପାଇଥିଲା, ମାତ୍ର ସେମାନେ ଏହା ଜାଣିବାକୁ ପାଇଲେ ଯେ ସେମାନଙ୍କ ପାଖରେ ଏହା ନଥିଲା। ସେମାନଙ୍କ ମଧ୍ୟରୁ ଅନେକ ଚିତ୍କାର କରିଥିଲେ ଏବଂ ତାହା ପାଇନଥିଲେ। ପେଣ୍ଟିକଷ୍ଟ ଦିନ ଗୁଡ଼ିକରେ ସେମାନେ କହିଥିଲେ, ବର୍ତ୍ତମାନ ବରଦାନ ଗୁଡ଼ିକର ପୁନରୁଦ୍ଧାର ଆସିଯାଇଛି, ଆତ୍ମାଙ୍କ ବାପ୍ତିସ୍ମ ଆସିଯାଇଛି। ଯିଏ ପରଭାଷାରେ କଥା କହେ ସେ ଏହା ପାଇଯାଇଛି। ଆମେମାନେ ପାଇଲୁ ଯେ ଅନେକ ପରଭାଷାରେ କଥା କହିଥିଲେ, ପୁଣି ସେମାନଙ୍କ ପାଖରେ ତାହା ନଥିଲା। ତେଣୁ ସେମାନେ କୁହନ୍ତି, ତେବେ ଆତ୍ମାଙ୍କର ଫଳ ତାହିଁ ତ ଏହା ଅଟେ। ଓ ନା, ଆତ୍ମାଙ୍କର ଫଳ ନୁହେଁ, ଖ୍ରୀଷ୍ଟିଆନ ବିଜ୍ଞାନ ପାଖରେ ତାହା ଅଛି, ଯେଉଁଠାରେ କି କଚିଥି ପ୍ରେମ ହେଉଛି ଆତ୍ମାଙ୍କର ସେହି ଫଳ। ତାପରେ ସେମାନଙ୍କ ପାଖରେ ଅନ୍ୟ କାହାରି ଅପେକ୍ଷା ଅତ୍ୟଧିକ ପ୍ରେମ ଅଛି। ପୁଣି ଯୀଶୁଖ୍ରୀଷ୍ଟଙ୍କ ପରମେଶ୍ୱରତ୍ୱ ଗୁଣକୁ ଅସ୍ୱୀକାର କରିଥାନ୍ତି, ତାଙ୍କୁ ମାତ୍ର ଜଣେ ଭବିଷ୍ୟତ ବକ୍ତା, ମାତ୍ର ଜଣେ ସାଧାରଣ ଲୋକ ବୋଲି କହିଥାନ୍ତି, ବୁଝିଲେ। ତେଣୁ ତାହା ଏହିସବୁ ସମ୍ପାଦିତ କରେ ନାହିଁ। ତେବେ ମୋତେ କେବଳ ଗୋଟିଏ ମିନିଟ୍ ପାଇଁ ତାହା ବାବଦରେ ପ୍ରଶ୍ନ କରିବାକୁ ଦିଅନ୍ତୁ। ଆସନ୍ତୁ ଯୀଶୁଙ୍କୁ ମୁକଦ୍ଦମାରେ ପରୀକ୍ଷା କରିବା। ଆଉ ସଭାମଞ୍ଚରୁ ଏହି ବିବୃତ୍ତି ପାଇଁ ପରମେଶ୍ୱର ମୋତେ କ୍ଷମା କରନ୍ତୁ, କିନ୍ତୁ ମୁଁ ଗୋଟିଏ ମିନିଟ୍ ପାଇଁ ତାହାଙ୍କ ବିରୋଧରେ ରହିବାକୁ ଯାଉଅଛି, କେବଳ ଆପଣଙ୍କୁ ଆଲୋକକୁ ଆଣିବା ପାଇଁ, ବୁଝିଲେ। ବର୍ତ୍ତମାନ ମୁଁ ଆଜି ରାତିରେ ଆପଣ ଲୋକମାନଙ୍କୁ ଏଠାରେ ପାଇଅଛି, ମୁଁ ଆପଣଙ୍କ ସହିତ କଥାବାର୍ତ୍ତା କରୁଅଛି। ମୁଁ ଏହା ବିଗତ ଦିନରେ ହୋଇଥିଲା, ଯେତେବେଳେ ନାଜରିତୀୟ ଯୀଶୁ ପୃଥିବୀରେ ଥିଲେ। ମୁଁ ଏହି ବ୍ୟକ୍ତି ନାଜରିତୀୟ ଯୀଶୁଙ୍କ ବିରୁଦ୍ଧରେ ଆପଣମାନଙ୍କ ନିକଟକୁ ଏବଂ ଆପଣଙ୍କ ସହିତ ଯୁକ୍ତି କରିବାକୁ ଆସିଅଛି। କିନ୍ତୁ ଆମେ ସମସ୍ତେ ଜାଣୁ ଯେ ପରମେଶ୍ୱର ପ୍ରେମ ଅଟନ୍ତି। ବାଇବିଲ କହେ ଯେ ସେ ଏହା ଅଟନ୍ତି, ଠିକ ଅଛି। ଏବଂ ପ୍ରେମ, ଆତ୍ମା, ଦୀର୍ଘ ସହିଷ୍ଣୁତା, ଭଦ୍ରତା, ଧୈର୍ଯ୍ୟ, ନମ୍ରତା ଓ ପ୍ରଭୃତି ଏବଂ ପ୍ରେମ ଅଟେ। ତେବେ ମୁଁ କହେ, ମୁଁ ଆପଣମାନଙ୍କୁ କିଛି ପଚାରିବାକୁ ଚାହେଁ। ଆମେ ଯାହା ଯାହା ଜାଣୁ ତାହା ଗ୍ରହଣ କରିବା ଜଣେ ଖ୍ରୀଷ୍ଟିଆନ ଭାବରେ। ଆପଣଙ୍କର ଏହି ବୃଦ୍ଧ ଯାଜକକୁ ଦେଖନ୍ତୁ, ତାଙ୍କର ବୃଦ୍ଧ ପିତାମହ ଜଣେ ପୁରୋହିତ ଥିଲେ। ଯାଜକ ହେବା ପାଇଁ ତାଙ୍କୁ ଲେବିମାନଙ୍କ ବଂଶରେ ଜନ୍ମ ହେବାକୁ ପଡ଼ିଥିଲା। ତେବେ ଆମେ ପାଉ ଯେ ତାହାଙ୍କର ଆପଣ ଅନ୍ୟମାନଙ୍କ ଭଳି ସେପରି ଯୌବନ କାଳ ନଥିଲା। ସେ କଣ କରନ୍ତି? ସେ ନିଜକୁ ଉତ୍ସର୍ଗୀକୃତ କରନ୍ତି। ସେ ବାକ୍ୟ, ସେ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ପାଇଁ ସେଠାରେ ଉପରେ ଥାନ୍ତି। ସେ ଏହା ଦେଇ ଗତି କରନ୍ତି ଦିନ ଓ ରାତି, ଦିନ ଓ ରାତି। ଏହାର ପ୍ରତ୍ୟେକ ଅକ୍ଷର ପୁସ୍ତକରେ ଥିବା ପ୍ରତ୍ୟେକ ଶବ୍ଦକୁ ଜାଣିବାକୁ ଥାଏ, ତାହାଙ୍କୁ ଏହା ମୁଖସ୍ଥ କରିବାକୁ ଥାଏ। ସେ ଏହା ବିଷୟରେ କିଛିଟା ଥାଏ ଯାହାକି ତାଙ୍କୁ ନିଶ୍ଚୟ ଜାଣିବାକୁ ଥାଏ। ଏବଂ ତାପରେ ଏହା ବ୍ୟତୀତ, ଯେତେବେଳେ ଆପଣଙ୍କର ପିତା ଓ ମାତା ବିବାହ କଲେ, କିଏ ସେମାନଙ୍କୁ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଏକତ୍ର ଯୋଡ଼ିଥିଲେ? ଆପଣଙ୍କର ଧାର୍ମିକ ବୃଦ୍ଧ ଯାଜକ। ଯେତେବେଳେ ଆପଣଙ୍କର ପିତାଙ୍କର ଅଭାବ ଥିଲା ଏବଂ ତାଙ୍କ ଚାଷ ଜମିରେ କିଛିଟା ଟଙ୍କା ଋଣ ହୋଇଯାଇଥିଲା ଓ ବନ୍ଧକଦାତାମାନେ ଯେତେବେଳେ ତାହାକୁ ନେବାକୁ ଯାଉଥିଲେ, ସେତେବେଳେ ତାଙ୍କ ନିକଟକୁ କିଏ ଆସିଥିଲା? ତାଙ୍କ ନିକଟରେ କିଏ ଛିଡ଼ା ହେବା ପାଇଁ ଯାଇଥିଲା? ତୁମର ସେହି ଦୟାଳୁ ପୁରାତନ ଯାଜକ। ଯେତେବେଳେ ତୁମ ମା ତୁମକୁ ଜନ୍ମ ଦେଉଥିଲେ, ସେହି କୋଠରୀ ତାଙ୍କ ପାଖରେ କିଏ ଛିଡ଼ା ହୋଇଥିଲା? ସେହି ଦୟାଳୁ ବୃଦ୍ଧ ଯାଜକ। ଯେତେବେଳେ ତୁମେ ଅସୁସ୍ଥ ଏବଂ ଅଭାବୀ ହୋଇଥାଉ, ସେତେବେଳେ ତୁମ ପାଖକୁ କିଏ ଆସିଥାଏ? ତୁମର ଦୟାଳୁ ପୁରାତନ ଯାଜକ। କିଏ ତୁମକୁ ଆଶୀର୍ବାଦ କଲା ଏବଂ ପରମେଶ୍ୱରଙ୍କ ନିକଟରେ ତୁମକୁ ସମର୍ପଣ କଲା ଏବଂ ଅଷ୍ଟମ ଦିନରେ ତୁମକୁ ସୁନ୍ନତ କଲା? ତୁମର ଦୟାଳୁ ସେହି ବୃଦ୍ଧ ଯାଜକ। ଯେତେବେଳେ ତୁମର ବାପା ଏବଂ ମାଙ୍କର ଛାଡ଼ପତ୍ର ହେବାକୁ ଯାଉଥିଲା, କିଏ ସେମାନଙ୍କୁ ଫେରାଇ ଆଣି ଏକାଠି କରିଥିଲା? ତୁମର ସେହି ଦୟାଳୁ ପୁରାତନ ଯାଜକ। ଯେତେବେଳେ ଆଖପାଖ ଅଞ୍ଚଳରେ ସମସ୍ୟା ହୋଇଥାଏ, କିଏ ଏହାର ଯତ୍ନ ନିଏ? ତୁମର ସେହି ଦୟାଳୁ ବୃଦ୍ଧ ଯାଜକ, ନିଶ୍ଚିତ ଭାବରେ। ତେବେ ଏହି ଧରଣର ଦୟାଳୁ ପୁରାତନ ଯାଜକ ଜାଣନ୍ତି ଯେ ବାଇବେଲ ବ୍ୟକ୍ତ କରେ ଯେ ବଳିଦାନ ପାଇଁ ପରମେଶ୍ୱର ଏକ ମେଷଶାବକ ଆବଶ୍ୟକ କରନ୍ତି। ଆପଣଙ୍କ ମଧ୍ୟରୁ ଅନେକ ବ୍ୟବସାୟୀ ଅଟନ୍ତି, ତେଣୁ ଆପଣମାନେ ମେଣ୍ଢା ପାଳନ କରନ୍ତି ନାହିଁ, ତଥାପି ପରମେଶ୍ୱର ଗୋଟିଏ ମେଣ୍ଢା ପ୍ରୟୋଜନ କରନ୍ତି। ସେମାନେ ସେଠାରେ କିଛି ଦୋକାନମାନ ନିର୍ମାଣ କରି ସେମାନଙ୍କର ମେଣ୍ଢା ସବୁକୁ ବିକ୍ରୟ କଲେ, ଯେପରିକି ବ୍ୟବସାୟୀମାନେ ଯାଇ ଏହାକୁ କିଣିପାରିବେ, ସେମାନଙ୍କ ପ୍ରାଣ ପାଇଁ ବଳି ଉତ୍ସର୍ଗ କରିପାରିବେ, ଯାହାକି ପରମେଶ୍ୱର ପ୍ରୟୋଜନ କରନ୍ତି। ଯୀଶୁ ନାମକ ଏହି ଯୁବକ ଜଣକ କଣ କରିଥିଲେ? ସେ କେଉଁଠାରୁ ଆସିଥିଲେ? କୁହାଯାଏ ସେ ଏକ କୁମାରୀରୁ ଜନ୍ମ ହୋଇଥିଲେ। ଏପରି ଏକ ନିରର୍ଥକ କଥା କିଏ ଶୁଣିଅଛି? ଆମେ ଜାଣୁ ଯେ ତାର ମା ଓ ଯୋସେଫ ଜନ୍ମ ହେବା ପୂର୍ବରୁ ତାର ମା ତାକୁ ପ୍ରାପ୍ତ କରିଥିଲେ, ଅଥବା ତାଙ୍କ ମା ଏବଂ ଯୋସେଫ ବିବାହ ହେବା ପୂର୍ବରୁ ସେ ଜନ୍ମ ହୋଇଥିଲେ। ବର୍ତ୍ତମାନ ଆମେ ପାଉ ଯେ ସେ ତ ଆରମ୍ଭରୁ ହିଁ ଏକ ଖରାପ ନାମର ଅଧିକାରୀ ହୋଇଥିଲେ। ତାଙ୍କର କେଉଁ ସଦସ୍ୟତା କାର୍ଡ ଅଛି? ଯଦି ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ତେବେ ସେ କେଉଁ ଦଳରେ ଯୋଗ ଦେଇଥିଲେ? ଯେତେବେଳେ ତୁମର ଯାଜକ ସେହି ବାକ୍ୟ ଜାଣିବା ପାଇଁ ଅଧ୍ୟୟନ 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 ଏବଂ ଅଧ୍ୟୟନରତ କରି ଚାଲିଥିଲେ, ଆଉ ସେଠାରେ ଆଖପାଖରେ ଆସନ୍ତି ଓ ଯାହା ସେ ବୃଦ୍ଧ ଯାଜକ ଗଢ଼ିଛନ୍ତି ତାକୁ ଛିନ୍ନ ଭିନ୍ନ କରି ପକାନ୍ତି। ଆପଣ ଏହିପରି ଜଣଙ୍କୁ ପରମେଶ୍ୱର ବୋଲି ଡାକିବେ କି? ନିଶ୍ଚିତରେ ନୁହେଁ। ତେବେ ଦିନେ ଯେତେବେଳେ ତୁମର ଯାଜକ ସେହି ସ୍ଥାନଟିକୁ ସେଠାରେ ତିଆରି କରିଥିଲେ, ସେହି ଏବଂ ଯେଉଁଠାରେ କି ତୁମେ ବଳିର ବସ୍ତୁକୁ କିଣିପାରିଥାନ୍ତ, ଏ ଯୁବକ ଜଣକ କ'ଣ କଲେ? ଦୟାଶୀଳ, ସେ ମାଡ଼ ମାରିଲେ, କିଛି ଦୌଡ଼ି, କିଛି ଝୋଟ ଏବଂ ଚମଡ଼ା ଲଗାଇଲେ ଏବଂ କ୍ରୋଧରେ ଲୋକମାନଙ୍କ ଆଡ଼କୁ ଚାହିଁଲେ, ମେଜଗୁଡ଼ିକୁ ଗୋଇଠା ମାରିଲେ ଏବଂ ସେମାନଙ୍କୁ ବାଡ଼େଇ ସେଠାରୁ ବାହାର କରିଦେଲେ। ଆଉ ତୁମେ ତାହାକୁ ଆତ୍ମାର ଫଳଗୁଡ଼ିକ ବୋଲି କହୁଅଛ, ଯେତେବେଳେ କି ସେ ତ ସେମାନଙ୍କୁ କ୍ରୋଧରେ ଦେଖୁଛନ୍ତି। ଆଉ ଦେଖ, ଯେଉଁମାନଙ୍କୁ ଉପାସନା କରିବାର ସୁଯୋଗରୁ ମନୁଷ୍ୟକୁ ବଞ୍ଚିତ କରୁଅଛନ୍ତି। ବ୍ୟବସାୟୀ ଜଣକ ତାହାକୁ ଉପାସନା କରିବାକୁ ଚାହାନ୍ତି, ସେ ମେଷବକ ପାଳନ କରନ୍ତି ନାହିଁ ଏବଂ ସେ ଏହାକୁ କିଣିବାକୁ ସେଠାକୁ ଯାଇଥିଲେ ଏବଂ ସେ ଏହାକୁ ଓଲଟାଇ ପକାଇଲେ ଏବଂ ସେମାନଙ୍କୁ ଗୋଇଠା ମାରିଲେ ଓ ସେମାନଙ୍କୁ ତଡ଼ିଦେଲେ। ସେଇଠି ଆତ୍ମାଙ୍କର ଫଳ କାହା ପାଖରେ ଅଛି? ବୁଝିଲେ, ସେଠାରେ ଆପଣ ଅଛନ୍ତି। ଦେଖନ୍ତୁ, ଆତ୍ମାଙ୍କର ଫଳ ତାହା ନୁହେଁ, ପରଭାଷାରେ କଥା କହିବା ନୁହେଁ, ଚିତ୍କାର କରିବା ବି ନୁହେଁ। ଆପଣ କହିବେ, ତେବେ ଭାଇ ବ୍ରାନହାମ, ଏହାର ପ୍ରମାଣ କ'ଣ ଅଟେ? ଏହାର ପ୍ରମାଣ କ'ଣ ଅଟେ? ଏହି ସମୟର ବାକ୍ୟକୁ ଯଥାର୍ଥ ଭାବେ ପ୍ରମାଣ କରିବା। ସେମାନଙ୍କ ପାଖରେ ବାଇବେଲ ଥିଲା, ଯେହୋବା ଯାହା ହେବ ବୋଲି କହିଥିଲେ ସେ ଅବିକଳ ଠିକ ତାହା ହିଁ ଥିଲେ। ଏହା କୌଣସି ଅନୁବାଦର ଆବଶ୍ୟକ କରି ନାହିଁ, ଏହା ତ ସେଠାରେ ଅନୁବାଦିତ ଥିଲା। ସେଠାରେ ତୁମର ଯାଜକମାନେ ଥିଲେ, ସେଠାରେ ସେମାନଙ୍କର ସମସ୍ତ କିଛି ଥିଲା ଓ ଅନ୍ୟ ସମସ୍ତ କିଛି ବିଷୟ ନିୟମିତ ସବୁକିଛି ଥିଲା, କିନ୍ତୁ ତଥାପି ସେମାନେ ସେ ବାକ୍ୟକୁ ଦେଖିବାରେ ବିଫଳ ହୋଇଥିଲେ ଏବଂ ସେ ସେହି ଯୁଗ ପାଇଁ ସେ ବାକ୍ୟକୁ ଜୀବନ୍ତ କରିଥିଲେ। ତାହା ସେ ଯୁଗର ପ୍ରମାଣ ଅଟେ। ଲୁଥରଙ୍କ ପାଖରେ ତାଙ୍କ ଯୁଗର ପ୍ରମାଣ ଥିଲା, ୱେସ୍ଲିଙ୍କ ପାଖରେ ତାଙ୍କ ଯୁଗର ପ୍ରମାଣ ଥିଲା, ପେଣ୍ଟିକସ୍ ପାଖରେ ତାଙ୍କ ଯୁଗର ଥିଲା। ମାତ୍ର ଆମେ ତ ଅନ୍ୟ ଏକ ଯୁଗରେ ଅଛୁ। ସେ ସମସ୍ତ ବିଷୟ ଭଲ ଅଟେ, କିନ୍ତୁ ଯେପରିକି ସେହି ଶିଶୁ ତାର ଏକ ଆଙ୍ଗୁଳି, ଏକ ଆଖି ଏବଂ ଏକ ନାକ ରହିଛି, କିନ୍ତୁ କିଛି ସମୟ ପରେ ତାକୁ ଏକ ମଣିଷ ହେବାକୁ ଥାଏ। ତାକୁ ତ ଏକ ପରିପକ୍ୱ ସନ୍ତାନ ହେବାକୁ ଅଛି, ତାପରେ ଜନ୍ମ ହେବାକୁ ହେବ, ଏକ ପ୍ରାଣ ଶରୀର ଆତ୍ମା ଧାରଣ କରିବାକୁ ହେବ, ଚଲାବୁଲା କରି ପାରୁଥିବ। ତେବେ ଆମେ ପାଉ ଯେ ଏହିସବୁ ଯୀଶୁ ଘୋଷଣା କରିଥିଲେ ଏବଂ ଅଳ୍ପ କେତେକ ହିଁ, କେବଳ ସେହିମାନେ ଯେଉଁମାନଙ୍କୁ ସେ ଜୀବନ ନିମନ୍ତେ ନିରୂପିତ କରିଅଛନ୍ତି ତାହାଙ୍କୁ ଦେଖିଥିଲେ। ବଡ ବଡ ଭିଡ଼ ନୁହେଁ, ତାହାଙ୍କର ଭିଡ଼ କେବେ ହେଲେ କାୟାଫାଙ୍କ ଭିଡ଼ ପରି ହୋଇପାରିବ ନାହିଁ। କାହିଁକି? କାୟାଫା ତ ସମଗ୍ର ଦେଶକୁ ଏକାଠି ଡାକି ପାରିଥାନ୍ତି, ଯୀଶୁ କେବଳ ଅଳ୍ପ କେତେକଙ୍କୁ ହିଁ ଏକତ୍ର ଡାକିଥିଲେ, ଅନେକ ତାହାଙ୍କୁ ଜାଣିନଥିଲେ। ହଜାର ଗୁଣର ହଜାର ଲୋକେ ଯେତେବେଳେ ସେ ପୃଥିବୀକୁ ଆସିଥିଲେ, ସେ ପୃଥିବୀ ଦେଇ ଗମନାଗମନ କରିଥିଲେ, ଆଉ ସେମାନେ ଏହା ଜାଣିଲେ ସୁଦ୍ଧା ନାହିଁ ଯେ ସେ ଏଠାରେ ଅଛନ୍ତି। ତେଣୁ ଏହା ପୁନର୍ବାର ହେବ। ଯେଉଁମାନେ ଜୀବନ ପାଇଁ ଆହୁତ ସେମାନଙ୍କ ନିକଟକୁ ଆସିବେ। ସେ ଜାଣିଛନ୍ତି କିଏ ଜୀବନ ନିମନ୍ତେ ଆହୁତ ଅଟେ ଏବଂ ସେ କରିବେ ନାହିଁ, ଏହାର ଯତ୍ନ ନେବା ତାହାଙ୍କର ବେପାର ଅଟେ। ବର୍ତ୍ତମାନ ଆମେ ଲକ୍ଷ୍ୟ କରୁ ଯେ ତେବେ ସେମାନେ ମଣ୍ଡଳୀରୁ ବାହାରି ଆସିଥିଲେ ଏବଂ ସେମାନେ ତାହାଙ୍କୁ ବିଶ୍ୱାସ କରିଥିଲେ। ସେ ପ୍ରତ୍ୟେକ ବିଷୟ ଯାହାକି ବାକ୍ୟ ତାହାଙ୍କ ବିଷୟରେ କହି ଆସିଥିଲା ସେଠାରେ ସେ ତାହା ଥିଲେ। ଆଉ ଦିନେ ସେମାନଙ୍କ ଘର ପରିତ୍ୟାଗ କରିଥିଲେ। ମୁଁ ତିନୋଟି ବିଷୟ କଥା କହିବାକୁ ଚାହେଁ। ଯୀଶୁ ଚାଲିଯାଇଥିଲେ, ମୃତ୍ୟୁ ଆସିଯାଇଥିଲା, ଆଉ ସମସ୍ତ ଆଶା ଦୂରେଇ ଯାଇଥିଲେ। ମୁଁ ସେହି ତିନୋଟି ବିଷୟ ଉପରେ କିଛି ମିନିଟ୍ କହିବା ପାଇଁ ଚାହେଁ। ଯୀଶୁ ଚାଲିଯାଇଥିଲେ ଏବଂ ଯେତେବେଳେ ସେ ଚାଲିଗଲେ ସଙ୍କଟ ପ୍ରବେଶ କରିଥିଲା। ତେବେ ଯେତେବେଳେ ସେ ତୁମକୁ କିମ୍ବା ତୁମର ଘରକୁ ଯେଉଁଠାରେ ତୁମେ ବାସ କର ଛାଡ଼ି ଦିଅନ୍ତି, ସମସ୍ୟା ମାର୍ଗରେ ଆସୁଥାଏ। ଯେତେବେଳେ ଯୀଶୁ ଛାଡ଼ି ଚାଲିଯାଆନ୍ତି, ଶୈତାନ ପାଇଁ ଏକ ଦ୍ୱାର ଉନ୍ମୁକ୍ତ ହୋଇଯାଏ। ସେ ଚାଲିଯାଇଥିଲେ ଏବଂ ଯେମିତି ହିଁ ସେ ଚାଲିଗଲେ ତତ୍ପରେ ମୃତ୍ୟୁ ଭିତରକୁ ପ୍ରବେଶ କଲା। ଆଉ ଯେମିତି ଯୀଶୁ ବାହାରି ଯାଆନ୍ତି ମୃତ୍ୟୁ ପ୍ରବେଶ କରିଥାଏ। ତାଙ୍କଠାରୁ ଅଲଗା ହେବା ହିଁ ମୃତ୍ୟୁ ଅଟେ। ତେଣୁ ଯେତେବେଳେ ଯୀଶୁ ବାହାରି ଯାଆନ୍ତି ମୃତ୍ୟୁ ପ୍ରବେଶ କରେ ଏବଂ ମୃତ୍ୟୁ ଲାଜାର ସହିତ ଅଧିକ ସମୟ ବିଳମ୍ବ କରିଥିଲା ଏବଂ ତତ୍ପରେ ସେହି ଜଣକ ଯାହାଙ୍କଠାରେ ସେମାନେ ବିଶ୍ୱାସ କରିଥିଲେ ଏବଂ ଯାହାଙ୍କୁ ଭଲ ପାଉଥିଲେ ତାହାଙ୍କୁ ସେମାନେ ଡାକି ପଠାଇଲେ, ଯେପରିକି ସେ ଆସି ଲାଜାରଙ୍କ ପାଇଁ ପ୍ରାର୍ଥନା କରନ୍ତି। କାରଣ ସେମାନେ ତାହାଙ୍କୁ ଦେଖିଥିଲେ ଏବଂ ଜାଣିଥିଲେ ଯେ ସେ ପରମେଶ୍ୱରଙ୍କୁ ଜାଣନ୍ତି, ଯେ ଯାହା ବି ପରମେଶ୍ୱର, ମାର୍ଥା ଏହାକୁ ସେଠାରେ ବ୍ୟକ୍ତ କରିଥିଲେ, ତୁମେ ବର୍ତ୍ତମାନ ପରମେଶ୍ୱରଙ୍କୁ ଯାହା କିଛି କହିବ ପରମେଶ୍ୱର ତାହା କରିବେ। ମାର୍ଥା ଚିହ୍ନିଥିଲେ ଯେ ସେ ଏବଂ ପରମେଶ୍ୱର ଏକ ଅଟନ୍ତି। ସେ ସେହି ଘଡ଼ିର ବାକ୍ୟ ଥିଲେ, ତେଣୁ ମାର୍ଥା ତାହା ଚିହ୍ନିଥିଲେ ଏବଂ ମାର୍ଥା ଜାଣିଥିଲେ ଯଦି ସେ ତାହାଙ୍କ ସହିତ କେବେ ଯୋଗାଯୋଗ କରିପାରନ୍ତି। ମାତ୍ର ସେ ଚାଲିଯାଇଥିଲେ ଏବଂ ସେମାନେ ତାହାଙ୍କୁ ପାଇପାରିନଥିଲେ ଏବଂ ସେମାନେ ତାଙ୍କୁ ଡାକି ପଠାଇଲେ ଏବଂ ସେ ଆସିବା ପରିବର୍ତ୍ତେ ଆହୁରି ଦୂରକୁ ଚାଲିଗଲେ ଏବଂ ତାପରେ ସେମାନେ ପୁନର୍ବାର ତାଙ୍କୁ ଡାକି ପଠାଇଲେ ଏବଂ ସେ ଆସିବା ପରିବର୍ତ୍ତେ ଆହୁରି ଆଗକୁ ଚାଲିଗଲେ। ବେଳେବେଳେ ଆମେ ବିସ୍ମିତ ହୋଇଥାଉ ଯେ ସେହିପରି ବିଷୟ ସବୁ କାହିଁକି ଘଟିଥାଏ। ମାତ୍ର ଶାସ୍ତ୍ର କ'ଣ କହେ ନାହିଁ ଯେ ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି ସମସ୍ତ ବିଷୟ ସେମାନଙ୍କ ପାଇଁ ମଙ୍ଗଳ ହିଁ ଉତ୍ପନ୍ନ କରିଥାଏ। ସେ ଜାଣନ୍ତି ଯେ ସେ କ'ଣ କରୁଅଛନ୍ତି। ଯଦି ସେ ବିଳମ୍ବ କରନ୍ତି ତାହା ଠିକ ଅଟେ। ସେ ଜାଣନ୍ତି ଯେ ସେ କ'ଣ କରୁଅଛନ୍ତି। ଏଥିରେ ଏକ ଉଦ୍ଦେଶ୍ୟ ଥିଲା। ଆମେ ପାଉ ଯେ ସାଧୁ ଜୋହନ 5:19 ସେ କହିଥିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁତ୍ର ପିତାଙ୍କୁ ଯାହା କରୁଥିବାର ଦେଖନ୍ତି ତାହା ଛଡ଼ା ସେ ଆପଣାରୁ କିଛି ହିଁ କରିପାରନ୍ତି ନାହିଁ। ପିତା ତାହାଙ୍କୁ ଦୂରକୁ ଯିବାକୁ ଏବଂ ଅନେକ ଦିନ ଦୂରରେ ରହିବାକୁ କହିଥିଲେ। ସେ ଦିନଗୁଡ଼ିକ ସମାପ୍ତ ହେବା ପରେ ତତ୍ପରେ ସେ କହିଲେ, ଯାହା ସେତେବେଳେ ସେ କହିଥିଲେ ଯେ ଆମର ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, ଏବଂ ସେ କହିଲେ ବେଶ ସେ ଭଲ କରିଛନ୍ତି। ସେ କହିଲେ ସେ ମରିଯାଇଛନ୍ତି, ଏବଂ ତୁମମାନଙ୍କ ସକାଶେ ମୁଁ ଆନନ୍ଦିତ ଯେ ମୁଁ ସେଠାରେ ନଥିଲି, କାରଣ ସେମାନେ ତାହାଙ୍କୁ ପାଇବାକୁ ଚେଷ୍ଟା କରୁଥିଲେ ଯେପରିକି ସେ ତାଙ୍କ ନିକଟକୁ ଯାଆନ୍ତି ଓ ତାଙ୍କୁ ସୁସ୍ଥ କରନ୍ତି। କିଏ ବା କ'ଣ କରିବାକୁ ହେବ ତାହା କୁହନ୍ତି। ମାତ୍ର ସେ ଜାଣିଥିଲେ ଯେ କ'ଣ କରିବାକୁ ଅଛି, ତେଣୁ ସେ ଠିକ୍ ସେହିପରି କରିଥିଲେ ଯାହା କରିବାକୁ ତାଙ୍କୁ ନିୟୋଜିତ କରାଯାଇଥିଲା। ଦୂରରେ ରହିଥାଉ, ଯଦି ଆପଣ ତାହାଙ୍କୁ ଧ୍ୟାନ ଦେବେ, ଯେତେବେଳେ ସେ ଫେରିଆସି କବରରେ ଥିଲେ ସେ ସେତେବେଳେ ତାହା ବ୍ୟକ୍ତ କରିଥିଲେ ଯେ ଯେତେବେଳେ ସେ ଫେରି ଆସିଲେ ଓ ଏଇ ଘରକୁ ପାଇଲେ ସମସ୍ତ ଆଶା ଦୂର ହୋଇଯାଇଥିଲା। ଲାଜାରଙ୍କ ମୃତ୍ୟୁ ହୋଇସାରିଥିଲା। ପ୍ରତି ଘଡ଼ିରେ ସେମାନେ ଭାବି ଚାଲିଥିଲେ ସେ ଦୃଶ୍ୟକୁ ଆସିପାରନ୍ତି, ସେ ଦୃଶ୍ୟକୁ ଆସିପାରନ୍ତି, ସେ ଫେରି ଆସିପାରନ୍ତି। ଶେଷରେ ସେ ମରିଗଲା, ନିଶ୍ୱାସ ତାହାଙ୍କୁ ଛାଡି ଦେଇଗଲା। ସେମାନେ ବାହାରକୁ ଗଲେ, ତାଙ୍କ ଶରୀରରୁ ରକ୍ତ ନେଇ ତାହାଙ୍କ ଶବ ସଂରକ୍ଷଣ କଲେ, ତାଙ୍କୁ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ ମସଲା ପ୍ରଭୃତି ଲଗାଇଲେ ଓ ଶବ ସଂରକ୍ଷଣ କଲେ ଓ କବର ଭିତରେ ଶୁଆଇ ଦେଲେ। କବର ଉପରେ ଏକ ପଥର ଖଣ୍ଡକୁ ରଖିଲେ, ଯାହାକି ସେମାନଙ୍କ ସେତେବେଳର କବର ଦେବାର ପ୍ରଥା ଥିଲା। ଭୂମିରେ ଏକ ଗର୍ତ୍ତ, ବୋଧହୁଏ ଚଟାଣ ମଧ୍ୟରେ, ଏବଂ ଏହାର ଉପର ଭାଗରେ ଏକ ପଥରଖଣ୍ଡ ରଖିଦିଅନ୍ତି, ତାହା ସେମାନଙ୍କର ପ୍ରଥା ଥିଲା। ପ୍ରଥମ ଦିନ ବିତିଗଲା, ଦ୍ୱିତୀୟ ଦିନ ବିତିଗଲା, ତୃତୀୟ ଦିନ ବିତିଗଲା, ଚତୁର୍ଥ ଦିନ ବିତିଗଲା। ସେ ଲୋକଟି କବରରେ କ୍ଷୟପ୍ରାପ୍ତ ହୋଇଥିଲା, ତାର ନାକ ହୁଏତ ଝଡ଼ି ଯାଇଥିଲା, ତାହା ମୁଁ ଭାବୁଛି ପ୍ରଥମ ଅଙ୍ଗ ଯାହା ଝଡ଼େ ତାହା ହେଉଛି ନାକ, ଏବଂ ସେ ପଚିସଢ଼ି ଯାଇଥିଲା। ତାଙ୍କର ମାଂସ ପୃଥିବୀସ୍ତ ଧୂଳିରେ ମିଶି ଯାଇଥିଲା କିମ୍ବା ମିଶିବାକୁ ଯାଉଥିଲା। ତାଙ୍କ ପ୍ରାଣ ତାଙ୍କଠାରୁ ଚାରିଦିନର ଯାତ୍ରାରେ କେଉଁଠାରେ ରହିଥିଲା। ତାଙ୍କୁ ଆଉଥରେ ଏହି ଜୀବନରେ ରଖିବାର ସମସ୍ତ ଆଶା ଦୂର ହୋଇଯାଇଥିଲା, ଏବଂ ଯେତେବେଳେ ସମସ୍ତ ଆଶା ଦୂର ହୋଇଯାଇଥିଲା ସେମାନେ ଅପେକ୍ଷା କରିଥିଲେ, କି ଜାଣି ଯଦି ସେ ପ୍ରଥମ ଦିନ ଦ୍ୱିତୀୟ ଦିନ ଆସିବେ ନା। ତାପରେ ସେ ମରିଗଲେ ଏବଂ ଯୀଶୁ ଆସିନଥିଲେ। ତାପରେ ବ୍ୟାକୁଳତା ପ୍ରବେଶ କରିଥିଲା। କିଛି ସମୟ ପରେ ସେଠାରେ କେହି ଜଣେ ତାଙ୍କୁ ନିଶ୍ଚୟ କହିଥିବେ, ଗୁରୁ ବାହାରେ ଅଛନ୍ତି, ଏଠାରେ ମାର୍ଥା ରାସ୍ତାକୁ ବାହାରି ଯାଆନ୍ତି। ଯୀଶୁ ସେହି ଅନ୍ଧକାର ଘଡ଼ିରେ ଆସିଲେ ଯେତେବେଳେ କି ପ୍ରତ୍ୟେକ ଆଶା ଦୂର ହୋଇଯାଇଥାଏ। ସାଧାରଣତଃ ସେହିପରି ଘଡ଼ିରେ ହିଁ ଆସିଥାନ୍ତି, ବୁଝିଲେ। ସେ ସେହିପରି ସବୁଠୁ ଘୋର ଅନ୍ଧକାରର ସମୟରେ ଆସନ୍ତି। ତାପରେ ଯୀଶୁ ଦୃଶ୍ୟରେ ଉପସ୍ଥିତ ହୁଅନ୍ତି। ଏବେ ଦେଖନ୍ତୁ, ସେ ଆସିଲେ ଓ ମାର୍ଥାଙ୍କୁ ଡାକିଲେ, ତାହାଙ୍କର ଉପସ୍ଥିତି ନୂତନ ଆଶାକୁ ଆଣିଦେଇଥିଲା। ଏଥିରେ କିଛି ଜାୟସେ ନାହିଁ ଯେ ବାଳକଟି ଯଦିଓ ମରିଯାଇଥିଲା, ତଥାପି ତାହାଙ୍କର ଉପସ୍ଥିତି ନୂତନ ଆଶା ଆଣିଥାଏ। ମୋର ବନ୍ଧୁ, ଆପଣ ଆଜି ରାତି ଏଠାରେ ହୁଏତ ବସିଥିବେ, ଯେଉଁଠାରେ ଡାକ୍ତରମାନେ ଆପଣଙ୍କୁ ଛାଡି ଦେଇଥାନ୍ତି କର୍କଟ ରୋଗ ସହିତ ହୃଦାଘାତରେ, ହୋଇପାରେ ଏକ ଚୌକିରେ ଅପଙ୍ଗ ଅବସ୍ଥାରେ। ସମସ୍ତ ବିଜ୍ଞାନ କହିପାରେ ଯେ ଆପଣଙ୍କ ପାଇଁ କୌଣସି ଆଶା ନାହିଁ। କ୍ୟାଲସିୟମ ଜମା ହୋଇ ଆପଣଙ୍କ ଅସ୍ଥିଗୁଡ଼ିକୁ ଗଣ୍ଠି କରିଦେଇଛି ଯେ ଆପଣ ଆଉ ସେଗୁଡ଼ିକୁ ବଙ୍କା କରିପାରିବେ ନାହିଁ, କିମ୍ବା ଆପଣଙ୍କ ହୃଦୟ ଏତେ ଖରାପ, ଡାକ୍ତର କହିଛନ୍ତି ଯେ ଆପଣ କୌଣସି ମୁହୂର୍ତ୍ତରେ ବି ମରିଯାଇପାରନ୍ତି। ଓ ଏବଂ କର୍କଟ ରୋଗ ଓ ଯକ୍ଷ୍ମା ରୋଗର ଆକ୍ରାନ୍ତ ଲୋକମାନଙ୍କର ବହୁତ ବଡ଼ ସମୂହ, ହୋଇପାରେ ଯେ ଆପଣଙ୍କ ପାଖରେ ସେହି ଶେଷ ଆଶା ଥିବ, ଏବଂ ଏପରି ଲାଗୁଛି ଡାକ୍ତର ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ତଥାପି ଯୀଶୁଖ୍ରୀଷ୍ଟଙ୍କ ଉପସ୍ଥିତିରେ ରହିବା ଏବଂ ତାହାଙ୍କର ଉପସ୍ଥିତିକୁ ଚିହ୍ନିବା ପୁନର୍ବାର ଆଶାକୁ ଆଣିଦେଇଥାଏ, ଏପରିକି କେହି ଆପଣଙ୍କୁ ଏହାର ନାମକରଣ କରିଦେଇପାରନ୍ତି। ହୋଇପାରେ ଯେ ଆପଣ ଏହା ପୂର୍ବରୁ କେବେ ବି ଶୁଣିନାହାନ୍ତି, ମାତ୍ର କାହାରିକୁ କହିବାକୁ ଦିଅନ୍ତୁ, ମୁଁ ଜାଣେ ଯେ ସେଠାରେ କୌଣସିଠାରେ ଏକ ମଣ୍ଡଳୀ ଅଛି, ସେମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରନ୍ତି ଏବଂ ସେମାନେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ଶୀଘ୍ର ହିଁ ତେବେ ଆପଣ ମରିବାକୁ ପ୍ରସ୍ତୁତ ଅଟନ୍ତି, ବୁଝିଲେ। ନୂତନ ଆଶା ଉଦିତ ହୋଇଥାଏ, ଏହା ସର୍ବଦା ହୋଇଥାଏ ସେ ଅନ୍ଧକାର ସମୟରେ। ସାଧାରଣତଃ ଯେତେବେଳେ କେହି ଏହା ବିଷୟରେ କିଛି କୁହନ୍ତି, ଆପଣଙ୍କୁ ଯୀଶୁଙ୍କ ବିଷୟରେ କୁହନ୍ତି, ତାଙ୍କର ଉପସ୍ଥିତି ହିଁ ନୂତନ ଆଶାକୁ ଆଣିଦେଇଥାଏ। ଏହା ହେଉ ଯେ ଗତ ରାତି ପରି ଆଜି ରାତିରେ ଏହା ସେହି ସମାନ କାମକୁ କରୁ, ଯେତେବେଳେ ଆମେ ସନ୍ଦେହର କୌଣସି ଛାୟା ବାହାରେ ସେ ପ୍ରମାଣିତ ବାକ୍ୟକୁ ଦେଖିଥାଉ, ଯାହାକି ସୁସ୍ପଷ୍ଟ କରାଯାଇଅଛି ଏବଂ ପ୍ରମାଣିତ କରାଯାଇଅଛି ଯେ ସେହି ଯୀଶୁ, ଯିଏକି 1900 ବର୍ଷ ପୂର୍ବେ ଜୀବିତ ରହିଥିଲେ, ଯେ କାଲବରୀରେ ମୃତ୍ୟୁବରଣ କରିଥିଲେ, ତୃତୀୟ ଦିନରେ ଉଠିଥିଲେ, ଆଉ ସେ ଶିଷ୍ୟମାନଙ୍କୁ ଦେଖା ଦେଇଥିଲେ ଓ ସେମାନଙ୍କ ଆଖି ଖୋଲି ଦେଇଥିଲେ, ଏବଂ ସେହି ଦିନରେ ଏହି ପ୍ରତିଜ୍ଞା କରିଥିଲେ, ଯାହାକି ଆଜି ରାତିରେ ଠିକ୍ ଆମ ସାକ୍ଷାତରେ ଏଠାରେ ବିଦ୍ୟମାନ ଅଟେ, ତାହେଲେ ଏହା ଲୋକମାନଙ୍କ ପାଇଁ ଆଶା ଆଣିବାକୁ ବାଧ୍ୟ ଅଟେ। ନୂତନ ଆଶାମାନ ଝଲକି ଉଠେ। ହୋଇପାରେ ଯେ କେହି ଜଣେ କୁହନ୍ତି, ମଣ୍ଡଳୀ କିଛି ସମୟ ପାଇଁ ଏ ପ୍ରକାର ଶୁଖିଲା ରହି ଆସିଛି, ଆମ ପାଖରେ କେତେକ ମାସ ପାଇଁ କୌଣସି ଭଲ ତାଜା ପାଣି ରହି ନଥିଲା, ଆମର ଏକ ଉଦ୍ଦୀପନାଟିଏ ସୁଦ୍ଧା ନାହିଁ, ଏପରି ଦେଖାଯାଉଛି ଯେପରିକି ପ୍ରତ୍ୟେକ ଅତ୍ୟନ୍ତ ନିଶ୍ଚଳ ହୋଇଯାଇଛନ୍ତି। କିମ୍ବା ଅନ୍ୟ କିଛି ହୋଇଯାଇଛନ୍ତି। ଆମେ କେବଳ ଗୀର୍ଜାକୁ ଯାଉ ଏବଂ ଭଜନଟିଏ ଗାଇଥାଉ ଓ କେତେକ ବାର୍ତ୍ତା ଶୁଣିଥାଉ ଓ ଫେରିଯାଉ। ମାତ୍ର ହଠାତ୍ ତାପରେ ଯେତେବେଳେ ଆମେ ଶୁଷ୍କ ହେବା ଆରମ୍ଭ କରିଥାଉ, ସେତେବେଳେ ଯୀଶୁ ଖ୍ରୀଷ୍ଟକୁ ଆସନ୍ତି, ଆମକୁ ସତେଜ କରନ୍ତି, ଆମ ପାଇଁ କିଛି ନୂଆ ବିଷୟ ଆଣନ୍ତି। ଏହା କରିବା ପାଇଁ ସେ ସର୍ବଦା ସେଠାରେ ଉପସ୍ଥିତ ଥାନ୍ତି। ନୂତନ ଆଶା ସେତେବେଳେ ଆସିଥାଏ ଯେତେବେଳେ ଯୀଶୁ ଭିତରକୁ ଆସନ୍ତି। ତାଙ୍କର ଉପସ୍ଥିତି ହିଁ ନୂତନ ଆଶାକୁ ଆଣିଥାଏ। ମାର୍ଥା ଜାଣିଥିଲେ ଯେ ସେ ହିଁ ସେହି ପ୍ରକଟିତ ହୋଇଥିବା ପରମେଶ୍ୱରଙ୍କ ବାକ୍ୟ ଅଟନ୍ତି। ସେ ସେହି କାଳକୁ ଦେଖିଥିଲେ, କିମ୍ବା ଯଦି ସେ ତାହା ଜାଣିନଥାନ୍ତେ ତାହେଲେ ସେ ପର୍ଯ୍ୟନ୍ତ ନୈଷ୍ଠିକ ହୋଇ ରହିଥାନ୍ତେ, ସେ ପର୍ଯ୍ୟନ୍ତ ଗୀର୍ଜାର ଅଧୀନରେ ରହିଥାନ୍ତେ। ମାତ୍ର ସେ ସେହି ପ୍ରତିଜ୍ଞାତ ବାକ୍ୟକୁ ଦେଖିଥିଲେ। ମାର୍ଥା ସେ ପ୍ରତିଜ୍ଞାତ ବାକ୍ୟକୁ ତାହାଙ୍କର ଦ୍ୱାରା ପ୍ରକଟିତ କରାଯାଇଥିବାର ଦେଖିଥିଲେ ଏବଂ ସେ ଜାଣିଥିଲେ ଯେ ସେହି ସେହି ଜୀବନ୍ତ ବାକ୍ୟ ଅଟନ୍ତି। ଏବଂ ଯେତେବେଳେ ସେ ଏହା ବିଷୟରେ ଶୁଣିଲେ, ତାଙ୍କୁ ଏହା ଫରକ ପଡ଼ିଲା ନାହିଁ ଯେ କେତେ ଲୋକ ତାହାଙ୍କୁ ସମାଲୋଚନା କରୁଛନ୍ତି ଆଉ କ'ଣ କରୁଛନ୍ତି। ସେ ତ ଯୀଶୁଙ୍କୁ ଭେଟିବା ପାଇଁ ଯେତେ ଶୀଘ୍ର ପାରିଲେ ବାହାରିଗଲେ, ବୁଝିଲେ। ସେ ଜାଣିଥିଲେ ଯେ ସେ ହିଁ ହେଉଛନ୍ତି ସେହି ପ୍ରକଟିତ ବାକ୍ୟ। ନିଃସନ୍ଦେହ ତ ସେ ଏଲିଅଙ୍କ ସମୟରେ ତାହାଙ୍କ ବିଷୟରେ ସେ କାହାଣୀଟିକୁ ପାଠ କରିଥିଲେ। ତେବେ ଯୀଶୁ ସେହି ଦିନରେ ପରମେଶ୍ୱରଙ୍କ ପ୍ରକଟିତ ବାକ୍ୟ ଥିଲେ। ସେ ଜଣେ ଭବିଷ୍ୟବକ୍ତା ଥିଲେ ଏବଂ ପ୍ରଭୁଙ୍କର ବାକ୍ୟ ଭବିଷ୍ୟବକ୍ତାଙ୍କ ନିକଟକୁ ହିଁ ଆସିଥାଏ। ଏବଂ ସେଠାରେ ଜଣେ ସ୍ତ୍ରୀ ଲୋକ ଥିଲେ ଯାହାଙ୍କର ଏକ ଛୋଟ ଶିଶୁ ଥିଲା, ଯାହାକି ତାଙ୍କୁ ଏକ ଆଶୀର୍ବାଦ ଦ୍ୱାରା ପ୍ରାପ୍ତ ହୋଇଥିଲା, ଯାହାକି ଭବିଷ୍ୟବକ୍ତା ତାଙ୍କୁ ଆଶୀର୍ବାଦ କରିଥିଲେ ଏବଂ ସେ ସନ୍ତାନ ପ୍ରାପ୍ତ ହୋଇଥିଲେ। ଦିନେ ପ୍ରାୟ 11 ବେଳେ ତାକୁ ନିଶ୍ଚୟ ଏକ ଅଂଶୁଘାତ ହୋଇଥିବ। ସେ ତାର ପିତା ସହ କ୍ଷେତ୍ରରେ ଥିଲା। ବାଇବଲ ଏହିପରି କହେ ନାହିଁ, ଏହା କହେ ନାହିଁ ଯେ ଏହା ଅଂଶୁଘାତ ଥିଲା, କିନ୍ତୁ ସେ କାନ୍ଦିବାକୁ ଲାଗିଲା, ମୋର ମୁଣ୍ଡ ମୋର ମୁଣ୍ଡ। ଦିନ ପ୍ରାୟ 11 ବେଳେ ଏବଂ ତାଙ୍କର ଜଣେ ଦାସ ଥିଲା। ପିତା ତାହାକୁ ଶିଶୁଟିକୁ ଘରକୁ ନେଇଯିବା ପାଇଁ କହିଲେ। ସେ ମଧ୍ୟାହ୍ନ ପର୍ଯ୍ୟନ୍ତ ତାର ମାର କୋଳରେ ଶୋଇଥିଲା, ଅସୁସ୍ଥତାରୁ ଆହୁରି ଅସୁସ୍ଥ ହୋଇ ପଡ଼ିଲା ଓ ଶେଷରେ ମୃତ୍ୟୁବରଣ କଲା। ଏବଂ ଏପରି ସ୍ଥଳେ ନିରାଶାରେ ଯିବା ପରିବର୍ତ୍ତେ ସେହି ସମସ୍ତ ପଡ଼ୋଶୀ ଆସି ଚିତ୍କାର କରିବାକୁ ଲାଗିଲେ ଏବଂ ସେହିପରି କିଛି ଚାଲିଲା, କିନ୍ତୁ ସେ ସ୍ଥିର ମା ଜଣକ ତାର ଶିଶୁଟି ମରିଯାଇଥିଲା। ସେ ତାକୁ ଉପରକୁ ଘେନି ସେହି ଛୋଟ କୋଠରୀ ମଧ୍ୟକୁ ଚାଲିଗଲା, ଯାହା ସେ ଭବିଷ୍ୟବକ୍ତାଙ୍କ ପାଇଁ ପ୍ରସ୍ତୁତ କରିଥିଲା। ଆଉ ତାକୁ ସେହିପରି ଭାବରେ ହିଁ ତାହାଙ୍କ ବିଛଣା ଉପରେ ଶୁଆଇ ଦେଲା ଏବଂ ସେ ସେହି ଦାସକୁ କହିଲା, ମୋ ପାଇଁ ଗଧଟିଏ ସଜାଡ଼ ଏବଂ ତୁମେ ଗଧ ଚଢ଼ି ସିଧା ଚାଲ, ଆଉ ମୁଁ ତୁମକୁ ନ କହିବା ପର୍ଯ୍ୟନ୍ତ ତୁମେ ଅଟକିବ ନାହିଁ। ଓ ମୋ ପ୍ରଭୁ, ଏହା ହିଁ ଅଟେ। ତର୍କ ବିତର୍କ ଏବଂ ଅନାବଶ୍ୟକ କଥାଭାଷା ପାଇଁ ଆମ ପାଖରେ ସମୟ ନାହିଁ। ସେହି ଦିନ ତ ବିତି ଯାଇଛି, ଆସୁ ଆଗେଇ ଯାଉ, ଆମକୁ ସେଠାରେ ପହଞ୍ଚିବାକୁ ଅଛି, ଆମର ଗୋଟିଏ ବିଷୟ ପ୍ରୟୋଜନ ଅଛି। ତେଣୁ ସେ କହିଲା, ତୁମେ ଆଗକୁ ବଢି ଚାଲ ଏବଂ ମୁଁ ତୁମକୁ ଆଦେଶ ନ ଦେବା ଯାଏ ତୁମେ ତୁମର ଗଧ ଚଢ଼ିବାର ଗତିକୁ କମ୍ କରିବ ନାହିଁ। ଏବଂ ସେମାନେ ଏଲିଅଙ୍କୁ ପାଇବା ପର୍ଯ୍ୟନ୍ତ ଗଲେ। ଏଲିଅ ପରମେଶ୍ୱରଙ୍କ ଜଣେ ବ୍ୟକ୍ତି ହୋଇଥିବା ହେତୁ ଖ୍ରୀଷ୍ଟଙ୍କ ପରି ନୁହେଁ। ଖ୍ରୀଷ୍ଟ ତ ସମସ୍ତ ବିଷୟ ଜାଣିଥିଲେ, କାରଣ ସେ ପରମେଶ୍ୱର ଥିଲେ। ଏଲିଅ ପରମେଶ୍ୱରଙ୍କ ଏକ ଅଂଶ ମାତ୍ର ଥିଲେ, ତାହା ତ ଖ୍ରୀଷ୍ଟ ଏଲିଅଙ୍କଠାରେ ଥିଲେ। ଆଉ ତାହା ହିଁ ସେହି ଘଡ଼ିର ବାର୍ତ୍ତା ଥିଲା, କାରଣ ସେହି ଘଡ଼ି ପାଇଁ ପ୍ରଭୁଙ୍କର ବାକ୍ୟ ସେ ଭବିଷ୍ୟବକ୍ତାଙ୍କ ସହିତରେ ଥିଲା। ଯୀଶୁ ସେହି ସମସ୍ତ ଭବିଷ୍ୟବକ୍ତାମାନଙ୍କର ପରିପୂର୍ଣ୍ଣତା ଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ କେବଳ ତାହାଙ୍କୁ ହିଁ ପ୍ରକାଶ କରିଥିଲେ, ତାହା ହିଁ ସବୁକିଛି ଅଟେ। ଯୋସେଫଙ୍କ ଠାରୁ 30 ଖଣ୍ଡ ରୂପା ଠାରୁ ସର୍ବତ୍ର ସେ ଖ୍ରୀଷ୍ଟଙ୍କୁ ହିଁ ପ୍ରତିଚିତ୍ରିତ କରିଥିଲେ। ମୋସା ମଧ୍ୟ ସେହିପରି କଲେ। ଦାଉଦ ପାହାଡ଼ ଉପରେ ଏକ ତିରସ୍କୃତ ରାଜା ଭାବରେ ବସି କାନ୍ଦୁଥିଲେ, କାରଣ ସେ ପ୍ରତ୍ୟାଖ୍ୟାନ କରାଯାଇଥିଲେ। ଏହାର 800 ବର୍ଷ ପରେ ଦାଉଦଙ୍କ ପୁତ୍ର ଏକ ପାହାଡ଼ ଉପରେ ବସିଥିଲେ। ସେଠାରେ ଦାଉଦଙ୍କ ଠାରେ ଖ୍ରୀଷ୍ଟଙ୍କର ଆତ୍ମା ଥିଲା ଏବଂ ସେ ମୋ ପ୍ରଭୁ, ସେ ଦାଉଦଙ୍କର ମୂଳ ଓ ବଂଶ ଉଭୟ ଥିଲେ। ତେଣୁ ସେ ପାହାଡ଼ ଉପରେ ବସି ଏକ ଅସ୍ୱୀକୃତ ରାଜା ଭାବରେ କାନ୍ଦୁଥିଲେ, ଗୋ ଜେରୁସାଲମ ଗୋ ଜେରୁସାଲମ, ମା କୁକୁଡ଼ା ଯେପରି ଡେଣା ତଳେ ଆପଣାର ଛୁଆକୁ ଆବୋରିଥାଏ, ମୁଁ କେତେଥର ତତେ ଆବୋରିବା ପାଇଁ ଇଚ୍ଛା କଲି। ଏହା କ'ଣ ଥିଲା? ଏହା ସେଠାରେ ଖ୍ରୀଷ୍ଟ ଥିଲେ। ଯେତେବେଳେ ଦାଉଦ ଭଜନ ଲେଖିଥିଲେ, ଏହା ସେତେବେଳେ ଖ୍ରୀଷ୍ଟ କାନ୍ଦୁଥିଲେ, ହେ ମୋର ପରମେଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ? ମୋ ସମସ୍ତ ଅସ୍ଥି ସେମାନେ ମୋ ଆଡ଼କୁ ଚାହିଁ ରହିଛନ୍ତି, ସେମାନେ ମୋର ପାଦ ଓ ମୋ ହାତ ଗୁଡ଼ିକୁ ବିଦ୍ଧ କଲେ, ସେମାନେ ମୋର ବସ୍ତ୍ରକୁ ସେମାନଙ୍କ ମଧ୍ୟରେ ଭାଗ କଲେ, ସେମାନେ ମୋର ପୋଷାକ ପାଇଁ ଗୁଳିବାଣ୍ଟ କଲେ। ତାହା ତ ଖ୍ରୀଷ୍ଟ ଦାଉଦଙ୍କ ମଧ୍ୟରେ କଥା କହୁଥିଲେ, ତା ଠିକ ଅଟେ। ସେ ସେହି ବାକ୍ୟର ପ୍ରକଟିକରଣ ଥିଲେ। ଖ୍ରୀଷ୍ଟ ସେସବୁ ବିଷୟ ପୂରଣ କରିବାକୁ ଆସିଥିଲେ ଯାହା ଭବିଷ୍ୟବକ୍ତାମାନେ କହିଥିଲେ, କାରଣ ବାକ୍ୟ ଭବିଷ୍ୟବକ୍ତାଙ୍କ ପାଖରେ ଥିଲା। ଗତ ରାତିର ପାଠ୍ୟକ୍ରମରେ ସେ ତାହା କହିଥିଲେ ଯେ ଭବିଷ୍ୟବକ୍ତାମାନେ ତାହାଙ୍କ ବିଷୟରେ ଯାହା କହିଥିଲେ ତାହା ସଫଳ କରିବା ପାଇଁ ସେ ଆସିଅଛନ୍ତି, କାରଣ ସେମାନଙ୍କ ନିକଟରେ ବାକ୍ୟ ଥିଲା ଏବଂ ଏଲିଅ ପରମେଶ୍ୱରଙ୍କ ଭବିଷ୍ୟବକ୍ତା ଥିଲେ, ସେଦିନର ବାକ୍ୟ ଥିଲେ। ତେଣୁ ସେ ସୁନେମା ସ୍ତ୍ରୀ ସେ ଭବିଷ୍ୟବକ୍ତାଙ୍କ ସହିତ ରହିଥିଲେ ଯେପର୍ଯ୍ୟନ୍ତ ସେ ଆସି ପରମେଶ୍ୱରଙ୍କ ଶକ୍ତିକୁ ପ୍ରକଟିତ କଲେ ନାହିଁ ଏବଂ ନିଜକୁ ଶିଶୁଟି ଉପରେ ଶୁଆଇଲେ ନାହିଁ, ଆଉ ଶିଶୁଟି ବଞ୍ଚି ଉଠିଲା। ତେବେ ମାର୍ଥା ନିଶ୍ଚିତ ଭାବରେ ଏ ବିଷୟ ଚିହ୍ନିଥିବେ, ଯଦିଓ ସେ ଘରର ଯତ୍ନ ନେବା, ବାସନକୁସନ ଧୋଇବା ଇତ୍ୟାଦିରେ ବ୍ୟସ୍ତ ଥିଲେ, କିନ୍ତୁ ସେଠାରେ ସେ ନିଜର ଚରିତ୍ରକୁ ଦେଖାଇଲେ। ସେ ପ୍ରକୃତରେ ଦେଖାଇଲେ ଯେ ତାଙ୍କ ଭିତରେ କ'ଣ ଥିଲା। ସେ ଶୀଘ୍ର ତାହାଙ୍କୁ ଆଣିବା ପାଇଁ ବାହାରିଗଲେ। ଯଦି ପରମେଶ୍ୱର ଏଲିଅଙ୍କ ଠାରେ ଥିଲେ, ତେବେ ପରମେଶ୍ୱରକୁ ନିଶ୍ଚିତ ଭାବେ ଖ୍ରୀଷ୍ଟଙ୍କ ଠାରେ ରହିବାକୁ ଥିଲା, କାରଣ ସେ ପ୍ରମାଣ କରିଦେଇଥିଲେ ଯେ ସେହି ସେହି ବ୍ୟକ୍ତି ଥିଲେ। ଆମେନ୍। ମୁଁ ପସନ୍ଦ କରେ ତାହା। ସେ ଦୃଢ଼ ସଂକଳ୍ପକୁ ସେ ତାହାଙ୍କ ପାଖକୁ ଚାଲି ଯାଆନ୍ତି। ତାହାଙ୍କୁ ତ ତାହାଙ୍କ ନିକଟକୁ ଯିବାକୁ ହୋଇଥିଲା ଏବଂ ସେ ସେଠାରେ ପାଇଲେ। ଯେତେବେଳେ ସେ ତାହାଙ୍କ ନିକଟକୁ ପହଞ୍ଚିଲେ, ସେ ମନେ ରଖନ୍ତୁ, ସେ ଜାଣିଥିଲେ ଯେ ସେ କେବେ ପରିବର୍ତ୍ତିତ ହୋଇନାହାନ୍ତି। ପୁଣି ପରମେଶ୍ୱର ତାହାଙ୍କର କାର୍ଯ୍ୟକ୍ରମକୁ କେବେ ବି ପରିବର୍ତ୍ତନ କରନ୍ତି ନାହିଁ। ଯଦି ସେ ଏଲିଅଙ୍କ ଠାରେ ଥିଲେ ଏବଂ ମୃତକୁ ପୁନରୁତ୍ଥିତ କରିପାରୁଥିଲେ, ତେବେ ସେ ଖ୍ରୀଷ୍ଟଙ୍କ ଠାରେ ଥାଇ ମୃତମାନଙ୍କୁ ପୁନରୁତ୍ଥିତ କରିପାରନ୍ତି। ଯଦିଓ ସେ ତାହା କରିନାହାନ୍ତି, କାରଣ ଏହା ସେ ସମାନ ପରମେଶ୍ୱର ଅଟନ୍ତି। ଆଉ ନା ତ ସେ ପର୍ଯ୍ୟନ୍ତ ପରିବର୍ତ୍ତିତ ହୋଇଛନ୍ତି। ସେ କଦାଚ ଯେତିକି ପରମେଶ୍ୱର ଥିଲେ, ଆଜି ରାତିରେ ମଧ୍ୟ ସେତିକି ଅଟନ୍ତି। ସେ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି। ସେ ପରିବର୍ତ୍ତିତ ହୁଅନ୍ତି ନାହିଁ। ଏବଂ ଯୀଶୁ ଜାଣିଥିଲେ ଯେ ଏହା ତାହାଙ୍କଠାରେ ଅଛି ବୋଲି ମାର୍ଥା ଜାଣନ୍ତି। ଦେଖନ୍ତୁ, କିଛି ମିନିଟ୍ ମଧ୍ୟରେ ହିଁ ଏହା ତାହାଙ୍କୁ ପ୍ରମାଣିତ କଲା। ଯେତେବେଳେ ମାର୍ଥା ତାହାଙ୍କ ଭାଇ ବିଷୟରେ ତାହାଙ୍କୁ କିଛି କହିଲେ, ଆଉ ସେ କହିଲେ, ପ୍ରଭୁ, ମୁଁ ବିଶ୍ୱାସ କରେ ଯେ ଏହା ତୁମେ ଅଟ। ଆଉ ସେ କହିଲେ, ମୁଁ ପୁନରୁତ୍ଥାନ ଏବଂ ଜୀବନ। ଯଦିଓ ସେ ମରିଅଛି, ତଥାପି ସେ ବଞ୍ଚିବ। ପୁଣି ଯେ କେହି ଜୀବିତ ମୋ ଠାରୁ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ। ମୁଁ ଅଟେ, ତାହା ତ ଜ୍ୱଳନ୍ତ ବୁଦା ମଧ୍ୟରେ ମୂଷାଙ୍କ ସହିତ ସେହି ମୁଁ ଅଟେ ଥିଲି। ମୁଁ ପୁନରୁତ୍ଥାନ, ମୁଁ ଜୀବନ, ମୁଁ ସେହି ପ୍ରାଚୀର ଅଟେ ଏବଂ ମୁଁ ଏବେ ସୁଦ୍ଧା ସେହି ଅଟେ। ମୁଁ ପୁନରୁତ୍ଥାନ ଏବଂ ଜୀବନ ଅଟେ। ଯିଏ ମୋ ଠାରେ ବିଶ୍ୱାସ କରେ, ଯଦିଓ ସେ ମୃତ, ତଥାପି ସେ ବଞ୍ଚିବ। ଯେ କେହି ବଞ୍ଚେ ଓ ମୋ ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ। ଏହି ମହାନ ଦୃଢ଼ ଆଶ୍ୱାସନା ପରେ, ଯାହାକି ମାର୍ଥା ଠାରେ ଥିଲା, ଯେ ସେ ହିଁ ସେହି ପ୍ରତିଜ୍ଞାତ ବାକ୍ୟ ଥିଲେ, ଜଣେ ଭବିଷ୍ୟତା ହୋଇ ଯେତେବେଳେ ସେ କହିଥିଲେ, ସେ ମିଛ କହିପାରନ୍ତି ନାହିଁ। ତେଣୁକରି ସେ ଯେତେବେଳେ ସେ କହିଲେ, ମୁଁ ହିଁ ସେଇ ମୁଁ ଅଟେ, ମୁଁ ହିଁ ସେହି ପୁନରୁତ୍ଥାନ ଏବଂ ଜୀବନ ଅଟେ, ସେ କହିଲା, ମୁଁ ବିଶ୍ୱାସ କରେ ଯେ ଆପଣ ହିଁ ସେହି ଜଣ, ସେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି, ଯିଏକି ଜଗତକୁ ଆସିବାର ଥିଲା। ଯଦି ମୋ ଭାଇ ମରିଅଛି, ସେଠାରେ କବରରେ ପଡି ରହିଛି, ତାର ଶରୀର ବର୍ତ୍ତମାନ କ୍ଷୟ ପାଉଅଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଆପଣ ଯାହା କହିବେ ତାହା ଘଟିବ। ଠିକ୍, ମାର୍ଥା ତାହାଙ୍କ ଠାରୁ ଏହି କେବଳ କହୁଥିବାର ଶୁଣିବାକୁ ଚାହୁଁଥିଲେ। ଆମେ, ହେ ମାର୍ଥା, ଆଜି ରାତି ଆମେ କେଉଁଠାରେ ଅଛୁ? କେବଳ ବାକ୍ୟ କୁହନ୍ତୁ, ମୋର ଦାସ ବଞ୍ଚି ଉଠିବ। କେବଳ ଏହା ହିଁ ତାହାଙ୍କୁ କହୁଥିବାର ଶୁଣନ୍ତୁ। ସେମାନେ ହୁଏତ ଆସି ତାହାଙ୍କୁ କହିଥିଲେ ଯେ ସେ ଏହା କହିଛନ୍ତି, କିନ୍ତୁ ଏଠାରେ ତ ସେ ନିଜେ ଥିଲେ। ହେ ପରମେଶ୍ୱର, ଅନ୍ଧ ଥିବା ଆଖିକୁ ଖୋଲି ଦିଅ, ଯେପରି ସେମାନେ ଦେଖିପାରିବେ। ଯେତେବେଳେ ସେ ତାହାଙ୍କ ଉପସ୍ଥିତିରେ ବାକ୍ୟ କୁହନ୍ତି, ସର୍ବଦା ପ୍ରକଟିତ ହୋଇଥାଏ। ସେ କହିଲେ, ତୁମେ ପରମେଶ୍ୱରଙ୍କୁ ଯାହା କିଛି ମାଗିବ, ପରମେଶ୍ୱର ତାହା ତୁମକୁ ଦେବେ, ମତେ କେବଳ ଶୁଣିବାକୁ ଦିଅ। ସେ ଚାହୁଁଥିଲେ ଯେ ସେ ବାକ୍ୟ କୁହନ୍ତୁ, ତାହା ହିଁ ତ ସବୁକିଛି ଥିଲା ଯାହା ସେ ଶୁଣିବାକୁ ଚାହୁଁଥିଲେ। କେବଳ ବାକ୍ୟକୁ ପ୍ରାପ୍ତ କରିବା, ତାହା ହିଁ ସବୁକିଛି ସେ ଆବଶ୍ୟକ କରୁଥିଲା। ତାଙ୍କ ଠାରୁ ଏହା ଶୁଣିବା ଯେ ସେ ଏହା କରିବେ, ଏବଂ ସେ ତାହା ଠିକ୍ ସେହି ସମୟରେ ହିଁ କରିଦେଇଥାନ୍ତେ। ମାତ୍ର ଆପଣ ଦେଖନ୍ତୁ, ପିତା ତାହାଙ୍କୁ ଦେଖାଇବା ଦର୍ଶନ ଦ୍ୱାରା ତାଙ୍କୁ କବର ପାଖରେ ଛିଡ଼ା ହୋଇ ରହିବାକୁ ଥିଲା। ଓ ମୋ ପ୍ରଭୁ, ଆପଣ ବିଶ୍ୱାସକୁ ଧରି ରଖନ୍ତୁ, ପରମେଶ୍ୱର ସମସ୍ତ କିଛି ଠିକ୍ ଠିକ୍ କରୁଅଛନ୍ତି, ଏହା ସବୁ ଠିକ୍ ହୋଇଯିବ। ମାର୍ଥା କବରକୁ ଆସିବା ପର୍ଯ୍ୟନ୍ତ କେବଳ ଅପେକ୍ଷା କରନ୍ତୁ, ଧ୍ୟାନ ଦିଅନ୍ତୁ। ମାର୍ଥା କେବଳ ଏତକ କହିବା ପାଇଁ ତାହାଙ୍କୁ ପାଇପାରିଥାନ୍ତି, ଏପରିକି ଯେତେବେଳେ ସେ ଅନତି ଦୂରରେ ଥିଲେ, ସମସ୍ତ ଆଶା ଚାଲିଯାଇଥିଲେ, ସବୁକିଛି ସେ ମରିଯାଇଥିଲା, କବରରେ ସଢୁଥିଲା, ମାତ୍ର କେବଳ ଏହା କହିବାର ତାହାଙ୍କ ଠାରୁ ଶୁଣନ୍ତି, ଏତିକି ହିଁ ତ ସେ ଚାହିଁଥିଲେ। ତେବେ ଯେତେବେଳେ ସେ କହିଲେ, ମୁଁ ପୁନରୁତ୍ଥାନ ଏବଂ ଜୀବନ, ସେହାକୁ ବିଶ୍ୱାସ କଲେ, ସେହାକୁ ବିଶ୍ୱାସ କରିଥିଲେ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ତେବେ ତାଙ୍କୁ ତ ଅସମ୍ଭବକୁ ବିଶ୍ୱାସ କରିବାକୁ ହିଁ ଥିଲା। ଯେତେବେଳେ ସେ ତାହାଙ୍କୁ କହୁଥିବାର ଶୁଣିଲେ, ମୁଁ ପୁନରୁତ୍ଥାନ ଏବଂ ଜୀବନ ଅଟେ, ଯଦିଓ ସେ ମରିଅଛି, ତଥାପି ସେ ବଞ୍ଚିବ, ଏବଂ ଯେ କେହି ମୋ ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ, କହିଲେ, କଣ ତୁମେ ଏହା ବିଶ୍ୱାସ କର? ଆଉ ମାର୍ଥା କହିଲେ, ହଁ ପ୍ରଭୁ, ମୁଁ ଏହା ବିଶ୍ୱାସ କରେ। ମୁଁ ବିଶ୍ୱାସ କରେ ଯେ ଆପଣ ହିଁ ସେ ପରମେଶ୍ୱରଙ୍କ ପୁତ୍ର, ଯିଏ ଜଗତକୁ ଆସିବାର ଥିଲା। ମୁଁ ତା ଭଲ ପାଏ, ମୋତେ ତା ବହୁତ ଭଲ ଲାଗେ। ମୁଁ ଏହା ପୂର୍ବରୁ କହିଅଛି, ଏହା ପୁଣିଠାରେ ବର୍ତ୍ତମାନ ଲାଗୁ ହୋଇପାରେ। ମୁଁ କିଛି ସମୟ ପୂର୍ବରୁ ଜଣେ ମହିଳାଙ୍କ ସହ କଥାବାର୍ତ୍ତା କରୁଥିଲି। ଏହା ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ଥିଲା, ଯାହା ମୁଁ କିଛି ସମୟ ପୂର୍ବରୁ ଉଲ୍ଲେଖ କରିଥିଲି। ଯେଉଁମାନେ କି ଯୀଶୁ ଯେ ପରମେଶ୍ୱର ଥିଲେ, ତାହାଙ୍କର ପରମେଶ୍ୱରତ୍ୱକୁ ବିଶ୍ୱାସ କରନ୍ତି ନାହିଁ। ସେମାନଙ୍କ ମତରେ ସେ କେବଳ ଜଣେ ଭବିଷ୍ୟତା ମାତ୍ର ଥିଲେ, ଜଣେ ସାଧାରଣ ଲୋକ ଥିଲେ। ସେ ପ୍ରକୃତରେ ତାହା ଥିଲେ, ସେ ତାହା ଥିଲେ, ଯୋଗ ତା ସହିତ ପରମେଶ୍ୱର ଥିଲେ। ଦେଖନ୍ତୁ, ସେହି ସେହି ପ୍ରକଟୀକରଣ ଥିଲେ। ଯୀଶୁ ହେଉଛନ୍ତି ଶରୀର, ବାଳକ, ସେହି ମଣିଷ। ପରମେଶ୍ୱର ତାହା ଥିଲେ, ଯିଏକି ତାହାଙ୍କଠାରେ ବାସ କରୁଥିଲେ। ପରମେଶ୍ୱର ତାହାଙ୍କ ଭିତରେ ଥିଲେ। ସେ ଜଣେ ପରମେଶ୍ୱର ମନୁଷ୍ୟ ଥିଲେ, ସେ ଜଣେ ମନୁଷ୍ୟ ଥିଲେ, ତଥାପି ସେ ଶରୀରରେ ପ୍ରକଟିତ ସେହି ପରମେଶ୍ୱର ଥିଲେ। ଯେତେବେଳେ ଆମେ ଯୀଶୁଙ୍କୁ ଦେଖୁ, ଆମେ ପରମେଶ୍ୱରଙ୍କୁ ଦେଖିଥାଉ। ତାହିଁ ତ ସେ କହିଥିଲେ, ଯେତେବେଳେ ତୁମେ ପିତାଙ୍କୁ ଦେଖ, ମୋତେ ଦେଖିଥାଅ, ତୁମେ ପିତାଙ୍କୁ ଦେଖିଥାଅ, କାରଣ ସେ ସେହି ପ୍ରତିବିମ୍ବ ଥିଲେ, କାରଣ ସେ ସେହି ବାକ୍ୟ ଥିଲେ, ଆମେନ୍, ଯାହାକି ଆରମ୍ଭରେ ଥିଲା, ଆମେନ୍। ସେ ମାଓବାଦୀମାନଙ୍କୁ ଈଶ୍ୱର ବୋଲି ଡାକିଥିଲେ, କଣ ଆପଣ ତାହା ଜାଣନ୍ତି? ସେ କହିଥିଲେ, ତୁମେ ସେମାନଙ୍କୁ ଈଶ୍ୱର ବୋଲି ଡାକ, ଯାହାଙ୍କ ନିକଟକୁ ପରମେଶ୍ୱରଙ୍କ ବାକ୍ୟ ଆସିଥାଏ। ତୁମେ ମୋତେ କିପରି ନିନ୍ଦା କରିପାର, ଯେତେବେଳେ ମୁଁ କହିଥାଏ ମୁଁ ସେହି ପରମେଶ୍ୱରଙ୍କ ପୁତ୍ର, କାରଣ ସେ ସମାନ ବାକ୍ୟ କହିଥିଲା ଯେ ସେ ସେଠାରେ ଥିବେ ଏବଂ ସେଠାରେ ସେହି ବାକ୍ୟ ପୁନର୍ବାର ପ୍ରକଟିତ ହୋଇଅଛି, ଏବଂ ତଥାପି ସେମାନେ ଏହାକୁ ବିଶ୍ୱାସ କରିବେ ନାହିଁ। ସ୍ତ୍ରୀ ଜଣକ ମୋତେ କହିଲେ, ମୁଁ ଆପଣଙ୍କ ନିକଟରେ ତାହା ପ୍ରମାଣ କରିପାରେ। କହିଲେ, ମୁଁ ଆପଣଙ୍କର ପ୍ରଚାର ଶୁଣିବାକୁ ପସନ୍ଦ କରେ, କିନ୍ତୁ ଗୋଟିଏ ବିଷୟ ଅଛି ଯାହାକି ଆପଣ ଅତ୍ୟଧିକ କରିଥାନ୍ତି। ତେବେ ତାହା କ'ଣ ଅଟେ? କହିଲେ, ଆପଣ ଯୀଶୁଙ୍କ ଉପରେ ଅତ୍ୟଧିକ ଗର୍ବ କରିଥାନ୍ତି। ମୁଁ କହିଲି, ମୁଁ ଆଶା କରେ ଯେ ତାହା ହିଁ ସବୁକିଛି ଯାହାକି ମୋ ବିରୁଦ୍ଧରେ ତାହାଙ୍କ ପାଖରେ ଅଛି। ଆଉ ସେ କହିଲା, ମୁଁ କହିଲି, ମୁଁ ଆଶା କରେ ଯେ ତାହା ହିଁ ସବୁକିଛି ଯାହାକି ସେ କରିପାରିବେ, ତାହା ହିଁ ସବୁ ଦୋଷ ଯାହା ସେ ମୋ ଭିତରେ ପାଇପାରିବେ। ମୁଁ କହିଲି, ଯଦି ମୋ ପାଖରେ 10,000 ଭାଷା ଥାଆନ୍ତା, ମୁଁ ଯଥେଷ୍ଟ କହିପାରିନଥାନ୍ତି ଓ ମୋର ପ୍ରଭୁ ଯେ ସେ କଣ ଅଟନ୍ତି। ସେ କହିଲେ, କିନ୍ତୁ ଆପଣ ତାହାଙ୍କୁ ପରମେଶ୍ୱର କରି ଗଢିଥାନ୍ତି। ମୁଁ କହିଲି, ସେ ତ ତାହା ଥିଲେ, ଅଥବା ଯଦି ସେ ତାହା ନଥିଲେ ତେବେ ସେ ଜଗତରେ ରହିଥିବା ସବୁଠୁ ଶ୍ରେଷ୍ଠ ପ୍ରତାରଣାକାରୀ ଅଟନ୍ତି। ସେ କହିଲେ, ସେ ତ ଜଣେ ମାତ୍ର ଭବିଷ୍ୟତବକ୍ତା ଥିଲେ। ମୁଁ କହିଲି, ସେ ଜଣେ ଭବିଷ୍ୟତବକ୍ତା ଥିଲେ, ଏହା ସତ୍ୟ। ଜଣେ ପରମେଶ୍ୱର ଭବିଷ୍ୟତବକ୍ତା, ବାକ୍ୟର ସେହି ପରିପୂର୍ଣ୍ଣତା ଥିଲେ। ଭବିଷ୍ୟତବକ୍ତାଙ୍କ ନିକଟକୁ କେବଳ ବାକ୍ୟ ଆସିଥିଲା, ତାହା ହିଁ ତାହାଙ୍କୁ ଏକ ଭବିଷ୍ୟତା କରି ଗଢିଥିଲା। ମାତ୍ର ସେହି ବାକ୍ୟର ପରିପୂର୍ଣ୍ଣତା ଥିଲେ। ଆଉ ସେ କହିଲେ, ମୁଁ ଆପଣଙ୍କୁ ପ୍ରମାଣ କରିପାରେ। କହିଲେ, ଆପଣ ତାହାଙ୍କୁ ଦିବ୍ୟ ଭାବରେ ଗଢିଥାନ୍ତି। ମୁଁ କହିଲି, ସେ ତ ଦିବ୍ୟ ହିଁ ଥିଲେ। ତେବେ ସେ କହିଲେ, ସେ ଦିବ୍ୟ ହୋଇପାରନ୍ତି ନାହିଁ। ମୁଁ କହିଲି, ସେ ତ ତାହା ଥିଲେ। ସେ କହିଲେ, ଆପଣ କହିଲେ ଯେ ଆପଣ ବାଇବେଲକୁ ବିଶ୍ୱାସ କରନ୍ତି। ହଁ, ମୁଁ କରେ। ସେ କହିଲେ, ମୁଁ ଆପଣଙ୍କୁ ନିଜର ବାଇବେଲ ଦ୍ୱାରା ପ୍ରମାଣ କରିବି ଯେ ସେ ଦିବ୍ୟ ନଥିଲେ। ମୁଁ କହିଲି, ତେବେ ଏହା କରନ୍ତୁ। ଯଦି ବାଇବେଲ ଏପରି କହୁଛି, ତେବେ ମୁଁ ଏହାକୁ ବିଶ୍ୱାସ କରିବି, କାରଣ ମୁଁ ବିଶ୍ୱାସ କରେ ଯେ ବାକ୍ୟ ଠିକ ଅଟେ। ସେ କହିଲେ, ରାଜାରଙ୍କ କବରକୁ ଯିବା ରାସ୍ତାରେ କଣ ଆପଣଙ୍କ ମନେ ଅଛି ଯେ ସାଧୁ ଜୋହନ 11ରେ? ମୁଁ କହିଲି, ମୋର ନିଶ୍ଚିତ ମନେ ଅଛି ମହାଶୟା। କହିଲେ, ଆଚ୍ଛା, ତେବେ ରାସ୍ତାରେ ଗଲାବେଳେ ସେ କାନ୍ଦିଥିଲେ, ବାଇବେଲ କହେ ସେ କାନ୍ଦିଲେ। ମୁଁ କହିଲି, ନିଶ୍ଚିତ ଭାବରେ ବାଇବେଲ କୁହେ ଯେ ସେ କାନ୍ଦିଲେ। କହିଲେ, ସେ ତାହେଲେ କିପରି ଦିବ୍ୟ ହୋଇ କାନ୍ଦି ପାରନ୍ତି? ମୁଁ କହିଲି, ସେ ତ ମଣିଷ ଥିଲେ, ମନୁଷ୍ୟ ଦିବ୍ୟ। ମୁଁ କହିଲି, ହଁ ମହୋଦୟା, ଆପଣ ଦେଖିବାକୁ ବିଫଳ ହେଉଛନ୍ତି। ସେ ଜଣେ ମନୁଷ୍ୟ ଭାବରେ ସେଠାକୁ ଯାଉଥିଲେ, ସେମାନଙ୍କ ସହିତ କାନ୍ଦିଥିଲେ, ଯେଉଁମାନେ କି କାନ୍ଦୁଥିଲେ ତାହା ଠିକ ଅଟେ। ଯେଉଁମାନେ ଦୁଃଖିତ ଥିଲେ ସେମାନଙ୍କ ସହିତ ଦୁଃଖିତ ହେଉଥିଲେ, ସେ ଜଣେ ମନୁଷ୍ୟ ଥିଲେ। କିନ୍ତୁ ଯେତେବେଳେ ସେ ତାଙ୍କର ଛୋଟ ଦୁର୍ବଳ ଶରୀରଟିକୁ ସଳଖ କରି ଉଠାଇଲେ ଆଉ କହିଲେ, ଲାଜାର ବାହାରି ଆସ, ଜଣେ ମନୁଷ୍ୟ ଯିଏକି 4 ଦିନ ହେଲା ମରି ପଡିଥିଲା ନିଜ ଗୋଡରେ ଠିଆ ହୋଇଗଲା, ତାହା ତ ଜଣେ ମନୁଷ୍ୟ ଠାରୁ ଅଧିକ କିଛିକୁ ଆବଶ୍ୟକ କରିଥିଲା। ତାହା ତ ସେହି ମନୁଷ୍ୟ ଭିତରେ ପରମେଶ୍ୱର ଥିଲେ। ପରମେଶ୍ୱର ଛଡ଼ା ମୃତମାନଙ୍କୁ କିଏ ବଞ୍ଚାଇ ପାରିବ? ସେ ହିଁ ସେହି ପୁନରୁତ୍ଥାନ ଏବଂ ଜୀବନ। ତାହା ଠିକ, ସେ ରାତି ସମୁଦ୍ର ମଧ୍ୟରେ ଯେତେବେଳେ ସେଠାରେ ଥିଲେ, ଥକି ଯାଇଥିଲେ, ଡଙ୍ଗାର ପଛ ଭାଗରେ ଯାଇ ଶୋଇପଡ଼ିଥିଲେ, ଯେଉଁଠାରେ 10,000 ଦୁଷ୍ଟାତ୍ମାମାନେ ଶପଥ କରିଥିଲେ ଯେ ସେମାନେ ସେ ରାତିରେ ତାହାଙ୍କୁ ଡୁବାଇ ଦେବେ, ଆଉ ସେହି ଛୋଟ ପୁରୁଣା ଡଙ୍ଗାଟି ଝଡ଼ ତୋଫାନରେ ସମୁଦ୍ର ଗର୍ଭରେ ଏଣେତେଣେ ବୋତଲ ଠିପି ପରି ଦୋହଲି ଭାସିବାକୁ ଲାଗିଲା। ସେ ଦୁଷ୍ଟାତ୍ମାନେ ଭାବିଲେ, ଆମେ ବର୍ତ୍ତମାନ ତାଙ୍କୁ ପାଇଲୁ, ସେ ଶୋଇପଡ଼ିଛି, ଆମେ ସମଗ୍ର ଦଳକୁ ଡୁବାଇ ଦେବା। ଓହ, ସେ ଏକ ମନୁଷ୍ୟ ଥିଲେ, ଥକି ଯାଇଥିଲେ, କିନ୍ତୁ ଥରେ ଜାଗ୍ରତ ହେବା ପରେ ସେ ଡଙ୍ଗାରେ ଲାଗିଥିବା ରସି ଉପରେ ତାଙ୍କ ପାଦ ଦେଇ ଠିଆ ହୋଇଥିଲେ ଏବଂ ଉପରକୁ ଚାହିଁ କହିଲେ, ତୁନି ହ, ଶାନ୍ତ ହୁଅ। ଆଉ ପବନ ତରଙ୍ଗମାଳା ତାଙ୍କ କଥା ମାନିଲା। ତାହା ତ ଜଣେ ମନୁଷ୍ୟ ଠାରୁ ଅଧିକ କିଛି ଥିଲା। ଯେତେବେଳେ ସେ କ୍ଷୁଧିତ ଥିଲେ, ସେ ଜଣେ ମଣିଷ ଥିଲେ। ପର୍ବତରୁ ଓହ୍ଲାଇ ରୁଟି ଖଣ୍ଡକ କିମ୍ବା କିଛି ଖାଇବା ପାଇଁ କିମ୍ବା ଗଛରୁ ଡିମ୍ବିରିଟିଏ ଖୋଜିବା ପାଇଁ ଲାଗିଲେ। କିନ୍ତୁ ଯେତେବେଳେ ସେ 5 ରୋଟି ଏବଂ 2 ମାଛ ନେଲେ ଓ 5,000 ଖାଇବାକୁ ଦେଲେ, ତାହା ତ ପରମେଶ୍ୱର ସେ ମନୁଷ୍ୟ ଠାରେ ଥିଲେ। ତା ଠିକ ଅଟେ। ଓ ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ କି ବିନ୍ସ ଏକ ପାହାଡ ପରି ପରିଗଣିତ ହୋଇଥିଲେ ତାହା ବିଶ୍ୱାସ କରିଥିଲେ। ସମସ୍ତ କବି ତାହା ବିଶ୍ୱାସ କରୁଥିଲେ। କୌଣସି ଆଶ୍ଚର୍ଯ୍ୟ ନୁହେଁ ଯେ ଜଣେ ଲେଖିଥିଲେ, ବଞ୍ଚିରେ ସେ ମୋତେ ଭଲ ପାଇଲେ ଓ ମରିକରି ସେ ମୋତେ ରକ୍ଷା କଲେ, କବର ପ୍ରାପ୍ତ ହୋଇ ସେ ମୋର ପାପକୁ ବହୁ ଦୂରକୁ ନେଇଗଲେ, ଉତ୍ଥିତ ହୋଇ ସେ ସଦାକାଳ ପାଇଁ ବିନା ମୂଲ୍ୟରେ ଧାର୍ମିକ ଗଣନା କଲେ। କୌଣସି ଦିନ ସେ ଆସୁଅଛନ୍ତି, ଓହ ଗୌରବମୟ ଦିନ। ଏଡି ପେରୋନେଟ୍, ଯିଏକି ତାଙ୍କ ଗୀତ ସବୁକୁ ବିକ୍ରୟ କରନ୍ତି ନାହିଁ, ଦିନେ ପବିତ୍ର ଆତ୍ମାଙ୍କ ପ୍ରଭାବରେ ଟଳମଳ ହୋଇ କଲମଟିଏ ଧରିଲେ, ସେ ଉଦ୍ଘାଟନୀ ଗୀତଟିଏ ଲେଖିଥିଲେ। ଯେତେବେଳେ ସେ ଲେଖିଲେ, ସମସ୍ତ ଯୀଶୁଙ୍କର ନାମର ଶକ୍ତିକୁ ଅଭିବାଦନ କରନ୍ତୁ, ସ୍ୱର୍ଗଦୂତମାନେ ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ, ରାଜକୀୟ ପୋଷାକ ଆଣନ୍ତୁ, ତାହାଙ୍କୁ ସମସ୍ତଙ୍କର ପ୍ରଭୁ ରୂପେ ମୁକୁଟାଭିଷେକ କରନ୍ତୁ। ହାଲେଲୁୟା! ନିଶ୍ଚିତ ଭାବରେ ତାହା ହିଁ ସେ ଥିଲେ ବୋଲି ଆମେ ବିଶ୍ୱାସ କରୁ। ଆଜ୍ଞା, ଉପରିସ୍ଥଳେ ସେହି ଦିନର ଆଧୁନିକ ଚିନ୍ତାଧାରା ଭିତରେ ମାର୍ଥାଙ୍କ ଅସମ୍ଭବ ବିଷୟମାନେ ପ୍ରତି ବିଶ୍ୱାସ କରିବାକୁ ହୋଇଥିଲା। ଠିକ ସେହିପରି ଭାବରେ ଆପଣଙ୍କୁ ମଧ୍ୟ ନୂତନ ଜୀବନକୁ ଦେଖିବା ପାଇଁ, କିଛି ଘଟିବାର ଦେଖିବା ପାଇଁ ଅସମ୍ଭବ ବିଷୟମାନେ ପ୍ରତି ବିଶ୍ୱାସ କରିବାକୁ ହିଁ ଅଛି। କିନ୍ତୁ ଯଦି ସେ ଚିହ୍ନିଥିଲେ, ସେ ତାହାଙ୍କୁ ବାକ୍ୟ ରୂପେ ଚିହ୍ନିଥିଲେ, ତାପରେ ଯାହା ଅସମ୍ଭବ ବିଷୟମାନ ହୋଇପାରେ, କାରଣ ସେ ସୃଷ୍ଟିକର୍ତ୍ତା ଅଟନ୍ତି ଏବଂ ଯାହା ସେ କହିଛନ୍ତି ତା ସପକ୍ଷରେ ସେ ଛିଡ଼ା ହେବେ ଏବଂ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ସମସ୍ତ ବିଷୟ ସମ୍ଭବ ତାହା ହେଉଛି ତାହାଙ୍କର ବାକ୍ୟ କିନ୍ତୁ ଯେତେବେଳେ ପରମେଶ୍ୱରଙ୍କୁ ତାହାଙ୍କ ବାକ୍ୟରେ ଗ୍ରହଣ କରାଯାଏ ସେତେବେଳେ ଅସମ୍ଭବ ବିଷୟମାନ ପ୍ରକାଶ ପାଇଥାଏ ହଁ ଆଜ୍ଞା ଯେତେବେଳେ ପରମେଶ୍ୱରଙ୍କୁ ତାହାଙ୍କ ବାକ୍ୟରେ ଗ୍ରହଣ କରାଯାଏ ଅସମ୍ଭବ ସବୁ ସେତେବେଳେ ପ୍ରକଟିତ ହୁଏ ଯେତେବେଳେ ପରମେଶ୍ୱର କୁହନ୍ତି ଯେ ଏହା ହେବ ସେତେବେଳେ ଆପଣ ସେହି ବାକ୍ୟକୁ ଗ୍ରହଣ କରନ୍ତୁ ଏବଂ ଦେଖନ୍ତୁ ଯେ କଣ ଅସମ୍ଭବମାନ ଘଟୁଅଛି ଏହା ନିଶ୍ଚିତରେ ହେବ କିନ୍ତୁ ଧ୍ୟାନ ଦିଅନ୍ତୁ ଏସବୁ ଭିତରେ ମଧ୍ୟ ସେ ସ୍ତ୍ରୀ କହିଥିଲେ ଏପରିକି ବର୍ତ୍ତମାନ ସୁଦ୍ଧା ପ୍ରଭୁ ଆପଣ ପରମେଶ୍ୱରଙ୍କୁ ଯାହା କିଛି ମାଗିବେ ପରମେଶ୍ୱର ତାହା କରିବେ ସେ ସ୍ତ୍ରୀ ଲୋକ ଜାଣିଥିଲେ ଯେ ସେ କେବଳ ତାହାଙ୍କଠାରୁ ସେହି ବାକ୍ୟ ଆସୁ ବୋଲି ଯଦି ପାଇପାରନ୍ତେ ତାହା ହିଁ ସବୁକିଛି ଥିଲା ଯାହାକି ତାଙ୍କୁ କରିବାର ପ୍ରୟୋଜନ ଥିଲା ଯେ ସେ ସେହି ବାକ୍ୟକୁ ପ୍ରାପ୍ତ କରନ୍ତୁ ହଁ ଏହା ତାଙ୍କ ପାଇଁ ଘୋର ଅନ୍ଧକାରର ସମୟ ଥିଲା ଏବଂ ଯୀଶୁ ଆସିଲେ ଓ ଡାକିଲେ ଓ କି ପ୍ରକାର ଏକ ବିଷୟକୁ ସେମାନେ ଦେଖିଲେ ଏକ ପୁନରୁତ୍ଥାନକୁ ଆସନ୍ତୁ ଆଉ କେତେକ ଦେଖିବା ଯେଉଁଠାରେ ଅନ୍ଧକାର ଘଡ଼ି ଆସିଥିଲା ଏକଦା ଆୟୁବ ନାମକ ଜଣେ ବ୍ୟକ୍ତି ଥିଲେ ଯେ କି ବାଇବେଲର ସର୍ବ ପୁରାତନ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ଜଣେ ଥିଲେ ସେ ଜଣେ ମହାନ ବ୍ୟକ୍ତି ସେ ପ୍ରଭୁଙ୍କୁ ପ୍ରେମ କରୁଥିଲେ ଏବଂ ସେ ସମସ୍ତ କିଛି କରିଥିଲେ ଯାହା କିପରି କରିବାର ଅଛି ବୋଲି ସେ ଜାଣିଥିଲେ ଏବଂ ସୈତାନ ତାଙ୍କୁ ଚାଲୁନି ଚଳିବା ପରି ଚାହିଁଥିଲା ତେଣୁ ସେଦିନ ପରମେଶ୍ୱରଙ୍କୁ କହିଲା ହଁ ବରଂ ପରମେଶ୍ୱର ତାଙ୍କୁ କହିଲେ ସୈତାନ ତୁମେ କେଉଁଠାରେ ଥିଲ ସେ ଉତ୍ତର ଦେଲା ଓ ପୃଥିବୀର ଏଣେ ତେଣେ ଉପର ତଳ ଭ୍ରମଣ କରୁଅଥିଲି ସେ କହିଲେ କଣ ତୁମେ ମୋର ସେବକ ଆୟୁବ ପ୍ରତି ମନ ଦେଇଅଛ ପୃଥିବୀରେ ତାହାପରି କେହି ନାହାନ୍ତି ସେ ଜଣେ ସିଦ୍ଧ ମଣିଷ ଅଟେ ଓ ସେ କହିଲା ନିଶ୍ଚିତରେ ତୁମେ ତାକୁ ସବୁକିଛି ଦେଇଅଛ ତାର ପାଇଁ ସବୁକିଛି କରିଅଛ ନିଶ୍ଚିତରେ ସେ ଜଣେ ଏକ ବଡ଼ ଲୋକ ଅଟେ କିନ୍ତୁ ମତେ ଥରେ ତାକୁ ଅଧିକାର କରିବାକୁ ଦିଏ ମୁଁ ତାର ସ୍ୱର ହିଁ ବଦଳାଇ ଦେବି ମୁଁ ତାକୁ ତୁମ ମୁଖରେ ତୁମକୁ ଅଭିଶାପ ଦିଆ କରାଇବି ସେ କହିଲେ ତୁମେ ଏହା କରିପାରିବ ନାହିଁ ଏହା ତାଙ୍କର ଜଣେ ବିଶ୍ୱାସ ଉପରେ ଆତ୍ମବିଶ୍ୱାସ ଅଟେ କାହିଁକି ସେ ଅସୀମ ଅଟନ୍ତି ସେ ଅନନ୍ତ ଅଟନ୍ତି ସେ ଆରମ୍ଭରୁ ଶେଷ ଜାଣନ୍ତି ସେ ଜାଣିଥିଲେ ଯେ ସୈତାନ ଏହା କରିପାରିବ ନାହିଁ କାରଣ ସେ ସେହି ବାକ୍ୟ ଅଟନ୍ତି ଆୟୁବ କଣ କରିବେ ସେ ତାହା ଜାଣିଥିଲେ ବର୍ତ୍ତମାନ ଆୟୁବକୁ ମନେ ପକାନ୍ତୁ ସେ ତାଙ୍କୁ ଘାରେ ଆଘାତ କଲା ତାଙ୍କ ପିଲାମାନଙ୍କୁ ମାରି ପକାଇଲା ତାଙ୍କ ପାଖରେ ଥିବା ପ୍ରତ୍ୟେକ ବସ୍ତୁକୁ ନେଇଗଲା ତାଙ୍କର ସ୍ୱାସ୍ଥ୍ୟହାନି ହେଲା ଏପରିକି ତାଙ୍କର ସାନ୍ତ୍ୱନାକାରୀମାନେ ମଧ୍ୟ ଆସିଥିଲେ ଏବଂ ସେମାନେ କିଛି କରିପାରିଲେ ନାହିଁ ବରଂ କେବଳ ତାଙ୍କୁ ଗୁପ୍ତ ପାପୀ ବୋଲି ଦୋଷ ଲଗାଇଲେ ଏବଂ ବୃଦ୍ଧ ଆୟୁବ ଏହିପରି ଏକ ଅବସ୍ଥାରେ ପହଞ୍ଚିଲେ ଯେ ସେ ଅତ୍ୟଧିକ ନିରାଶ ହୋଇ ପଡ଼ିଥିଲେ ପ୍ରଥମେ ଆପଣଙ୍କୁ ନୈରାଶ୍ୟତାରେ ଆସିବାକୁ ଅଛି ଆପଣଙ୍କୁ ଏପରି ଏକ ସମୟକୁ ଆସିବାକୁ ଅଛି ଯେଉଁଠାରେ ଆପଣ ମାର୍ଗର ଅନ୍ତରେ ଅଟନ୍ତି ଆୟୁବ ସେ ମାର୍ଗର ଶେଷ ଭାଗରେ ପହଞ୍ଚି ଯାଇଥିଲେ ଯେତେବେଳେ ସେ କହିଲେ ଯେଉଁଦିନ ମୁଁ ଜନ୍ମ ହେଲି ତାହା ଶାପଗ୍ରସ୍ତ ହେଲି ଏପରିକି ସୂର୍ଯ୍ୟ ଆପଣ ଆଲୁଅ ପ୍ରଦାନ ନ କରୁ ଏବଂ ଚନ୍ଦ୍ର ରାତିରେ ଜ୍ୟୋତି ନ ଦେଉ ନାମ ମଧ୍ୟ କେବେ ଡକା ନ ଯାଉ ଏବଂ ସେହି ନୈରାଶ୍ୟତାର ସମୟରେ ସେତେବେଳେ ଯୀଶୁ ଆସିଲେ ସେତେବେଳକୁ ଚାହିଁଲେ ଓ କହିଲେ ମୁଁ ମଣିଷ ପରି ଦେଖେ ଫୁଲଟିଏ ମରିଯାଏ ଏବଂ ବସନ୍ତ ଋତୁରେ ଏହା ପୁଣି ଥରେ ଫୁଟି ଉଠେ ଯଦି ଗଛଟି ଉପୁଡ଼ି ଭୂମିସାତ ହୋଇଯାଏ ତେବେ ଏହା ଜଳର ସୁଗନ୍ଧ ପାଇଲେ ପୁନର୍ବାର ବଞ୍ଚି ଉଠେ ସେ ସମସ୍ତ ଉଦ୍ଭିଦ ଜୀବନକୁ ପୁନର୍ବାର ଜୀବିତ ହେଉଥିବାର ଦେଖିଥିଲେ କିନ୍ତୁ କହିଲେ ଜଣେ ଲୋକ ଯେତେବେଳେ ମରିଯାଏ ସେ ଆତ୍ମତ୍ୟାଗ କରେ ସେ କେଉଁଠାକୁ ଯାଏ ସେ ଜାଣିଥିଲେ ଯେ ସେ ଜଣେ ବୃଦ୍ଧ ଲୋକ ଥିଲେ ସେ କହିଲେ ତାଙ୍କ ପୁତ୍ରମାନେ ତାଙ୍କ ପାଇଁ ଶୋକ କରିବାକୁ ଆସିଲେ କିନ୍ତୁ ସେ ତାହା ଜାଣିଲେ ନାହିଁ ଓ ତୁମ୍ଭର କ୍ରୋଧ କ୍ଷାନ୍ତ ନ ହେବା ଯାଏ ତୁମ୍ଭେ ମୋତେ କବରରେ ଲୁଚାଇବ ଓ ଗୁପ୍ତ ସ୍ଥାନରେ ରଖିବ କି ମୋ ନିମନ୍ତେ ଏକ ସମୟ ନିଯୁକ୍ତ କର ଏବଂ ମୋ ପାଇଁ ଏକ ସମୟ ସ୍ଥିର କର ଆମେ ଗଲୁ ଏବଂ ସେହିପରି କଥାବାର୍ତ୍ତା କରିଚାଲିଥିଲେ ସେ ତାହାଙ୍କ ନିରାଶ୍ୟତାରେ ଶେଷରେ ଥିଲେ କଣ ଘଟିବ ପତ୍ର ସବୁ ଫେରି ଆସେ ସେସବୁ ଗଛ ଗୁଡ଼ିକରେ ଫେରି ଆସେ ଫୁଲ ସବୁ ପୁନର୍ବାର ଫେରି ଆସିଥାଏ ଅନ୍ୟ ସବୁକିଛି ଫେରି ଆସେ କିନ୍ତୁ ଜଣେ ଲୋକ ଯେତେବେଳେ ମରିଯାଏ ଓ ଆତ୍ମତ୍ୟାଗ କରେ ସେ ନୈରାଶ୍ୟତାରେ ଥିଲେ ସେ ଜାଣିନଥିଲେ ଯେ ତାଙ୍କ ସହିତରେ ପୁଣି ତାଙ୍କ ସହିତରେ ସେହି ବୟସରେ କଣ ହୋଇପାରେ ଯେତେବେଳେ ସେ ତାହା କଲେ ତତ୍ପରେ ଯୀଶୁ ଆସି ପହଞ୍ଚିଲେ ପରମେଶ୍ୱର ତାଙ୍କ ମୁଣ୍ଡକୁ ଆକାଶ ଆଡ଼କୁ ଇଙ୍ଗିତ କଲେ ଏବଂ ସେ ଯୀଶୁଙ୍କୁ ଶେଷ ଦିନରେ ଆସୁଥିବାର ଦେଖିଲେ ଏବଂ ସେ ଘନ ଅନ୍ଧକାରର ଘଡ଼ିରେ ଯେତେବେଳେ ତାଙ୍କ ପତ୍ନୀ କହିଦେଲେ ପରମେଶ୍ୱରଙ୍କ ଅଭିଶାପ ଦେଇ ମରିଯାଅ ତଥାପି ସେ କହିଲେ ଗୋ ନାରୀ ତୁମେ ଏକ ମୁଢା ସ୍ତ୍ରୀ ପରି କଥା କହୁଅଛ ସଦାପ୍ରଭୁ ଦେଇଥିଲେ ଏବଂ ସଦାପ୍ରଭୁ ନେଲେ ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ ଏପରିକି ତାଙ୍କ ପତ୍ନୀ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ ତାଙ୍କ ମଣ୍ଡଳୀ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ ପ୍ରତ୍ୟେକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ସେ ଅନ୍ଧକାରର ଘଡ଼ିରେ ଯେଉଁ ସମୟରେ କି ସେ ଜାଣିନଥିଲେ ଯେ ସେଠାରୁ କେଉଁଠାକୁ ଯାଉଅଛନ୍ତି ସେତିକି ବେଳେ ଯୀଶୁ ଆସି ପହଞ୍ଚିଲେ ତାପରେ ସେ ଚିତ୍କାର କରି କହି ଉଠିଲେ ମୁଁ ଜାଣେ ମୋ ମୁକ୍ତିଦାତା ଜୀବିତ ଏବଂ ଶେଷ ଦିନରେ ସେ ପୃଥିବୀ ଉପରେ ଛିଡ଼ା ହେବେ ଆଉ ଯଦିଓ ଚର୍ମପୋକ ଏହି ଶରୀରକୁ ନଷ୍ଟ କରିଦିଏ ତଥାପି ମୋ ଶରୀରରେ ମୁଁ ପରମେଶ୍ୱରଙ୍କୁ ଦର୍ଶନ କରିବି ଯାହାଙ୍କୁ ମୁଁ ନିଜେ ମୋ ସ୍ୱଚକ୍ଷୁରେ ଦେଖିବି ତାଙ୍କର ଘନ ଅନ୍ଧକାରର ଘଡ଼ିରେ ସେତେବେଳେ ଯୀଶୁ ଆସି ପହଞ୍ଚିଲେ ହଁ ଶ୍ରୀମାନ ମୋସା ମୋସାଙ୍କ ପାଇଁ ତାଙ୍କ ନିମନ୍ତେ ସବୁଠାରୁ ଘୋର ଅନ୍ଧକାରର ଘଡ଼ି ଇସ୍ରାଏଲରେ ଆସିଥିଲା ସେ ଠିକ୍ ତାହାଙ୍କ କର୍ତ୍ତବ୍ୟରେ ନଷ୍ଟ ଥିଲେ ବୁଦା ଭିତରେ ପରମେଶ୍ୱରଙ୍କୁ ଭେଟିଲେ ଏବଂ ପରମେଶ୍ୱର କହିଲେ ମୁଁ ଯେ ଅଟେ ସେ ଅଟେ ସେ ତଳକୁ ଗଲେ ଏବଂ ଜନ୍ନିସ ଜମ୍ବ୍ରିନ୍ସଙ୍କ ସମସ୍ତ ପ୍ରକାରର ନକଲ ବିରୁଦ୍ଧରେ ଛିଡ଼ା ହେଲେ ଯାହାକି ସେମାନେ ମୋସାଙ୍କ କାର୍ଯ୍ୟକୁ ନକଲ କରିବାକୁ ଚେଷ୍ଟା କରୁଥିଲେ ଏ ସମସ୍ତ ଭିତରେ ସେ ପରମେଶ୍ୱରଙ୍କ ପ୍ରତି ନିଷ୍ଠାବାନ ହୋଇ ରହିଲେ ଶେଷରେ ସେ ଇସ୍ରାଏଲକୁ ବିଶ୍ୱାସ କରାଇଲେ ଏଠାରେ ସେ ମିଶ୍ରରୁ ବାହାରି ଆସନ୍ତି ଏବଂ ଉପରକୁ ସେ ପ୍ରତିଜ୍ଞାତ ଦେଶକୁ ଯାତ୍ରା କରନ୍ତି ଯେଉଁ ଦେଶ ବାବଦରେ ପରମେଶ୍ୱର କହିଥିଲେ ତୁମେ ଏହି ପର୍ବତରେ ମୋର ଉପାସନା କରିବ, ତାହା ପରମେଶ୍ୱରଙ୍କ ବାକ୍ୟ ଥିଲା। ମୂଷା ଜାଣିଥିଲେ ଯେ ତାଙ୍କୁ ସେହି ପର୍ବତକୁ ଯିବାକୁ ହେବ। ଆମେନ। ପରମେଶ୍ୱର ସେପରି କହିଥିଲେ, କୌଣସି ଫାରାଓ ତାଙ୍କୁ ହତ୍ୟା କରିପାରିବ ନାହିଁ, କୌଣସି ଶୈତାନ ତାଙ୍କୁ ହତ୍ୟା କରିପାରିବ ନାହିଁ, ତାଙ୍କୁ କିଛି ମାରିପାରିବ ନାହିଁ। ସେ ତ ସେହି ପର୍ବତକୁ ଆସୁଛନ୍ତି। ଆମେନ୍, ହାଲେଲୁୟା। ମୁଁ ଧାର୍ମିକ ଅନୁଭବ କରୁଛି, ସେ ସେହି ପର୍ବତକୁ ଯାଉଛନ୍ତି। ତେଣୁ ଆମେ ମହିଳାକୁ ଯିବା ବାଟରେ ଅଛୁ, କିଛି ହିଁ ଆମକୁ ଅଟକାଇବାକୁ ଯାଉ ନାହିଁ। ନା ମହାଶୟ, ପରମେଶ୍ୱର ତାହାଙ୍କ ବାକ୍ୟକୁ ପ୍ରମାଣିତ କରିବାକୁ ଯାଉଅଛନ୍ତି। କଣ ଘଟେ ସେଥିରେ ମୁଁ ଖାତିର କରେ ନାହିଁ, ସେ ତ ଏହାକୁ କୌଣସି ଉପାୟରେ ବି କରିବାକୁ ଯାଉଅଛନ୍ତି। ହଁ, ତାହାଙ୍କ ମାର୍ଗରେ ଠିକ କର୍ତ୍ତବ୍ୟର ପଥରେ ଏଇଠାରେ ସେ ଅଛନ୍ତି, ପର୍ବତଗଣ ମଝିରେ ରହିଯାଇଛନ୍ତି। ତାଙ୍କ ପଛରେ ଏକ ଗର୍ଜନକୁ ଶୁଣନ୍ତି, ଏହା କଣ ଅଟେ? ହଜାର ହଜାର ସଂଖ୍ୟାରେ ହାରଙ୍କ ରଥ ଆସୁଅଛି, ଅସ୍ତ୍ରଶସ୍ତ୍ରରେ ସଜ୍ଜିତ, ଏବଂ ବର୍ଷା ପୁଣି ବିଭିନ୍ନ ବିଷୟ ଯେପରିକି ସେମାନଙ୍କ ଉପରେ ଚଢିଯିବ ଓ ପାଦ ତଳେ ଦଳି ପକାଇବ। ସେଠାରେ ସୁପସାଗର ଅଛି, ଆଉ ଯିବା ପାଇଁ ବାଟ ନାହିଁ। ସେ କଣ କଲେ? ସେ ସଙ୍କଟ ବିପଦରେ ପଡିଯାଇଥିଲେ। ଲୋକମାନେ ସମସ୍ତେ ଚିତ୍କାର କରିବାକୁ ଲାଗିଲେ, ଓହ, ଆମେ ବର୍ତ୍ତମାନ ଏଠାରେ ମଲୁ, ଫାରୋ ଆମକୁ ମାରିଦେବ, ତାର ଖଡ୍ଗସକୁ ଆମ ମଧ୍ୟ ଦେଇ ଭୁସିଦେବ, ଆମର ଶିଶୁମାନେ ଏଠାରେ ପ୍ରାନ୍ତରରେ ମରିଯିବେ। ମୂଷା ଚିତ୍କାର କରି କହିଲେ, ହେ ପରମେଶ୍ୱର। ଆଉ ତତ୍ପରେ ଯୀଶୁ ଦୃଶ୍ୟକୁ ଆସିଲେ, ସେ ସେଇ ଅଗ୍ନିସ୍ତମ୍ଭ ଥିଲେ, ତା ଠିକ ଅଟେ। ସେ ତଳକୁ ଓହ୍ଲାଇ ଆସିଲେ ଏବଂ ତାର ଓ ସେ ବିପଦ ମଝିରେ ସେ ଛିଡ଼ା ହେଲେ। ଆମେନ୍। ସେ ଆମର ଗୋଟାୟତ ମାଧ୍ୟମ ଅଟନ୍ତି, ସେ ସେହି ମଧ୍ୟରେ ଛିଡ଼ା ହୋଇଥିବାର ଆମେ ଜଣେ ମଧ୍ୟସ୍ଥ ଅଟନ୍ତି। ସେ ସେଠାରେ ଛିଡ଼ା ହେଲେ, ସେଠାରେ ଠିଆ ହୋଇ ରହିଲେ। ମିଶରୀୟ ମାନଙ୍କ ପାଇଁ ଅଧଙ୍କାର ଥିଲା, ଯେଉଁମାନେ କି ଏହା ବିଷୟରେ କିଛି କରିବାକୁ ଚେଷ୍ଟା କରିବା ପାଇଁ ଆସୁଥିଲେ, ସେ ସେମାନଙ୍କ ପାଇଁ ଚାଲିଯିବା ନିମନ୍ତେ ଆଲୋକ ଥିଲେ। ତାପରେ ସକାଳେ ଯେତେବେଳେ ପବନ ବାସ୍ତବରେ ଅତି ଜୋରରେ ପ୍ରବାହିତ ହେବାକୁ ଲାଗିଲା, ସେହି ରାତିରେ ତତ୍ପର ସେ କଣ କଲେ? ସେ ଅଗ୍ନିସ୍ତମ୍ଭ ଆକାରରେ ଆସିଥିଲେ। ମନେ ରଖନ୍ତୁ, ସେ ଏବେ ସୁଦ୍ଧା ସେ ଅଗ୍ନିସ୍ତମ୍ଭ ଅଟନ୍ତି। ହଁ ଆଜ୍ଞା, ଯେତେବେଳେ ସେ ପୃଥିବୀରେ ଥିଲେ, ସେ କହିଥିଲେ, ମୁଁ ପରମେଶ୍ୱର ଠାରୁ ଆସିଅଛି ଏବଂ ମୁଁ ପରମେଶ୍ୱରଙ୍କ ନିକଟକୁ ଫେରି ଯାଉଅଛି। ଏବଂ ତାହାଙ୍କର ମୃତ୍ୟୁ, ସମାଧି, ପୁନରୁତ୍ଥାନ ଏବଂ ଆରୋହଣ ପରେ ସାଧୁ ପାଉଲ ଦମେଶକକୁ ଯାଉଥିବା ତାଙ୍କର ମାର୍ଗରେ ସେ ଅଗ୍ନିସ୍ତମ୍ଭ ଦ୍ୱାରା ସେ ଆଘାତ କରାଯାଇଥିଲେ। ମନେ ରଖନ୍ତୁ, ସେ ଜଣେ ଏବ୍ରି ଥିଲେ, ସେ ଏହା କହିନଥାନ୍ତେ। ସେ କହିଲେ, ପ୍ରଭୁ ଆପଣ କିଏ? ତାହା ବଡ଼ ବଡ଼ ଅକ୍ଷରରେ, ପ୍ରଭୁ ଏଲୋହିମ ଅଟେ, ଆପଣ କିଏ ଯାହାଙ୍କୁ ମୁଁ ତାଡ଼ନା କରୁଅଛି? ସେ କହିଲେ, ଆମ୍ଭେ ଯୀଶୁ। ଆମେନ୍, ହାଲେଲୁୟା। ସେ ପ୍ରଥମ ଓ ଶେଷ, ସେ ଏବେ ସୁଦ୍ଧା ସେ ସମାନ ଅଟନ୍ତି। ଅଳ୍ପମାତ୍ର ସମୟ ରହିଲା, ଆଉ ଜଗତ ମୋତେ ଦେଖିବ ନାହିଁ, ତଥାପି ତୁମେ ମୋତେ ଦେଖିବ, ମୁଁ ତୁମ ସହିତରେ, ଏପରିକି ତୁମ ଅନ୍ତରରେ ରହିବି। ସେ ସମାନ ଅଗ୍ନିସ୍ତମ୍ଭ, ସେ ସମାନ ପରମେଶ୍ୱର, ସେ ସମାନ ପ୍ରତିଜ୍ଞା ସହ ସେ ସମାନ କାର୍ଯ୍ୟ କରୁଅଛନ୍ତି। ଆମେନ୍। ତାଙ୍କ ନିଜ ବାକ୍ୟକୁ ପ୍ରଗଟ କରୁଅଛନ୍ତି, ମୁଁ ପୁନରୁତ୍ଥାନ ଏବଂ ଜୀବନ ଅଟେ, ମୁଁ ସେହି ଯିଏ ଥିଲି, ଯିଏ ଅଛନ୍ତି ଏବଂ ଯିଏ ଆସିବେ। ହଁ ମହାଶୟ, ହଁ, ଆମର ପିତୃପୁରୁଷମାନେ ପ୍ରାନ୍ତରରେ ମାନ୍ନା ଖାଇଥିଲେ। ସେ କହିଲେ, ସେମାନେ ସମସ୍ତେ ମୃତ, କିନ୍ତୁ ମୁଁ ଯେ ଅଟେ ସେ ଅଟେ। ମୂଷା ଜଳୁଥିବା ବୁଦା ଭିତରେ, ତାହା ତ ସେଇ ମୁଁ ଅଟେ ଥିଲି, ସେ ଏବେ ସୁଦ୍ଧା ସେଇ ମୁଁ ଅଟେ ଅଟନ୍ତି। ମୁଁ ଥିଲି ନୁହେଁ, ମୁଁ ଅଟେ ବର୍ତ୍ତମାନ କାଳ ସବୁ ସମୟରେ। ଆମେ ଏଠାରେ ପାଉ ଯେ ମୂଷାଙ୍କୁ ଠିକ ଏହି କୋଣରେ ଗୋଟିଏ ପଟକୁ କରିଦିଆ ଯାଇଥିଲା ଏବଂ ଖ୍ରୀଷ୍ଟ ତଳକୁ ଓହ୍ଲାଇ ଆସିଥିଲେ। ତେବେ ଏବଂ ବାଇବେଲ ଏହା କହେ ଯେ ମୂଷା ମିଶରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଅଧିକ ପସନ୍ଦ କରିଥିଲେ। ଖ୍ରୀଷ୍ଟଙ୍କ ସକାଶେ ନିନ୍ଦା, ଖ୍ରୀଷ୍ଟ ଥିଲେ ସେହି ଅଭିଷେକ, ସେହି ଲୋଗୋସ୍ ଯିଏକି ପରମେଶ୍ୱରଙ୍କ ଠାରୁ ବାହାରିଥିଲେ, ସେହି ଦୂତ। ଯେକୌଣସି ବାଇବେଲ ପାଠ କରିବା ଜାଣନ୍ତି ଯେ ସେହି ଦୂତ ଖ୍ରୀଷ୍ଟ ଥିଲେ, ଆଉ ସେଠାରେ ସେ ପ୍ରାନ୍ତରରେ ଥିଲେ ଏବଂ ସେ ଦୃଶ୍ୟକୁ ଆସିଥିଲେ ସେହି ରୂପରେ, ଯେଉଁ ରୂପରେ କି ତାଙ୍କୁ ସମ୍ଭବତଃ ପ୍ରକାଶିତ ହେବାକୁ ଥିଲା। ପରମେଶ୍ୱରଙ୍କ ମହିମା ହେଉ। ସେ ଆଜି ସେହି ସମାନ ଖ୍ରୀଷ୍ଟ ପ୍ରକଟିତ ହୋଇଥିବା ରୂପରେ ଆସିଥାନ୍ତି। ସେ ସେମାନଙ୍କୁ ବାହାର କରି ଆଣିବେ ବୋଲି କହିଥିଲେ, ସେ ସାଧନ କରିଥିଲେ। ସେଠାରେ ସେ ତାହାଙ୍କ ବାକ୍ୟ ସପକ୍ଷରେ ଠିଆ ହେବା ପାଇଁ, ଏହାକୁ ପ୍ରମାଣ କରିବା ପାଇଁ ଆସିଥିଲେ। ତାପରେ ସେ ମାର୍ଥାଙ୍କ ନିକଟକୁ ଆସିଥିବା ପରି ଆସିଥିଲେ, ଆଉ ତାପରେ ସେ ଡାକ ଦେଲେ। ସେ କହିଲେ, ମୂଷା, ତୁମେ ଆମକୁ କାହିଁକି ଡାକ ପକାଉଅଛ? ଏହି ଲୋକମାନଙ୍କୁ କୁହ ଯେ ସେମାନେ ଆଗକୁ ବଢ଼ନ୍ତୁ। ସେ ଅନ୍ଧକାରର ଘଡ଼ିରେ ସୁପସାଗର ଖୋଲିଗଲା ଏବଂ ସେମାନେ ପରମେଶ୍ୱରଙ୍କ ବାକ୍ୟ ସଫଳ କରିବା ପାଇଁ ସେମାନଙ୍କ ମାର୍ଗରେ ଯାତ୍ରା କଲେ ଓ ସେମାନେ ପାର ହୋଇଗଲେ। ହଁ, ମୂଷାଙ୍କ ଘୋର ଅନ୍ଧକାର ଘଡ଼ିରେ ତେବେ ଯୀଶୁ ଆସି ପହଞ୍ଚିଥିଲେ। ବର୍ତ୍ତମାନ ଆମ ପାଖରେ ସମୟ ଅଛି, ଆଉ ସେ ମୂଷାଙ୍କୁ ଡାକିଲେ। ଆମେ ଆପଣଙ୍କର ଧ୍ୟାନକୁ ଅନ୍ୟ ଏକ ଛୋଟ ବ୍ୟକ୍ତି ପ୍ରତି ଆକର୍ଷିତ କରିବାକୁ ଚାହୁଁଛୁ। ତାଙ୍କର ନାମ ଥିଲା ଜାଇରସ୍। ଆଜି ଜଗତରେ ସେମାନଙ୍କ ପରି ଅନେକ ଅଛନ୍ତି। ସେ ଜଣେ ଗୁପ୍ତ ବିଶ୍ୱାସୀ ଥିଲେ। ସେ ଯୀଶୁଙ୍କୁ ପ୍ରେମ କରୁଥିଲେ, ସେ ତାହାଙ୍କ ବିଷୟରେ ଶୁଣିଥିଲେ, ସେ ତାହାଙ୍କୁ ବିଶ୍ୱାସ କରୁଥିଲେ, କିନ୍ତୁ ଆପଣ ଦେଖନ୍ତୁ, ସେ ନିଜକୁ ଏକ ସଂଗଠନରେ ଯୋଗ କରିସାରିଥିଲେ। ହଁ, ସେ ତ ମାତ୍ର ସେ ସେଥିରୁ ବାହାରି ଆସି ଏହାକୁ ସ୍ୱୀକାର କରିପାରିନଥିଲେ। ସେ ଏହାକୁ ବିଶ୍ୱାସ କରୁଥିଲେ, କିନ୍ତୁ ସେ ଏହାକୁ ସ୍ୱୀକାର କରିପାରୁନଥିଲେ। ତେଣୁ ସେ ଅବିଶ୍ୱାସୀମାନଙ୍କ ସହ ମିଶି ଯାଇଥିଲେ, ମାତ୍ର ସେ ପ୍ରକୃତରେ ଏହାକୁ ବିଶ୍ୱାସ କରୁଥିଲେ। ଆପଣ ଜାଣନ୍ତି, ଯେତେବେଳେ ଜଣେ ବ୍ୟକ୍ତି ସେ ପ୍ରକାର ଅବସ୍ଥାରେ ଆସିଥାଏ, ବେଳେବେଳେ ପରମେଶ୍ୱର ତାକୁ ଚରମ ପରୀକ୍ଷାରେ ଆଣିଥାଏ। ଏହା ତ ନୈରାଶ୍ୟତାର ସମୟ ଥାଏ, ଯେତେବେଳେ ଆମେ ପ୍ରକୃତରେ ଆମର ରୂପ ଦେଖାଇଥାଉ ଯେ ଆମେ ପ୍ରକୃତରେ କ'ଣଟୁ। ତେଣୁ ସେ ସେଠାରେ ଥିଲେ, ସେ ଅବିଶ୍ୱାସୀମାନଙ୍କ ସହିତ ମିଶି ଯାଇଥିଲେ ଏବଂ ସେ ବାହାରି ଯାଇଥିଲେ ଏବଂ ପୁସ୍ତକରେ ତାଙ୍କ ନାମ ଲେଖାଇ ସାରିଥିଲେ। ଆଉ ଏହିପରି କିଛି ଆହୁରି ସେ ଜଣେ ଯାଜକ ଥିଲେ, ଆଉ ତେଣୁ ସେ କ୍ୱଚିତ୍ ଏକ ସ୍ୱୀକାରୋକ୍ତି କରିପାରିନଥିଲେ, କାରଣ ତାହା ଥିଲା ତାଙ୍କର ଭୋଜନର ଟିକଟ। ତେଣୁ ସେ କିନ୍ତୁ ତଥାପି ଯୀଶୁଙ୍କୁ ବିଶ୍ୱାସ କରିଥିଲେ। ଦିନେ ତାଙ୍କ ଛୋଟ ଝିଅ ଅସୁସ୍ଥ ହୋଇପଡ଼ିଲା। ଓହ ମୋର ପ୍ରଭୁ, ସେ ନିଃସନ୍ଦେହ ତ ସେହି ବ୍ୟକ୍ତି ଯଦି ସେ ସେହିପରି ଭାବରେ ଚିକିତ୍ସକଙ୍କୁ ଡାକିଥିବେ। ଚିକିତ୍ସକ ଆସିଲେ, ପିଲାଟିକୁ ନିରୀକ୍ଷଣ କଲେ, ତାର ଜ୍ୱର ଅଧିକରୁ ଅଧିକତର ମନ୍ଦ ହେଉଥିଲା। କିଛି ସମୟ ପରେ ଝିଅଟିର ଦେହ ଅତ୍ୟନ୍ତ ଉଷ୍ମ ହେଲା ଏବଂ ସବୁକିଛି ଶେଷରେ ସେ ମୃତ୍ୟୁମୁଖକୁ ଆସିଗଲା। ସେ ଦୁଃଖ ନିରାଶାରେ ଥିଲେ, ତାଙ୍କୁ କିଛି କରିବାକୁ ଥିଲା, ସେ ମାତ୍ର କ'ଣ କରିବେ ତାହା ଜାଣିନଥିଲେ। ତେବେ ସେ ଭାବିଲେ, ଯେଉଁଠାରେ ବି ସେ ଅଛନ୍ତି ଯଦି ମୁଁ କେବଳ ତାହାଙ୍କୁ ପାଇପାରିବି। ତେବେ ସେ ନିକୁଦୁମ କରିଥିବା ପରି ବ୍ୟକ୍ତିଗତ ସାକ୍ଷାତକାର ପାଇଁ ରାତି ହେବା ପର୍ଯ୍ୟନ୍ତ କଦାପି ଅପେକ୍ଷା କରିନଥିଲେ। କାର୍ଯ୍ୟ କରିବା ନିମନ୍ତେ ଏକ ସମୟ ଥିଲା, କାର୍ଯ୍ୟ କରାଯିବା ପାଇଁ ସେ ସମୟ ଆସିଯାଇଥିଲା ଏବଂ ତାହାଙ୍କୁ ସେତେବେଳେ କାର୍ଯ୍ୟ କରିବାକୁ ହିଁ ଥିଲା। ଏବଂ ମୁଁ ଭାବୁଛି ଭାଇ ଓ ଭଉଣୀ, ବର୍ତ୍ତମାନ ସେ ସମାନ ବିଷୟ ଅଟେ। କାର୍ଯ୍ୟ କରାଯିବା ନିମନ୍ତେ ସମୟ ଆସିଯାଇଛି, ବିଶ୍ୱାସ କରିବାର ଅବା ବିଶ୍ୱାସ ନ କରିବାର ସମୟ ଆସିଯାଇଛି। ସେହି ପୃଥକକାରୀ ରେଖା ପ୍ରତ୍ୟେକ ପୁରୁଷ ଏବଂ ମହିଳାଙ୍କ ନିକଟକୁ ଆସିଅଛି, ଏହା ପ୍ରତ୍ୟେକ ପିଲାଙ୍କ ନିକଟକୁ ଆସିଥାଏ। ବେଳେବେଳେ ଯେତେବେଳେ ଆପଣ ସେହି ରେଖା ଅତିକ୍ରମ କରିଯାଆନ୍ତି, କେବଳ ଗୋଟିଏ ଜିନିଷ ବାକି ରହିଥାଏ, ତାହା ହେଉଛି ବିଚାର। ଯେତେବେଳେ ଆପଣ ଦୟା ଏବଂ ବିଚାର ମଧ୍ୟରେ ଅତିକ୍ରମ କରିଥାନ୍ତି, ସେତେବେଳେ ଆପଣ ସେହି ରେଖା ଅତିକ୍ରମ କରିଥାନ୍ତି। ମନେ ରଖନ୍ତୁ, ସେ ଦୁଃଖ ନିରାଶାରେ ପଡ଼ିଥିଲେ, ସେ କ'ଣ କରିବେ ଜାଣିନଥିଲେ। ସେଠାରେ ତାଙ୍କର ଯାଜକମାନେ ଠିଆ ହୋଇଥିଲେ, ସମସ୍ତ ଗୁରୁ ତାଙ୍କ ଚାରିପାଖରେ ଠିଆ ହୋଇଥିଲେ, ସହଭାଗିତା ସମସ୍ତେ ସେଠାରେ ତଳେ ତାଙ୍କ ସହିତ ରହିଥିଲେ, ତାଙ୍କ ଛୋଟ ଝିଅକୁ ମରୁଥିବାର ଦେଖୁଥିଲେ। ଡାକ୍ତର ହାତ ଯୋଡ଼ି ବାହାରେ ଠିଆ ହୋଇଥିଲେ, ହାତ ଛିଞ୍ଚାଡ଼ି କହିଲେ, ମୁଁ ଜାଣିଥିବା ପ୍ରତ୍ୟେକ ଔଷଧ ଦେଇଅଛି, ଆଉ ତଥାପି ଦେଖନ୍ତୁ, ଏହା ତ ଯୀଶୁ ସବୁବେଳେ କାମ କରୁଥିଲେ। ଯୀଶୁ ସେହି ଛୋଟ ବ୍ୟକ୍ତିଠାରୁ ତାର ଚରିତ୍ରକୁ ଉଜାଗର କରିବା ଉଦ୍ଦେଶ୍ୟରେ ଏହା କରୁଥିଲେ। କିଛି ସମୟ ପରେ ମୁଁ ଦେଖିପାରୁଛି ଯେ ସେ ତାଙ୍କ ଛୋଟ କଳା ଟୋପିଟି ଆଣିଲେ ଏବଂ ଏହାକୁ ଲଗାଇଲେ, ତାଙ୍କ ଛୋଟ ପୁରୋହିତ ପୋଷାକଟିକୁ ପିନ୍ଧିଲେ। ଆପଣ କେଉଁଠାକୁ ଯାଉଅଛନ୍ତି? ମୁଁ ଶୁଣିଲି ଯେ ସେ ନଦୀ କୂଳରେ ଅଛନ୍ତି, ମୁଁ ତାଙ୍କୁ ଆଣିବା ପାଇଁ ଯାଉଅଛି। ଓ ମୋ ପ୍ରଭୁ, ଆଉ ସେ ଚାଲିଗଲେ। ସେ ଦୁଃଖ ନିରାଶାର ସମୟରେ ତାଙ୍କୁ ଏକ ନିଷ୍ପତ୍ତି ନେବାକୁ ପଡ଼ିଥିଲା ଯେ ତାଙ୍କ ସନ୍ତାନକୁ ମରିବା ପାଇଁ ଦିଅନ୍ତୁ ଅବା ସେ ଜାଣିଥିଲେ ଯେ ତାହା ସେହି ବାକ୍ୟର ପ୍ରକଟୀକରଣ ଥିଲା। ସେ ଜଣେ ଯାଜକ ଥିଲେ ଏବଂ ସେ ବାକ୍ୟ ପାଠ କରିଥିଲେ ଏବଂ ସେ ଜାଣିଥିଲେ ଯେ ତାହା ପରମେଶ୍ୱରଙ୍କ ପ୍ରକଟୀକରଣ ଥିଲା। ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ଥିଲେ, ଜଗତକୁ ନିଜ ସହିତ ପୁନର୍ମିଳନ କରୁଥିଲେ, ସେ ତାହା ଜାଣିଥିଲେ ଏବଂ ତାଙ୍କୁ ଏହି ପ୍ରସଙ୍ଗ ମଧ୍ୟକୁ ବାଧ୍ୟ କରାଯାଇଥିଲା। ତାଙ୍କୁ ଏକ ଭୁଲ କରିବାକୁ ଥିଲା, ତାର ପିଲାକୁ ମରିବାକୁ ଦେବା କି ଅବା ନିଜର ସ୍ୱୀକୃତିକୁ ପ୍ରକାଶ କରିବା। ଯେତେବେଳେ ସେ ସେହି କଷ୍ଟ ପୀଡ଼ାରେ ପଡ଼ିଲେ, ଏହା ସେ ସମୟ ଥିଲା ଯେତେବେଳେ ଯୀଶୁ ଆସିଥିଲେ। ସେ ତାହାଙ୍କୁ ଦେଖା କରିବାକୁ ଗଲେ। ସେ କହିଲେ, ତୁମେ ଯାହା କହିବ ମୁଁ ତୁମ ସହିତ ଯିବି। ଏବଂ ମାର୍ଗରେ ଏଠାରେ ଜଣେ ଧାବକ ଆସେ, ସେଠାରେ ସେ ଅନ୍ଧକାର ବିଷୟ ରହିଛି। ସେ ଯେ ତାଙ୍କୁ ବିଶ୍ୱାସ କରନ୍ତି ତାହା ସେ ସ୍ୱୀକାର କରିସାରିଥିଲେ। ସେ ସେତେବେଳେ ନିଜକୁ ଅଲଗା କରିସାରିଥିଲେ ଏବଂ ନିଜକୁ ସର୍ବସାଧାରଣଙ୍କ ଦୃଷ୍ଟିଗୋଚରରେ ରଖିସାରିଥିଲେ ଯେ ସେ ଯୀଶୁଙ୍କଠାରେ ଜଣେ ବିଶ୍ୱାସୀ ଅଟନ୍ତି। ଏବଂ ଏଠାରେ ଜଣେ ଧାବକ ଆସିଲେ, କହିଲେ, କାହାରି କ ହଇରାଣ କର ନାହିଁ, କାରଣ ତୁମର ଝିଅ ମରିସାରିଛି, ସେ ଗତକାଲି ପ୍ରାଣତ୍ୟାଗ କରିଅଛି, ସେ ମରିଯାଇଛି, ଏଥିଯୋଗୁଁ ଆଉ କାହାରିକୁ କଷ୍ଟ ଦିଅ ନାହିଁ ନାହିଁ। ଏବଂ ଓହ, ତାର ଛୋଟ ହୃଦୟଟି ବିଫଳ ହେବା ପରି ଲାଗିଲା, କିନ୍ତୁ ସେ ଅନାଇଲେ ଓ ଯୀଶୁଙ୍କ ସେ ଆଖିଗୁଡ଼ିକୁ ଦେଖିଲେ, କହିଲେ, ମୁଁ କି ତୁମ୍ଭକୁ କହିନାହିଁ, ଭୟ କର ନାହିଁ, ଯଦି ତୁମେ ପରମେଶ୍ୱରଙ୍କ ମହିମା ଦେଖିବାକୁ ଚାହୁଁଛ, ତୁମେ କେଉଁ ବିଷୟରେ ଭୟ କରୁଅଛ, ମୁଁ ତୁମକୁ କହିସାରିଛି ଯେ ମୁଁ ଯିବି। ସେ ଆସିବ ବୋଲି ଆଗରୁ କହିସାରିଛନ୍ତି, ସେ ଏହା କରିବ ବୋଲି ଆଗରୁ କହିସାରିଛନ୍ତି ଏବଂ ଏଠାରେ ସେ ଏହା କରୁଛନ୍ତି। ଆମେନ୍। ସେ କହିଥିଲେ ଯେ ଶେଷ ଦିନରେ ସେ ଦୃଶ୍ୟରୁ ଉଠି ଆସିବେ ଏବଂ ଏହି ବିଷୟ ସବୁ କରିବେ ଯାହା ସେ କରିଥିଲେ, ଯେପରିକି ଆମେ ଗତ ରାତିରେ ପାଠ କରିଥିଲୁ ଓ କହିଥିଲେ, ଏଠାରେ ସେ ତାହା କରୁଅଛନ୍ତି। କ'ଣ ପାଇଁ ତୁମେ ଡରୁଅଛ? ମନେ ରଖନ୍ତୁ, ଯେତେବେଳେ ସେ ଆସିଲେ ଏବଂ ସେ ତାକୁ ମୃତ୍ୟୁ ମଧ୍ୟରୁ ଡାକିଲେ, ସେ ଦୃଶ୍ୟକୁ ଆସିଲେ ଓ ତାକୁ ମୃତ ଅବସ୍ଥାରୁ ଡାକିଥିଲେ। ସେ ବୃଦ୍ଧ ଅନ୍ଧ ବଟିମୟ ଥରେ ତାଙ୍କର ଘୋର ଅନ୍ଧକାର ସମୟର ସମ୍ମୁଖୀନ ହୋଇଥିଲେ। ଯୀଶୁ ସେଠାରେ ତଳେ ଥିଲେ, ସେଠାରେ ତଳେ ଜିରିଓରେ ଏକ ପୂର୍ଣ୍ଣ ସୁସମାଚାର ବ୍ୟବସାୟୀ ପୁରୁଷ ସଂଘଙ୍କ ଜଳଖିଆ ଆୟୋଜନ କରିଥିଲେ ଏବଂ ସେଠାରେ ସେ ଯକ୍ଷଙ୍କ ଦେଖା ପାଇଥିଲେ। ରାସ୍ତାରେ ଗଲାବେଳେ ସେ ତାଙ୍କୁ ଏକ ଗଛରେ ଭେଟିଥିଲେ, ତେଣୁ ଯେତେବେଳେ ସେ ଥିଲେ ତେବେ ସେ ଅନ୍ୟ କିଛି ସଂଗଠିତ କରିବେ ନାହିଁ, ମୁଁ ଏଥିରେ ସୁନିଶ୍ଚିତ ଅଟେ, ବୁଝିଲେ। ତେଣୁ ଯେତେବେଳେ ସେ ସେଠାକୁ ଆସିଲେ ଏବଂ ସେ ତାଙ୍କୁ ଦେଖା ପାଇଥିଲେ, ଯକ୍ଷ ତାଙ୍କ ସହିତ ଯାଇଥିଲେ। ବୃଦ୍ଧ ଅନ୍ଧ ବଟିମୟ ତାଙ୍କର ପିଲାବେଳୁ ଅନ୍ଧ ଥିଲେ, ତେଣୁ ସେ ଭାବିଲେ ଯେ ଯୀଶୁ ସେ ଫାଟକରୁ ବାହାରକୁ ଆସିପାରନ୍ତି, ଆଉ ସେ ଅପେକ୍ଷା କରିଥିଲେ। କିଛି ସମୟ ପରେ ସେ ଅନେକ କୋଳାହଳ ଶୁଣିଲେ ଏବଂ ପ୍ରତ୍ୟେକ ସେ ବାଟ ଦେଇ ଆସୁଥିଲେ। ସେ ସେହି ଯାଜକକୁ ଏହା କହୁଥିବାର ଶୁଣିଲେ, ହଇ ହୋ, ତୁମେ ସେଠାରେ ପାହାଡ ଉପରକୁ ଯାଉଅଛ, କ'ଣ ଆମେମାନେ ଶୁଣୁଅଛୁ ଯେ ତୁମେ ମୃତମାନଙ୍କୁ ଉଠାଇଥାଅ। ଆମ ପାଖରେ ଏଠାରେ ଉପରେ ମୃତ ବ୍ୟକ୍ତିମାନଙ୍କର ପରିପୂର୍ଣ୍ଣ ଏକ ସମାଧି ସ୍ଥଳ ଅଛି, ଯେ ତୁମେ ମସିହ ଅଟ, ଯେ ତୁମେ ମସିହ, ତେବେ ଏଠାକୁ ଆସ ଏବଂ ଏହି ମୃତମାନଙ୍କୁ ପୁନରୁତ୍ଥିତ କର। ଆପଣ ଜାଣିଛନ୍ତି, ସେ ସମାନ ଶୈତାନ ଏବେ ବି ଜୀବିତ ଅଛି, ଦେଖନ୍ତୁ ଧର୍ମ ରୂପରେ ସେ ସମାନ ଭାବରେ, ବୁଝିଲେ। ଯଦି ତୁମେ ମସିହ ଅଟ, ଆମ୍ଭେମାନେ ତୁମେ ମୃତମାନଙ୍କୁ ଉଠାଅ, ଆମର ଏଠାରେ ମୃତ ବ୍ୟକ୍ତିମାନଙ୍କର ପରିପୂର୍ଣ୍ଣ ଏକ କବର ଅଛି, ଆସ। ଏବଂ ଓ ସମସ୍ତେ ଚିତ୍କାର କରୁଛନ୍ତି, ଜଣେ ଚିତ୍କାର କରୁଥିଲା ଭବିଷ୍ୟବକ୍ତାଙ୍କୁ, ହୋସାନ୍ନା। ଅନ୍ୟ ଜଣେ ଏହା ତାହା ଅବା ଅନ୍ୟ କି ଚିତ୍କାର କରୁଅଛି। ଏପରି ଦ୍ୱନ୍ଦ୍ୱରେ ଏହି ବୃଦ୍ଧ ଅନ୍ଧ ବ୍ୟକ୍ତିଟି ଭାବିଲା, ଓ ମୁଁ ତାହାଙ୍କୁ ହରାଇଦେଲି। ସେ ସେଠାରେ ତଳକୁ ଆସିଥିଲେ ଏବଂ ଭାବିଲି ଯେ ସେ ସେଠାକୁ ଆସିବେ, ମୋତେ ଭୁଲ ସ୍ଥାନରେ ରଖାଯାଇଅଛି। ଅସ୍ୱୀକାର କରିବାକୁ ଲାଗିଲେ। ସେ ଭାବିଲା ଯଦି ସେ ବାକ୍ୟ ତେବେ ସେ ପରମେଶ୍ୱର ଅଟନ୍ତି, ତାଙ୍କୁ ନିଶ୍ଚିତରେ ହେବାକୁ ଅଛି। ତେଣୁକରି ହେ ଦାଉଦଙ୍କ ପୁତ୍ର ଯୀଶୁ ମୋତେ ଦୟା କର। ସେ ନିରାଶାର ଘଡ଼ିରେ ସେ ଡାକ ପକାଇଲେ। ତେବେ ଯୀଶୁ, ଯଦି ଆପଣ ଏହାକୁ ଚିହ୍ନିତ କରିବେ, ଜିରିଓରେ ଥିଲେ, ଯେଉଁଠାରେ ସେ ବସିଛନ୍ତି ବୋଲି ସେମାନେ କହିଥିଲେ। ସେ ଯୀଶୁଙ୍କ ଠାରୁ 150 ପାହା ଦୂରରେ ଥିଲେ। ଯେହେତୁ ହଜାର ହଜାର ଲୋକ ତାଙ୍କ ଚାରିପାଖରେ ମାଡ଼ି ଆସୁଥିଲେ, ସେ ସେହି ଲୋକର କ୍ରନ୍ଦନ ଶୁଣିପାରି ନଥିଲେ ନା, ମାତ୍ର ସେ ଏହାକୁ ଅନୁଭବ କଲେ। ସେ ଅଟକି ଗଲେ। ଏହି ରାତି ଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ରାତି ମୁଁ ପ୍ରଚାର କରିବାକୁ ଚାହେଁ। ତାପରେ ଯୀଶୁ ଅଟକି ଗଲେ, ଓ ତାପରେ ଯୀଶୁ ଲୁହି ପଡ଼ିଲେ। ଓ ଯେତେବେଳେ ଯୀଶୁ ଅଟକି ଗଲେ, ଏହା କଣ ଥିଲା? ସେ ତାଙ୍କୁ ଡାକିଲେ, ଗୁରୁ ଆସିଅଛନ୍ତି, କ୍ଲାନ୍ତ ହୁଅ ନାହିଁ। ଶିଷ୍ୟମାନେ କହିଲେ, ସେ ତୁମକୁ ଡାକନ୍ତି, ସେ ତୁମକୁ ଡାକୁଅଛନ୍ତି। ତାଙ୍କୁ ସେହି ଭିଡ଼ ମଧ୍ୟରୁ ଡାକିଲେ। ସେ ବର୍ତ୍ତମାନ ସେ ସମାନ କାର୍ଯ୍ୟ କରୁଅଛନ୍ତି। କଣ ନିମଜିତ ହେଉଅଛି କି? ବୁଝିଲେ, ଗୁରୁ ଆସିଅଛନ୍ତି ଓ ତୁମକୁ ଡାକୁଅଛନ୍ତି। ସେ ତାଙ୍କୁ ଅନ୍ଧତ୍ୱ ଅବସ୍ଥାରୁ ଆଲୋକକୁ, ଅନ୍ଧକାରରୁ ଆଲୋକ ଆଡ଼କୁ ଡାକିଲେ, ଏବଂ ସେ ତାଙ୍କୁ ମୃତ୍ୟୁରୁ ପାର କରି ଜୀବନକୁ ଡାକିଥିଲେ। ଗୁରୁ ଆସିଅଛନ୍ତି ଏବଂ ସେ ତୁମକୁ ଡାକନ୍ତି। ଏବଂ ଯେତେବେଳେ ସେ ତାଙ୍କୁ ଡାକିଲେ, ସେ ତାଙ୍କୁ ତାଙ୍କର ଦୁଃଶକ୍ତି ପୁନର୍ବାର ଫେରାଇ ଦେଲେ। ରକ୍ତସ୍ରାବ ସମସ୍ୟା ଥିବା ସେହି ଛୋଟ ମହିଳାଟି ଥରେ ସେହି ପାହାଡ଼ ଉପରେ ବୈଦ୍ୟମାନଙ୍କ ପଛରେ ତାର ସମସ୍ତ ଟଙ୍କା ବ୍ୟୟ କରିଦେଇଥିଲେ। ସେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେମାନେ ସମସ୍ତ କିଛି ବିକ୍ରୟ କରିଦେଇଥିଲେ। ସେମାନେ ସେହି କ୍ଷେତ ଉପସୁ ପ୍ରଭୃତି ବିକ୍ରୟ କରିଦେଇଥିଲେ। ସେ ସବୁକୁ ବନ୍ଧକ ରଖିଦେଇଥିଲେ। ସେମାନେ ବୈଦ୍ୟମାନଙ୍କ ପଛରେ ଯଥାସମ୍ଭବ ସମସ୍ତ କିଛି ଖର୍ଚ୍ଚ କରିଥିଲେ। ସେମାନଙ୍କ ମଧ୍ୟରୁ କେହି ହେଲେ ତାଙ୍କୁ କିଛି ଭଲ କରିପାରିନଥିଲେ। ତାଙ୍କ ଅବସ୍ଥା ନିରନ୍ତର ଭାବରେ ଖରାପ ଏବଂ ଖରାପ ହେବାକୁ ଲାଗିଲା। ରକ୍ତସ୍ରାବ ବନ୍ଧ ହେଲା ନାହିଁ, ନିରନ୍ତର ଆହୁରି ଏହା ବହି ଚାଲିଲା। ସେ ଗୁରୁତର ହେବାକୁ ଲାଗିଲେ। ଏବଂ ଦିନେ ସେ ରହୁଥିବା ପାହାଡ଼ ଉପରେ ବସିଥାଇ ସେଠାରେ ବୁଣାବୁଣି କରୁଥିବା ସମୟରେ ସେ ତଳକୁ ଉପତ୍ୟକା ଆଡ଼କୁ ଚାହିଁଲେ, ଏବଂ ସେ ଗୋଟିଏ ଡଙ୍ଗାକୁ ଆସୁଥିବା ଦେଖିଲେ। ସମସ୍ତେ ଦୌଡ଼ିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ଭବିଷ୍ୟତ ବକ୍ତାଙ୍କୁ ହୋସାନା। ସେ ତାହାଙ୍କ ବିଷୟରେ ଶୁଣିଥିଲେ, ବିଶ୍ୱାସ ଶୁଣିବା ଦ୍ୱାରା ଆସିଥାଏ। ତେଣୁ ସେ କହିଲେ, ମୁଁ ତଳକୁ ଯିବି ଓ ତାଙ୍କୁ ଟିକେ ଦେଖିବି। ଏବଂ ଯେତେବେଳେ ସେ ସେଠାରେ ତଳକୁ ଗଲେ ଏବଂ ସେ ପ୍ରଥମ ଥର କରି ପରମେଶ୍ୱର ବାକ୍ୟକୁ ସଶରୀରରେ ପ୍ରକଟିତ ହୋଇଥିବାର ଦେଖିଲେ, ତାଙ୍କର କଥାବାର୍ତ୍ତା ଓ ଚାହାଣୀ ବିଷୟରେ କିଛି ଗୋଟାଏ ଥିଲା, ଯାହା ଦେଖି ସେ ଜାଣିଗଲେ ଯେ ତାହା ହିଁ ହେଉଛନ୍ତି ସେ। ହଁ ଶ୍ରୀମାନ, ଓ ଯଦି ମୁଁ କେବଳ ତାଙ୍କ ଧ୍ୟାନକୁ କିଛି ଉପାୟରେ ଆକର୍ଷିତ କରିପାରନ୍ତି, ଯଦି ମୁଁ ତାଙ୍କୁ କେବଳ କୌଣସି ପ୍ରକାରେ ସ୍ପର୍ଶ କରିପାରନ୍ତି। ଏବଂ ସେ ଭିଡ଼ ଭିତରକୁ ଖସି ପଳାଇଲେ ଏବଂ ସେ ତାଙ୍କ ବସ୍ତ୍ରକୁ ଛୁଇଁଲେ। ତେବେ ମନେ ରଖନ୍ତୁ, ଏହା ତାର ଆଙ୍ଗୁଳି ନଥିଲା ଯାହା ଯୀଶୁଙ୍କୁ ଅନୁଭବ କରିଥିଲା ନା ମହାଶୟ, କାରଣ ପାଲେଷ୍ଟାଇନ୍ ଅଞ୍ଚଳର ପୋଷାକ ତଳକୁ ଝୁଲୁଥାଏ। ଏବଂ ସେମାନେ ଭିତର କହିଲେ, ସମସ୍ତେ ତ ଆପଣଙ୍କୁ ଛୁଉଁଛନ୍ତି। ସେ କହିଲେ, କିନ୍ତୁ ଏହା ଏକ ଭିନ୍ନ ସ୍ପର୍ଶ ଅଟେ। ମୁଁ ଅନୁଭବ କଲି ଯେ ମୁଁ ଦୁର୍ବଳ ହୋଇପଡ଼ିଲି। ଯୀଶୁ ଆସିଯାଇଥିଲେ, ତାର ଟଙ୍କା ଶେଷ ହୋଇଯାଇଥିଲା, ସବୁକିଛି ଶେଷ ହୋଇଯାଇଥିଲା। ମାତ୍ର ସେ ଅନ୍ଧକାରର ଘଡ଼ିରେ ଯେତେବେଳେ କି ରକ୍ତ ବନ୍ଦ ହେଉନଥିଲା ଏବଂ ଡାକ୍ତରମାନେ ଏହାକୁ ଅଟକାଇ ପାରୁନଥିଲେ, ଯୀଶୁ ଆସିଥିଲେ। ଆଉ ସେ କଣ କଲେ? ସେ ତାକୁ ଡାକିଲେ। ସେ ତାକୁ ପାଇଯିବା ପର୍ଯ୍ୟନ୍ତ ଚାରିଆଡ଼େ ଚାହିଁଲେ, ଆଉ ସେ କହିଲେ, ତୁମର ରକ୍ତ ସମସ୍ୟା ଥିଲା, କିନ୍ତୁ ଏହା ବନ୍ଦ ହୋଇଯାଇଅଛି। ସେ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି। ଗୁରୁ ଆସିଅଛନ୍ତି ଏବଂ ସେ ତୁମକୁ ଡାକୁଛନ୍ତି। ସେ ଆସିଛନ୍ତି ଓ ସେ ଡାକିଛନ୍ତି। ସେ ତାଙ୍କୁ ତାର ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟକୁ ଡାକିଥିଲେ। କୋ ପାଖରେ ଥିବା ସେ ସ୍ଥାନ ସ୍ତ୍ରୀ ଲୋକଟି, ଯାହା ବିଷୟରେ ଆମେ ଗତ ରାତି କହିଥିଲୁ, ତାର ସମସ୍ତ ଆଶା ଦୂରେଇ ଯାଇଥିଲା। ବୋଧହୁଏ ହୋଇପାରେ ତାର ପଞ୍ଚମ ସ୍ୱାମୀ ତାକୁ ଛାଡ଼ି ଦେଇଥିଲା, ଏବଂ ସେ ରାତିରେ ସେ ଷଷ୍ଠ ଜଣକକୁ ଗ୍ରହଣ କରିଥିଲା। ଏବଂ ସେ ତାହାଙ୍କ ବିଷୟରେ ଟିକେ ସନ୍ଦେହରେ ଥିଲେ। ନୈତିକ ରୂପରେ ସେ ନଷ୍ଟ ହୋଇଯାଇଥିଲେ। ସେ ଜଣେ ପ୍ରକୃତ ସ୍ତ୍ରୀ ଲୋକ ହେବାକୁ ଚାହୁଁଥିଲେ। ସେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ବାଇବେଲ ପାଠ କରି ଆସିଥିଲେ। ଏବଂ ସେ ସେଠାକୁ ଯାଉଥିଲା, ପ୍ରାୟ 11 ବେଳେ ଉପରକୁ ଯାଉଥିଲା। ଶେଷ କାଳେ ଆସିପାରି ନଥିଲା, ଯେତେବେଳେ ଧାର୍ମିକ ସ୍ତ୍ରୀ ଲୋକମାନେ ଆସିଥାନ୍ତି ଏବଂ ସେମାନେ ସେମାନଙ୍କର ଜଳକୁ ସେମାନଙ୍କର ମୁଣ୍ଡ ଉପରେ ଓ ପାତ୍ର ଗୁଡ଼ିକରେ ରଖି ତଳକୁ ଯାଇଥାନ୍ତି। ଏବଂ ତେଣୁକରି ସେ ସେମାନଙ୍କ ସହିତ ମିଶି ଆସିପାରି ନଥିଲା। ସେମାନଙ୍କର ସେହି ଦିନରେ ସେହି ବିଷୟରେ ସେମାନଙ୍କର ଏକ ପୃଥକୀକରଣ ନୀତି ଥିଲା। ଠିକ ଏବଂ ଭୁଲ ଏକତ୍ର ମିଶୁନଥିଲେ। ଅନୈତିକ ବ୍ୟକ୍ତି ସେମାନଙ୍କ ସ୍ଥାନରେ ଅଟକି ରହିଥାନ୍ତି, ତେଣୁ ସେ ଅନ୍ୟମାନଙ୍କ ସହିତ ଆସିପାରି ନଥାଏ। ସେମାନେ ତାକୁ ଆସିବାକୁ ଦେବେ ନାହିଁ। ତେଣୁକରି ସମସ୍ତେ ଜଳ ନେଇ ଫେରିଗଲା ଉତ୍ତାରେ। ସେ ତାପରେ ନିଜ ଭଲ ପାଇଁ ଆସିଥିଲା, ଏବଂ ତାପରେ ସେ ସେହି ପାତ୍ରକୁ ନିଜ ମୁଣ୍ଡରେ ନେଇ ସେଠାକୁ ଆସିଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଭାବି ଚାଲୁଥିଲା, ତେବେ ଯେଉଁ ଲୋକକୁ ମୁଁ ବିବାହ କରିଥିଲି କିମ୍ବା ଗତକାଲି ରାତିରେ ନିଜର କରିଥିଲି, ମୁଁ ତାକୁ ସନ୍ଦେହ କରେ। ସେ ଜଣେ ପୁରୁଷ, ସେ ଅତି କୌତୁକ କାର୍ଯ୍ୟ କରେ। ମୁଁ ମାତ୍ର ତାଙ୍କ ବିଷୟରେ କିଛି ଜାଣି ନାହିଁ। ମୁଁ ସୁଯୋଗଟିଏ ପାଇନାହିଁ। ମୁଁ ସମାଜରୁ ବହିଷ୍କୃତ ଅଟେ ଏବଂ ମୁଁ ସେହି ମଣ୍ଡଳୀ ଗୁଡ଼ିକୁ ଯାଇପାରେ ନାହିଁ। ସେମାନେ ନୁହନ୍ତି, କେବଳ ସେମାନଙ୍କୁ ଦେଖନ୍ତୁ। ମୁଁ ଜାଣେ ନାହିଁ କଣ କରିବି। ମୁଁ ଦୁଃଖ ନିରାଶାରେ ଅଛି ଏବଂ ମୁଁ ବାଇବେଲ ପଢି ଆସୁଛି। ଅବଶ୍ୟ କୌଣସି ଦିନେ ସେ ଭବିଷ୍ୟତ ଦୃଶ୍ୟକୁ ଆସିବେ। ବର୍ତ୍ତମାନ ମୁଁ ଜାଣେ ଯେ ସେମାନେ ଏହା ଦାବି କରିଛନ୍ତି ଯେ ଏହିପରି କୌଣସି ବିଷୟ ନାହିଁ ଏବଂ ଏହା ଏହିପରି ଅଟେ ବୋଧହୁଏ 100 ବର୍ଷ ହେଲାଣି ଏବଂ 1000 ବର୍ଷ ହେଲାଣି ଆମେ 1000 ବର୍ଷ ଧରି ଏହାର ଅପେକ୍ଷା କରିଆସିଛୁ ଏବଂ ଏହା ଏପର୍ଯ୍ୟନ୍ତ ହୋଇନାହିଁ ତେଣୁ ଆମେ ବର୍ତ୍ତମାନ ଆଉ ତାହାର ଅପେକ୍ଷା କରୁନାହୁଁ ସବୁକିଛି ଏହିପରି ଅଟେ ଓହ ନା ଆମ ପାଖରେ ମଣ୍ଡଳୀ ଗୁଡ଼ିକ ଅନେକ ବିଷୟ ମାନ ରହିଛି ଆମକୁ ବର୍ତ୍ତମାନ ସେହିପରି କିଛି ବିଷୟ ଦରକାର ନାହିଁ ତେଣୁ ସେ ଭାବି ଭାବି ସେଠାକୁ ଯାଉଥିଲେ ଆପଣ ଜାଣନ୍ତି ଯେତେବେଳେ ଆପଣ ତାହାଙ୍କ ବିଷୟରେ ଭାବନ୍ତି ସେତେବେଳେ ସେ ଆପଣଙ୍କୁ ଦେଖା ଦିଅନ୍ତି ଯେପରିକି ଆମର ଗତକାଲି ରାତିରେ ପାଠ ହୋଇଥିଲା ଯେତେବେଳେ ସେମାନେ ଉମ୍ମାୟୁ ଗ୍ରାମରୁ ରାସ୍ତାରେ ଯାଉଥିଲେ ଯେତେବେଳେ ସେ ସେହି ବିଷୟଗୁଡ଼ିକ ଉପରେ ଚିନ୍ତା କରୁଥିଲା ସେତେବେଳେ ସେ ଜଣେ ମନୁଷ୍ୟକୁ ଏହା କହୁଥିବାର ଶୁଣିଲା ମୋତେ ପାନ କରାଅ ଏହା ବିଷୟରେ କଣ ଅଟେ ତାର ଘୋର ଅନ୍ଧକାରର ଘଡ଼ିରେ ଯେତେବେଳେ ତାର ସମସ୍ତ ନୈତିକତା ଚାଲିଯାଇଥିଲା ହୁଏତ ସୁନ୍ଦର ସାନ ସ୍ତ୍ରୀ ଲୋକଟି ତାକୁ ସେହିପରି ଭାବରେ ବଞ୍ଚି ରହିବା ପାଇଁ ରାସ୍ତାରେ ଛାଡ଼ି ଦିଆଯାଇଥିଲା ବେଳେବେଳେ ଏହା ସେହି ସାନ ଝିଅର ଦୋଷ ନୁହେଁ ତାକୁ ତ ସେହିପରି ଭାବରେ ବାହାରକୁ ଛଡ଼ାଯିବାରେ ତାର ପିତାମାତାଙ୍କର ଦୋଷ ଅଟେ ଏବଂ ସେଠାରେ ସେ ଥିଲା ବୋଧହୁଏ ତାର ଛୋଟ କେଶକୁଞ୍ଚ ସବୁ ଝୁଲୁଥିଲା ସେ ସର୍ବଶୂନ୍ୟ ଥିଲା କ୍ଲାନ୍ତ ହୋଇ ଆଗେଇ ଚାଲିଥିଲା ଏବଂ ସେ ସାନ ଝିଅଟିର ସହିତ କାହାରି କିଛି କାରବାର ନଥିଲା ଏବଂ ହୋଇପାରେ ଏହା ପଛରେ ଏକ ବଡ଼ କାହାଣୀ ଥିବ ଯାହା ବି ହଉ ମୁଁ ଗୋଟିଏ କଥା ଜାଣେ ସେ ବାଇବେଲ ପାଠ କରିଥିଲା ଏବଂ ସେ ବାଇବେଲକୁ ବିଶ୍ୱାସ କରୁଥିଲା ଏବଂ ତାର ହୃଦୟରେ ଛୋଟିଆ ବୀଜଟିଏ ପଡ଼ି ରହିଥିଲା କହୁଥିଲା ଯଦି ଏହା କେବେ ହୁଏ ମୁଁ ଏହା ଜାଣିଯିବି ସେଥିପାଇଁ ପୂର୍ବ ନିରୂପିତ ଥିଲା ସେ ବୃଦ୍ଧ ଜୀବତାକୁ ଦେଖନ୍ତୁ ସେଠାରେ ଛିଡ଼ା ହୋଇଥିବାର ଓ ତାକୁ ସେହିଭଳି ଆଚରଣ କରୁଥିବାର ଦେଖନ୍ତୁ ଯାହା ସେ କରିଥିଲା ଏହା ତାର ହୃଦୟର ତଳ ଭାଗରେ ଅନ୍ଧକାର ଥିଲା ଏଠାରେ ଉପରେ ତାଙ୍କର କାର୍ଯ୍ୟଗୁଡ଼ିକରେ ପ୍ରକାଶ ଆଲୋକିତ ହେଉଥିଲା କିନ୍ତୁ ହୃଦୟର ଗଭୀରରେ ସେ ଏହାକୁ ବିଶ୍ୱାସ କରୁନଥିଲା ଏବଂ ସେ ଏଠାରେ ଥିଲା ଦେଖନ୍ତୁ ଆଲୋକ ତଳକୁ ତା ପାଖକୁ ପହଞ୍ଚି ପାରୁନଥିଲା କିନ୍ତୁ ଏଠାରେ ସେ ଥିଲା ବିଶ୍ୱାସ କରୁଥିଲା ସେ ଏହାକୁ ବିଶ୍ୱାସ କରିଥିଲା କିନ୍ତୁ ତାର ଜୀବନ ଅନ୍ଧକାରମୟ ଥିଲା ଯେତେବେଳେ ଆଲୋକ ଆଘାତ କଲା ଏହା ଅନ୍ଧକାରକୁ ଦୂର କରିଦେଲା ମାତ୍ର ଯେତେବେଳେ ଏଠାରେ ଆଲୋକ ଆଘାତ କଲା ଏହା ସବୁଆଡେ କଳା କରିଦେଇଥିଲା ତାହା ହେଉଛି ପାର୍ଥକ୍ୟ ଦେଖନ୍ତୁ ସେ ସେ ଉଦ୍ଦେଶ୍ୟରେ ଜନ୍ମ ହୋଇଥିଲା ସେ କହିଲା ଯେତେବେଳେ ସେ ତାକୁ କହିଲେ ତାର କେତେ ସ୍ୱାମୀ ଥିଲେ କଣ ହେଲା ସେ ହଠାତ୍ ଉତ୍ସାହିତ ହେଲା ପରି ହୋଇଯାଇଥିଲା ସେ ନୈରାଶ୍ୟରେ ଆସିଯାଇଥିଲା ସେ କହିଲା ମହାଶୟ ମୁଁ ଜାଣିପାରୁଛି ଯେ ଆପଣ ଜଣେ ଭବିଷ୍ୟତ ବକ୍ତା ମୁଁ ଜାଣେ ଯେତେବେଳେ ମସି ଆସିବେ ସେହି ସବୁ କର୍ମ କରିବେ ତାପରେ ସେ ତାକୁ ଡାକିଲେ ତାପରେ ସେ ତାକୁ ଡାକି କହିଲେ ମୁଁ ସେହି ଯିଏକି ତୁମ ସହିତ କଥାବାର୍ତ୍ତା କରୁଅଛି ସେ ଏହାକୁ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଚିହ୍ନିଥିଲା ସେ ତାକୁ ତାର ପାପ ଗୁଡ଼ିକରୁ ଏକ ଜୀବନକୁ ଡାକିଲେ ଏବଂ ତାର ନାମ ବାଇବେଲରେ ଅଛି ଏବଂ ସେ ଆଜି ଅମର ଜୀବନ ପାଇଅଛି ସେ ଆପଣଙ୍କୁ ମଧ୍ୟ ସମାନ ଭାବେ ଡାକି ପାରନ୍ତି କାରଣ ସେ କାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି ସେହି ହଁ ତାର ନୈକତା ଚାଲିଯାଇଥିଲା ତଥାପି ସେ ଜାଣିଥିଲା ଯେ ତାହାଙ୍କଠାରେ ସେ ହୃଦୟର ଗୁପ୍ତ ବିଷୟ ଜାଣିବାର ସମର୍ଥ ଅଛି ସେ ଜାଣିଥିଲା ଯେ ସେ ନିଶ୍ଚିତ ସେହି ମସିହ ହିଁ ହେବେ ତାପରେ ଯେତେବେଳେ ଯୀଶୁ କହିଲେ ମୁଁ ସେହି ଅଟେ ସେ ଜାଣିଲା ଯେ ତାହା ହିଁ ଅଟେ ଥରେ ଶିଷ୍ୟମାନେ ଡଙ୍ଗାରେ ଯାଉଥିଲେ ସମସ୍ତ ଆଶା ଦୂରେଇ ଯାଇଥିଲା ଝଡ଼ ତୋଫାନ ସେମାନେ ଯୀଶୁଙ୍କ ବିନା ଦୂରକୁ ଚାଲିଯାଇଥିଲେ ଏବଂ ଝଡ଼ ତୋଫାନଟି ଠିକ୍ ସେହିପରି ଥିଲା ଯେପରିକି ଲାଜାରଙ୍କ ଘରେ ଥିଲା ସମସ୍ତ ଆଶା ଦୂର ହୋଇଯାଇଥିଲା ଛୋଟ ପୁରୁଣା ଡଙ୍ଗାଟିରେ ପାଣି ଭରି ଯାଇଥିଲା ଏବଂ ସେମାନେ ଚିତ୍କାର କରିଥିଲେ ଓ କାନ୍ଦିଥିଲେ ଏବଂ ହୋଇପାରେ ପ୍ରାର୍ଥନା କରି ଚାଲିଥିଲେ ଆଉ ବିଜୁଳି ଚମକ ମାରୁଥିଲା ଏବଂ ଡଙ୍ଗା ପାଣିରେ ପରିପୂର୍ଣ୍ଣ ହୋଇଯାଇଥିଲା ମୁଖ୍ୟ ପୋଲଗୁଡ଼ିକ ତଳକୁ ଖସି ଯାଇଥିଲା କାତଗୁଡ଼ିକ ଭାଙ୍ଗି ଯାଇଥିଲା ଆଉ ସେମାନେ ପରସ୍ପରକୁ ଧରି ରହି କାନ୍ଦୁଥିଲେ ବାସ୍ତବିକ ଘୋର ଅନ୍ଧକାର ସେ ଘଡ଼ିରେ ସେତେବେଳେ ଯୀଶୁ ଆସିଲେ କିନ୍ତୁ ସେମାନଙ୍କୁ ଏକ ଛାଇ ପରି ଦିଶୁଥିଲେ ସେ ଏକ ଭୂତ ପରି ଭୟଭୀତ ଦେଖାଯାଉଥିଲେ ଏବଂ ସେମାନେ ଭୟରେ ଚିତ୍କାର କରିଥିଲେ ଆଜି ତାହା ହିଁ ତ ମାମଲା ଅଟେ ଯୀଶୁ ଆପଣଙ୍କର ଅନ୍ଧକାର ଘଡ଼ିରେ ଆସନ୍ତି ଏବଂ ଆପଣ ଏହାକୁ ଭୟ କରନ୍ତି ଏହା କଣ ଅଟେ ଆପଣ ଜାଣନ୍ତି ନାହିଁ ସେ କଣ ଥିଲେ ତାହା ସେମାନେ ଜାଣିନଥିଲେ ସେମାନେ କହିଲେ ଓ ଏହା ତ ଏକ ଭୂତ ଅଟେ ସେମାନେ ଚିତ୍କାର କରିଥିଲେ ଏବଂ ତାପରେ ସେମାନଙ୍କୁ ଡାକି କହିଲେ ଭୟ କର ନାହିଁ ଏହା ତ ମୁଁ ଘୋର ଅନ୍ଧକାର ସମୟରେ ଯୀଶୁ ସେମାନଙ୍କର ସାହାଯ୍ୟ ପାଇଁ ଆସିଗଲେ ସେ ସର୍ବଦା ସେହିପରି ଭାବରେ ହିଁ କରନ୍ତି ଘୋର ଅନ୍ଧକାରର ଘଡ଼ିରେ ଆସନ୍ତି ତାପରେ ଯୀଶୁ ଆସିଲେ ଆଉ ନିଜକୁ ପ୍ରକଟ କଲେ ଏବଂ ସେମାନଙ୍କ ନିକଟକୁ ଆସିଲେ ପିତର କହିଲେ ଏହା ଯଦି ତୁମେ ମୋତେ ପାଣି ଉପରେ ଚାଲି ଆସିବାକୁ ଆଦେଶ ଦିଅ କହିଲେ ଆସ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ଖୁବ୍ ଶୀଘ୍ର ସେମାନଙ୍କ ପାଇଁ ଏହି ଶେଷ ଦିନ ମାନଙ୍କରେ ଆସିବେ ତେବେ କଣ ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି ଯେ ମଣ୍ଡଳୀ ପୁଣି ଥରେ ଏହି ଅନ୍ଧକାର ଘଡ଼ିରେ ଆସିଯାଇଅଛି ମୁଁ ଏଠାରେ କିଛି କହିବାକୁ ଯାଉଅଛି ଏହା ଏକ ମତ ସିଦ୍ଧାନ୍ତ ନୁହେଁ ମୁଁ କେବଳ ଭବିଷ୍ୟତବାଣୀ କରୁଅଛି ଆପଣ ଜାଣିଛନ୍ତି ଯେ କଣ ଘଟିଲା ଏହା ଏକ ସ୍ଥାନକୁ ଆସିଯିବାକୁ ଯାଉଅଛି ଶୀଘ୍ର ହିଁ ମୋ କଥାକୁ ଲେଖି ରଖନ୍ତୁ ଯେ ସମସ୍ତ ନାମଧାରୀ ସଂସ୍ଥା ଗୁଡ଼ିକ ବିଶ୍ୱ ଗୀର୍ଜା ପରିଷଦରେ ଯୋଗ ଦେବାକୁ ଯାଉଅଛନ୍ତି ଯଦି ସେମାନେ ତାହା ନ କରନ୍ତି ସେମାନେ ପରିଷଦର ସମର୍ଥନ ପାଇପାରିବେ ନାହିଁ ତେଣୁ ସେଠାରେ ଏକ ବହିଷ୍କାର କାର୍ଯ୍ୟ ହେବ ଏବଂ କେହି ହେଲେ ବି ଏହି ମଣ୍ଡଳୀ ସବୁକୁ ଯାଇପାରିବେ ନାହିଁ କିମ୍ବା କୌଣସି ମଣ୍ଡଳୀକୁ ଯାଇପାରିବେ ନାହିଁ ଯେପର୍ଯ୍ୟନ୍ତ କି ଆପଣଙ୍କ ପାଖରେ ନିଜ ମଣ୍ଡଳୀ ଠାରୁ ଏକ ଚିହ୍ନଟିଏ ନାହିଁ ଆପଣ କ୍ରୟ କିମ୍ବା ବିକ୍ରୟ କରିପାରିବେ ନାହିଁ ଆପଣ ଏହାକୁ ସେହିପରି ଦେଖୁଛନ୍ତି ଯେପରିକି ଏହା ଥିଲା ଏଣୁ ଏହା ପୁନର୍ବାର ତାହା ହେବାକୁ ଯାଉଅଛି ପଶୁ ନିମନ୍ତେ ଏକ ଚିହ୍ନ ଏବଂ ସେହି ମଣ୍ଡଳୀ ଆତ୍ମିକ ଲୋକମାନେ ସେମାନେ ତାହା ହୃଦୟଙ୍ଗମ କରୁଅଛନ୍ତି ଏବଂ ଆପଣ ପେଣ୍ଟିକଷ୍ଟର ଲୋକମାନେ ଯେକୌଣସି ପ୍ରକାର ଏହାକୁ ଚିହ୍ନୁଛନ୍ତି। ଆପଣ ଏହାକୁ ଅନୁଭବ କରିବା ଆରମ୍ଭ କରିଛନ୍ତି ଯେତେବେଳେ ଆପଣଙ୍କର ମଣ୍ଡଳୀଗଣ ପେଣ୍ଟିକଷ୍ଟାଲର ଅନେକ ସଂଗଠନ ମାନ, ଆଉ ମୋତେ ଆପଣମାନଙ୍କର ନାମ କହିବାକୁ ପଡ଼ିବ ନାହିଁ, କିନ୍ତୁ ଆପଣ ବର୍ତ୍ତମାନ ଠିକ୍ ଜାଣିଛନ୍ତି ଯେ ସେମାନେ ତାହା ମଧ୍ୟକୁ ଆସୁଅଛନ୍ତି। ସେମାନେ ତାହାର ସାକ୍ଷୀ ହୋଇଛନ୍ତି ଯେ ସେମାନେ ଥିଲେ। ଯେତେବେଳେ ଆପଣ ତାହା କରନ୍ତି, ଆପଣଙ୍କୁ କ'ଣ କରିବାକୁ ହେବ ବୋଲି ଆପଣ ଯାଉଅଛନ୍ତି। ଆପଣଙ୍କୁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ବିଷୟରେ ଆପଣଙ୍କର ସୁସମାଚାର ସମ୍ବନ୍ଧୀୟ ଶିକ୍ଷାକୁ ହରାଇବାକୁ ପଡ଼ିବ। ଆପଣଙ୍କୁ ବାଇବେଲର ଆପଣଙ୍କର ମତ ସିଦ୍ଧାନ୍ତକୁ ହରାଇବାକୁ ପଡ଼ିବ। ଏବଂ ସଦସ୍ୟମାନେ ଏହାର ସପକ୍ଷରେ ଛିଡ଼ା ହେବାକୁ ଯାଉନାହାନ୍ତି। ପ୍ରକୃତ ନୂତନ ଜନ୍ମ ପାଇଥିବା ଖ୍ରୀଷ୍ଟିଆନମାନେ ପ୍ରଥମେ ମରିବେ। ସେମାନଙ୍କୁ ବାକ୍ୟ ଦ୍ୱାରା ଚେତାବନୀ ଦିଆଯାଇଅଛି। ସେମାନେ ଜାଣନ୍ତି ଯେ ଏହି ବିଷୟ ଆସୁଅଛି। ହଁ ଆଜ୍ଞା, ଏବଂ କ'ଣ ଏହା ଅଦ୍ଭୁତ ନୁହେଁ କି? ଏବଂ ଏହି ଘୋର ଅନ୍ଧକାରର ଘଡ଼ିରେ ଯୀଶୁ ଆସନ୍ତି ଓ ଆମକୁ ଡାକନ୍ତି, କୁହନ୍ତି, ଭୟ କର ନାହିଁ, ଏହା ତ ମୁଁ ଏବେ ସୁଦ୍ଧା ତୁମ ସହିତ ଅଛି। ମୁଁ ଏଠାରେ ମୋର ବାକ୍ୟକୁ ପ୍ରକଟ କରିବା ପାଇଁ ଅଛି। ଯେପରିକି ସେ ସେତେବେଳେ ଥିଲେ, ସେ ବର୍ତ୍ତମାନ ମଧ୍ୟ ଠିକ୍ ସେହିପରି ଅଛନ୍ତି। ସେ ଏହା କରିବ ବୋଲି କହିଥିଲେ ଓ ମୋର ପ୍ରଭୁ ଗୁରୁ ଆସିଅଛନ୍ତି ଓ ଆମକୁ ଡାକୁଅଛନ୍ତି। ଏଠାରେ ଅନେକ ଅସୁସ୍ଥ ଲୋକମାନେ ଅଛନ୍ତି, ଏଥିରେ ସନ୍ଦେହ ନାହିଁ ଯେ ସେମାନେ ଏଠାରେ ବସିଛନ୍ତି ଏବଂ ଡାକ୍ତର ସେମାନଙ୍କୁ କହିଛନ୍ତି ଯେ ସେମାନଙ୍କ ପାଇଁ ଆଉ କୌଣସି ଆଶା ନାହିଁ। ହୋଇପାରେ ଆପଣ ଆପଣମାନଙ୍କର ଘୋର ଅନ୍ଧକାରର ସମୟରେ ଥିବେ, କିନ୍ତୁ ମନେ ରଖନ୍ତୁ ଗୁରୁ ଆସିଯାଇଛନ୍ତି ଓ ଆପଣଙ୍କୁ ଡାକିଛନ୍ତି। ଏବଂ କୌଣସି ଏକ ଦିନେ ଗୁରୁ ଆସିବାକୁ ଯାଉଛନ୍ତି ଏବଂ ମେଷପ୍ରଭୁଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିବା ପ୍ରତ୍ୟେକ ନାମକୁ ଡାକିବାକୁ ଯାଉଛନ୍ତି। ଯଦି ଆପଣଙ୍କର ନାମ ସେଠାରେ ନାହିଁ, ତେବେ ଏହି କ୍ଷଣି ହିଁ ସେଠାରେ ତାହା ପ୍ରାପ୍ତ କରନ୍ତୁ, କାରଣ ସେ ଆସି ଡାକିବାକୁ ଯାଉଛନ୍ତି। ଏପରିକି ଯେଉଁମାନେ କବରରେ ଅଛନ୍ତି ସେମାନେ ସୁଦ୍ଧା ତାହାଙ୍କର ରବ ଶୁଣିବେ ଏବଂ ଜୀବନକୁ ପ୍ରବେଶ କରିବେ। ଗୁରୁ ଆସିବେ ଏବଂ ଆପଣଙ୍କୁ ଡାକିବେ, ଏବଂ ଯେତେବେଳେ ସେ ଆଜି ଡାକୁଅଛନ୍ତି ଉତ୍ତର ଦିଅନ୍ତୁ ଏବଂ ସେହିଦିନ ପାଇଁ ପ୍ରସ୍ତୁତି କରନ୍ତୁ। ଏ ଆପଣଙ୍କ ପାଇଁ ମୋର ପରାମର୍ଶ। ଏହି ଯୁଗର ପ୍ରତିଜ୍ଞା ସେଠାରେ ରହିବେ ବୋଲି ପ୍ରତିଜ୍ଞା କରିଥିଲେ। ସେ କାର୍ଯ୍ୟ ଯାହା ସବୁ ସେ କରିଛନ୍ତି ସେ ପୁନର୍ବାର ତାହା କରିବେ, ଏବଂ ବର୍ତ୍ତମାନ ଗୁରୁ ପୁଣି ଥରେ ଆସିଅଛନ୍ତି ଓ ଆପଣଙ୍କୁ ଡାକୁଛନ୍ତି। ଆସୁ ଆମର ମସ୍ତକଗୁଡ଼ିକୁ ଆମେ ନତ କରିବା। ମୋ ପାଖରେ ଏଠାରେ ପ୍ରାୟ ଆହୁରି 6 ପୃଷ୍ଠା ଅଛି, କିନ୍ତୁ ମୁଁ ବର୍ତ୍ତମାନ ସେସବୁକୁ ଯାଇପାରୁ ନାହିଁ। ଆସୁ ମସ୍ତକଗୁଡ଼ିକୁ ନତ କରୁ। ମୁଁ ଆପଣମାନଙ୍କୁ ଶୀଘ୍ର ଛାଡ଼ିଦେବାକୁ ପ୍ରତିଶ୍ରୁତି ଦେଇଥିଲି ଏବଂ ଏହା ତ 15 ଅଧିକ ହୋଇଗଲାଣି। ସ୍ୱର୍ଗୀୟ ପିତା, ହେ ପ୍ରଭୁ, ଏହା ପୁଣି ଥରେ ହେଉ। ଏ ସମସ୍ତ କଥା ଯାହା ମୁଁ କହିଅଛି, ଯୀଶୁ ଆସିଲେଣି ଏବଂ ଆପଣଙ୍କୁ ଡାକୁଅଛନ୍ତି। ଯେତେବେଳେ ସେ ଆସନ୍ତି ସେ କ'ଣ କରନ୍ତି? ସେ ଡାକନ୍ତି, ହେ ପ୍ରଭୁ, ଏହା ପୁଣି ଥରେ ହେଉ। ଆଜି ରାତିରେ ତୁମର ପବିତ୍ର ଆତ୍ମା ଲୋକମାନଙ୍କ ମଧ୍ୟରେ ଆସନ୍ତୁ। ସେହି ପ୍ରଭୁ ଯୀଶୁ ଆତ୍ମାଙ୍କ ରୂପରେ ଆଜି ରାତିରେ ସେ ଆସନ୍ତୁ ଓ ନିଜକୁ ପ୍ରକାଶ କରନ୍ତୁ ଏବଂ ତାପରେ ନିଜକୁ ପ୍ରକଟ କରନ୍ତୁ। ସେ ଲୋକମାନଙ୍କ ପରି ସେମାନେ ଯେପରି ବିଶ୍ୱାସ କରିଥିଲେ, ପ୍ରଭୁ ଆମେ ମଧ୍ୟ ବିଶ୍ୱାସ କରିବୁ। ଏଠାରେ ଅନେକ ଅଛନ୍ତି, ହୋଇପାରେ ଯେ ଏହି ସୁଯୋଗ କେବେ ହେଲେ ପାଇନାହାନ୍ତି। ଆମେ ପ୍ରାର୍ଥନା କରୁଛୁ ଯେ ତୁମେ ଆଜି ରାତିରେ ପୁନର୍ବାର ସେମାନଙ୍କୁ ତାହା ପ୍ରଦାନ କରିବ, କାରଣ ଆମେ ଏହାକୁ ପରମେଶ୍ୱରଙ୍କ ଗୌରବ ପାଇଁ ଯୀଶୁଙ୍କ ନାମରେ ଏହା ମାଗୁଅଛୁ, ଆମେନ୍। ଭଉଣୀ, ତାହା ଠିକ୍ ଅଟେ, କିନ୍ତୁ ତା ସହିତ ଆଗକୁ ବଢ଼ନ୍ତୁ, ତାହା ଉତ୍ତମ ଅଟେ। ସିଧା ଆଗକୁ ଯାଆନ୍ତୁ ଓ ପ୍ରତ୍ୟେକ ଜଣ ବାସ୍ତବରେ ଶାନ୍ତ ରୁହନ୍ତୁ। ସେ ଆସିଅଛନ୍ତି ବୋଲି କ'ଣ ଆପଣ ବିଶ୍ୱାସ କରନ୍ତି କି? ସେ ଆସିଅଛନ୍ତି, ଯେତେବେଳେ ସେ ଆସନ୍ତି କ'ଣ ସେ ଏବେ ସୁଦ୍ଧା ଡାକନ୍ତି କି? ତେବେ ଯଦି ଆପଣ କେବଳ ବିଶ୍ୱାସ କରିବେ, ଯଦି ଆପଣ କେବଳ ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରିବେ, ପରମେଶ୍ୱର ଏହାକୁ ପ୍ରଦାନ କରିବେ। ବର୍ତ୍ତମାନ ଦେଖନ୍ତୁ, ପ୍ରାର୍ଥନା ଧରି ଡାକିବା ପାଇଁ ମୋ ପାଖରେ ସମୟ ନାହିଁ। ଯଦି ପ୍ରଭୁ ଚାହାନ୍ତି, ମୁଁ ଆଜି ରାତିରେ ସେମାନଙ୍କୁ ସେଇଠାରେ ଡାକିବାକୁ ଯାଉଅଛି। ଗୁରୁ ଆସିଅଛନ୍ତି, ସେ ଶେଷ ଦିନରେ ତାହାଙ୍କର ବାକ୍ୟ ପୂରଣ କରିବାକୁ ଆସିଅଛନ୍ତି, ଏବଂ ସେ ସେତେବେଳେ ଯାହା ଥିଲେ ସେ ଆଜି ମଧ୍ୟ ତାହା ହିଁ ଅଟନ୍ତି। ସେତେବେଳେ ତାଙ୍କର ପ୍ରକଟୀକରଣ ବା ପରିଚୟ ଯାହା ଥିଲା ଆଜି ମଧ୍ୟ ତାହା ଅଟେ, କାରଣ ସେ ଏବେ ସୁଦ୍ଧା ପରମେଶ୍ୱରଙ୍କ ବାକ୍ୟ ଅଟନ୍ତି। କ'ଣ ଆପଣ ତାହା ବିଶ୍ୱାସ କରନ୍ତି କି? ଏବଂ ପରମେଶ୍ୱରଙ୍କ ବାକ୍ୟ ହୃଦୟର ଉଦ୍ଦେଶ୍ୟମାନ ଚିନ୍ତାଧାରା ପ୍ରଭୃତିର ପରୀକ୍ଷକ ଅଟେ, ଏବଂ ଯେ ପ୍ରକାର ସେ ସେତେବେଳେ କରିଥିଲେ ସେ ପ୍ରକାର ସେ ସର୍ବଦା ହିଁ କରି ଆସିଅଛନ୍ତି, ସେବେ ସୁଦ୍ଧା ସମାନ ଅଟନ୍ତି। ଯଦି ସେ ବର୍ତ୍ତମାନ ତାହା କରିବେ, ତେବେ କ'ଣ ଆପଣ ତାଙ୍କୁ ବିଶ୍ୱାସ କରିବେ କି? କ'ଣ ଏହା ଆପଣଙ୍କୁ ବିଶ୍ୱାସ କରିବା ନିମନ୍ତେ ପ୍ରବର୍ତ୍ତାଇବ କି? ଆପଣ ଲୋକମାନେ ଯେଉଁମାନେ କି ବର୍ତ୍ତମାନ ସେଠାରେ ବାହାରେ ଅଛନ୍ତି, ମୋତେ ପ୍ରଥମେ ଦେଖିବାକୁ ଏବଂ ଜାଣିବାକୁ ଦିଅନ୍ତୁ ଯେ ଯଦି ମୁଁ ଜାଣିଥିବା କି ଅଛନ୍ତି କି, ଏଠାରେ ଯେକୌଣସି ସ୍ଥାନରେ ବସିଛନ୍ତି କି ଯାହାଙ୍କୁ ମୁଁ ଜାଣେ, ସେ ସମସ୍ତ ଯେଉଁମାନେ କି ଆଖପାଖରେ ଅଛନ୍ତି, ଏଠାରେ ଉପରେ ଅଛନ୍ତି, ଯେଉଁମାନେ କି ମୋତେ ଜାଣନ୍ତି ନାହିଁ, ନିଜର ହାତ ଉଠାନ୍ତୁ। ଆପଣମାନେ ଜାଣନ୍ତି ଯେ ମୁଁ ଆପଣମାନଙ୍କ ବିଷୟରେ କିଛି ଜାଣେ ନାହିଁ ଏବଂ ଆପଣମାନେ ଅସୁସ୍ଥ, ଆପଣମାନଙ୍କର ହାତ ଉଠାନ୍ତୁ। ମୁଁ ଅନୁମାନ କରୁଛି ସମସ୍ତେ ଠିକ୍ ଅଛି। ବର୍ତ୍ତମାନ ଆପଣମାନେ ବିଶ୍ୱାସ କରନ୍ତୁ, ଆପଣମାନେ କେବଳ ନିଜର ସମ୍ପୂର୍ଣ୍ଣ ହୃଦୟ ସହିତ ବିଶ୍ୱାସ କରନ୍ତୁ, ସନ୍ଦେହ କରନ୍ତୁ ନାହିଁ, ବିଶ୍ୱାସ ରଖନ୍ତୁ, ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତୁ। ମୁଁ ଆପଣମାନଙ୍କୁ ପ୍ରକୃତରେ ଶାନ୍ତ ରହିବା ପାଇଁ କହିବାକୁ ଯାଉଅଛି, ବସିବା ପାଇଁ କହିବାକୁ ଯାଉଅଛି। ବର୍ତ୍ତମାନ ଏପାଖ ସେପାଖ ଘୁରି ବୁଲନ୍ତୁ ନାହିଁ, ଦୟାକରି କରନ୍ତୁ ନାହିଁ, ବୁଝିଲେ? ବୁଝିଲେ, ଆପଣ ଏକ ପ୍ରାଣ, ଶରୀର ଏବଂ ଆତ୍ମା ଅଟନ୍ତି, ଏବଂ ଆପଣଙ୍କର ଆତ୍ମା ଏବଂ ସେହି ପବିତ୍ର ଆତ୍ମା ବାସ୍ତବରେ ଭୀରୁ ଅଟନ୍ତି। କେତେ ଜଣଙ୍କର ମନେ ଅଛି ଅନେକ ବର୍ଷ ପୂର୍ବେ ସେହି ପବିତ୍ର ଆତ୍ମା ଯେତେବେଳେ ମୁଁ ଏଠାକୁ ଆସିଥିଲି ଆପଣମାନଙ୍କୁ କହିଥିଲି, ଯେତେବେଳେ ମୁଁ ଲୋକମାନଙ୍କୁ ହାତରେ ଧରିଥାଏ ସେ ମୋତେ କହିଥିଲେ ଯେ ଏହି ଚିହ୍ନିବାର ଦାନ ଆସିବ ଏବଂ ତାପରେ ତୁମେ ଯିବ। ଆପଣ କି ଏହାକୁ ମନେ ରଖିଛନ୍ତି ତାହା ମନେ ପକାନ୍ତୁ। କିନ୍ତୁ ସେ କହିଲେ ଯଦି ତୁମେ ଲୋକମାନଙ୍କୁ ତୁମଠାରେ ବିଶ୍ୱାସ କରାଇପାର। ଅନେକ ବର୍ଷ ପୂର୍ବେ ସେ ଦିନମାନଙ୍କୁ ମନେ ପକାନ୍ତୁ, ଆପଣଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ମୁଁ ଜଣେ ବ୍ୟକ୍ତିଙ୍କୁ ଦେଖିଲି, ମୋର ବିଶ୍ୱାସ ଯେ ଏହା ତଳେ ଅନ୍ୟ ସଭାରେ ହୋଇଥିଲା ଠିକ ସେଠାରେ ବସି ରହିଥିଲେ ଏବଂ ପବିତ୍ର ଆତ୍ମା ମୁଁ ଯେତେବେଳେ ପ୍ରଚାର କରୁଥିଲି ମୁଁ ତାଙ୍କୁ ନିରୀକ୍ଷଣ କରୁଥିଲି। ସେ ଜଣେ ଅପଙ୍ଗ ଲୋକ ଥିଲେ, ତାଙ୍କର ବାହୁ ତଳେ ସାହାରା ବାଡ଼ି ଥିଲା। ଆଉ ଯେତେବେଳେ ମୁଁ ପ୍ରାର୍ଥନା ଡାକରା ଦେବା ଆରମ୍ଭ କଲି, ଶୈତାନ ସେ ବ୍ୟକ୍ତିଙ୍କ ନିକଟକୁ ଆସିଲା ଏକ କଳା ଛାଇ, ଏବଂ ଏହାକୁ ମୁଁ ମୋ ନିଜ ଆଖିରେ ଦେଖିଲି। ସେ ଉଠି ପଡ଼ିଲେ ଓ ବାହାରକୁ ଚାଲିଗଲେ। ସେ ସର୍ବଦା ଅପଙ୍ଗ ହୋଇ ରହିବେ ଦେଖନ୍ତୁ, ଏବଂ ତେଣୁକରି ସେ ଠିକ ସେଇଠାରେ ଯେଉଁଠାରେ କି ସେ ସୁସ୍ଥ ହୋଇଯାଇଥାନ୍ତି ଯଦି ସେ କେବଳ ଦେଖନ୍ତୁ। ମାତ୍ର କେବଳ ମୁଁ ଜାଣେ ନାହିଁ କାହିଁକି ମୁଁ ଅନୁମାନ କରେ ଯେ ସେ କେବଳ ଶତ୍ରୁପତି କର୍ଣ୍ଣପାତ କଲେ। କିନ୍ତୁ ଯଦି ଆପଣ ଛିଡ଼ା ହେବେ ଓ ସେ ଛାୟାକୁ ଲକ୍ଷ୍ୟ କରିବେ, ସେ ବିଷୟଗୁଡ଼ିକୁ ବିଭିନ୍ନ ରୂପରେ ଦେଖିବେ, ଯେପରି ଭାବରେ ସେଗୁଡ଼ିକ ରହିଛି ଏବଂ ସେମାନେ କିପରି କାର୍ଯ୍ୟ କରନ୍ତି ତାହା ଦେଖିବେ। ଦେଖନ୍ତୁ, ଏହା ତ କରିବ, ତେଣୁ ମୁଁ ସୁସ୍ଥ କରିପାରେ ନାହିଁ। ଯେଉଁ ବ୍ୟକ୍ତି ଆପଣଙ୍କୁ କୁହନ୍ତି ଯେ ସେ ଆପଣଙ୍କୁ ସୁସ୍ଥ କରିପାରିବେ, ସେ ଭୁଲ ଅଟନ୍ତି। ଆପଣ ପୂର୍ବରୁ ସୁସ୍ଥ ହୋଇସାରିଛନ୍ତି, କିନ୍ତୁ ଏହା ତ ଯୀଶୁଖ୍ରୀଷ୍ଟଙ୍କର ଉପସ୍ଥିତିକୁ ଚିହ୍ନିବା ଅଟେ। ବର୍ତ୍ତମାନ ଯଦି ମାର୍ଥା ଜାଣିଥାନ୍ତେ ଯେ ଯଦି ସେ ତାହାଙ୍କୁ ପୁନର୍ବାର ଦେଖିପାରିବେ, ସେ ତାହାଙ୍କର ନିଜର ଇଚ୍ଛାକୁ ପ୍ରାପ୍ତ କରିପାରିବେ, କାରଣ ସେ ତ ସେହି ପ୍ରକୃତ ବାକ୍ୟ ଥିଲେ। କ'ଣ ଆମେ ଏହା ବିଶ୍ୱାସ କରିବାକୁ ଆଜି ରାତିରେ ସେତିକି ବିଶ୍ୱାସ କରିପାରିବା ନାହିଁ କି? ନିଶ୍ଚିତରେ ଆମେ ତାହା କରିବା ଉଚିତ। ସେ ଆସିଅଛନ୍ତି, ସେ ଆସିଅଛନ୍ତି, ସେ ପବିତ୍ର ଆତ୍ମାଙ୍କ ରୂପରେ ଆସିଅଛନ୍ତି, ତାହିଁ ତ ସେ ଯାହାକି ସେ ଅଟନ୍ତି। ତେବେ ଆପଣ କେବଳ ପ୍ରାର୍ଥନା କରନ୍ତୁ, ଏଠାରେ ଉପରକୁ ଦେଖନ୍ତୁ। ଯଦି ଏଠାରେ ମୋର କେହି ଛିଡ଼ା ହୋଇ ଠିକ ମୋ ପାଖରେ କେବଳ ପ୍ରାର୍ଥନା କରିଥାନ୍ତି, ଆପଣ ଦେଖନ୍ତୁ ଏତେ ସଂଖ୍ୟକ ଲୋକ ପ୍ରାର୍ଥନା କରୁଛନ୍ତି, ଏହା ତ ସମଗ୍ର ଭବନରେ ଅଟେ। ଆପଣଙ୍କୁ କେବଳ ଏହାକୁ ଦେଖିବାକୁ ପଡ଼ିବ। ଆପଣ କହିପାରିବେ ନାହିଁ, ଭାଇ ବ୍ରାନାମ କୁହନ୍ତୁ, ନା ଆଜ୍ଞା, ମୁଁ ଏହା କରିପାରେ ନାହିଁ। ଯେପରିକି ଆପଣ ମୋତେ ଏକ ସ୍ୱପ୍ନ ଦେଖାଇ ପାରନ୍ତି ନାହିଁ, ବୁଝିଲେ, ଆପଣ ସ୍ୱପ୍ନ ଦେଖିପାରନ୍ତି। ଆପଣ ପରମେଶ୍ୱର ଆପଣଙ୍କୁ ମୋ ବିଷୟରେ ଏକ ସ୍ୱପ୍ନ ଦେଖାଇ ପାରନ୍ତି, ଆପଣ ତା ବିଶ୍ୱାସ କରନ୍ତି। ମାତ୍ର ଆପଣ ଏହା ନିଜଠାରୁ କରିପାରନ୍ତି ନାହିଁ, ଆପଣ କରିପାରିବେ ନାହିଁ ଯେ ଭାଇ ବ୍ରାନା ମୁଁ ବର୍ତ୍ତମାନ ଆପଣଙ୍କ ବିଷୟରେ ଏକ ସ୍ୱପ୍ନ ଦେଖିବାକୁ ଯାଉଅଛି। ନା, ଆପଣ ତାହା କରିପାରିବେ ନାହିଁ, ନା ନା ତ ମୁଁ ଏକ ଦର୍ଶନ ଦେଖିପାରିବି। ଯିଏ ଆପଣଙ୍କୁ ସ୍ୱପ୍ନ ଦିଅନ୍ତି ସେଇ ଜଣଙ୍କୁ ହିଁ ତାହା କରିବାକୁ ହେବ, ଠିକ ସେହିଭଳି ଏକ ଦର୍ଶନ ଦ୍ୱାରା ହୋଇଥାଏ। ମୁଁ ଏଠାରେ ଗଣ୍ଠିବାତ ରୋଗୀ ଜଣେ ବ୍ୟକ୍ତିଙ୍କୁ ଧାଡ଼ି ଶେଷରେ ବସିଥିବାର ଦେଖୁଅଛି। ଯଦି ସେ ନିଜ ସମସ୍ତ ହୃଦୟ ସହିତ ବିଶ୍ୱାସ କରିବେ, ପରମେଶ୍ୱର ତାଙ୍କୁ ସେହି ଗଣ୍ଠିବାତରୁ ସୁସ୍ଥ କରିବେ। ମହାଶୟ, କ'ଣ ଆପଣ ବିଶ୍ୱାସ କରନ୍ତି ଯେ ସେ ଏହା କରିବେ? ସେଠାରେ ବସିଥିବା ସେହି ମେକ୍ସିକୋରୁ ବ୍ୟକ୍ତି ଜଣକ ଧାଡ଼ି ଶେଷରେ ବସିଛନ୍ତି, କ'ଣ ଆପଣ ଏହାକୁ ବିଶ୍ୱାସ କରିବେ କି? ଠିକ ଅଛି ଶ୍ରୀମାନ, ଆପଣଙ୍କ ପାଖରେ ବସିଥିବା ସେ ମହିଳା ଜଣକ, ତାଙ୍କର ମଧ୍ୟ ଗଣ୍ଠିବାତ ରୋଗ ଅଛି। ଏ ଭଦ୍ର ମହିଳା, କ'ଣ ଆପଣ ବିଶ୍ୱାସ କରନ୍ତି କି ଯେ ପରମେଶ୍ୱର ଆପଣଙ୍କୁ ସୁସ୍ଥ କରିବେ? କ'ଣ ଏହା ପୁନର୍ଶବ୍ଦ ହେଉଅଛି କି? ଉଭୟ କରେ ଯେ ଲୋକମାନେ ଏହା ଶୁଣନ୍ତି ନାହିଁ, ଆପଣ କରିବେ କି? ଠିକ ଅଛି, ତାଙ୍କ ପାଖରେ ବସିଥିବା ଅନ୍ୟ ଜଣେ ସାନ ମେକ୍ସିକାନ ମହିଳାଙ୍କ ବିଷୟରେ କ'ଣ ଅଟେ? ସେ ପେଟର ଅସୁବିଧାରେ ପୀଡିତ ଅଟନ୍ତି। ହେ ଭଦ୍ର ମହିଳା, ପରମେଶ୍ୱର ଆପଣଙ୍କର ପେଟକୁ ସୁସ୍ଥ କରିବେ ବୋଲି କ'ଣ ଆପଣ ବିଶ୍ୱାସ କରନ୍ତି କି? ସେ ତାହା ପାଇଥିଲେ ଯେତେବେଳେ ମୁଁ ସେହି ଆଲୋକକୁ ତଳକୁ ଯିବାର ଦେଖିଲି। ଏହାର ଅର୍ଥ ଏହା ଘଟିଥିଲା, ହଁ ତାହା ହିଁ ଏହା ଅଟେ। ଏହା ତାଙ୍କୁ ଆଘାତ କରିଥିଲା, ସେଠାରେ ଏହା ଥିଲା, ଚାରିଆଡେ ଘୁରି ବୁଲୁଥିଲା, ତାହା ଏହା କଲା, ବୁଝିଲେ। ଯେତେବେଳେ ସେ ବିଶ୍ୱାସ ପାଇପାରନ୍ତି, ଦେଖନ୍ତୁ ସେମାନଙ୍କର ଅବିଶ୍ୱାସ ହେତୁ ସେ ଅନେକ ବିଷୟ ସାଧନ କରିପାରିଲେ ନାହିଁ। ଏଠାରେ ଜଣେ ମହିଳା ବସି ପ୍ରାର୍ଥନା କରୁଛନ୍ତି, ଠିକ ଏଠାରେ ସେ ଡରି ଯାଇଛନ୍ତି, ସେ ଡରିବା ଉଚିତ। ସେ ଏକ କର୍କଟ ରୋଗର ଅବସ୍ଥାରେ ବାସ୍ତବରେ ପୀଡିତ ଅଟନ୍ତି। ମୁଁ ଆପଣଙ୍କୁ ଜାଣେ ନାହିଁ, କିନ୍ତୁ ପରମେଶ୍ୱର ଆପଣଙ୍କୁ ଜାଣନ୍ତି। କ'ଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ମୋତେ ଏହି କର୍କଟ ବିଷୟରେ କିମ୍ବା ଅନ୍ୟ କିଛି ବିଷୟରେ କହିପାରନ୍ତି? ମୁଁ ଆଡ଼େ ଅନାନ୍ତୁ, ସେଠାରେ ଅନେକ ପ୍ରାର୍ଥନା କରୁଛନ୍ତି। ଆପଣ ଦେଖନ୍ତୁ, ଏହା ପାଇଁ ହିଁ ମୁଁ ତାହା କହୁଅଛି, ଆମକୁ ଦେଖନ୍ତୁ। ତେବେ ହଁ, ଆପଣ ଏଠାରୁ ନୁହନ୍ତି, ଏହା ଆପଣଙ୍କ ଘର ନୁହେଁ, ଆପଣ କାଲିଫର୍ଣ୍ଣିଆର ପୋର୍ଟଭିଲ ନାମକ ଏକ ସ୍ଥାନରୁ ଆସିଛନ୍ତି, ତାହା ଠିକ ଅଟେ। ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ମୋତେ କହିପାରନ୍ତି ଯେ ଆପଣ କିଏ? ସେ ଜାଣନ୍ତି, ଆପଣଙ୍କ ନାମ ଶ୍ରୀମତୀ ୱିନ୍ଥାମ ଅଟେ, ତାହା ଠିକ। ବର୍ତ୍ତମାନ ବିଶ୍ୱାସ କରନ୍ତୁ ଏବଂ କର୍କଟ ରୋଗ ଆପଣଙ୍କୁ ଛାଡ଼ିଦେବ। ଯଦି ଆପଣ କେବଳ ବିଶ୍ୱାସ କରିପାରିବେ, ତାହା ହିଁ ସବୁ କିଛି, କେବଳ ଯାହା ପରମେଶ୍ୱର ଆପଣଙ୍କୁ କରିବାକୁ କୁହନ୍ତି। ଯଦି ଆପଣ ବିଶ୍ୱାସ କରିପାରିବେ, କ'ଣ ଆପଣ ତାହା ନିଜର ସମସ୍ତ ହୃଦୟରେ ବିଶ୍ୱାସ କରନ୍ତି ନାହିଁ? ଏହି ବିଭାଗରେ ଏଠାରେ କେହି ଜଣେ କ'ଣ ଆପଣ ବିଶ୍ୱାସ କରିପାରୁନାହାନ୍ତି କି? ଗୁରୁ ଆସିଅଛନ୍ତି ଓ ଆପଣଙ୍କୁ ଡାକିଲେଣି। ସେ ଆପଣଙ୍କୁ ମୃତ୍ୟୁରୁ ଜୀବନକୁ, ଅସୁସ୍ଥତାରୁ ସ୍ୱାସ୍ଥ୍ୟ ଆଡ଼କୁ ଡାକୁଅଛନ୍ତି। ଏଠାରେ ଜଣେ ବ୍ୟକ୍ତି ଠିକ ଏଠାରେ ବସିଛନ୍ତି, ମୁଣ୍ଡ ତଳକୁ କରି ପ୍ରାର୍ଥନା କରୁଛନ୍ତି। ସେ ପ୍ରକୃତରେ ନିଜ ପାଇଁ ପ୍ରାର୍ଥନା କରୁନାହାନ୍ତି, ସେ ଅନ୍ୟ କାହାରି ପାଇଁ ପ୍ରାର୍ଥନା କରୁଛନ୍ତି। ଏହା ଜଣେ ବାଳିକା ଅଟେ, ଏହା ତାଙ୍କର ଝିଅ ଅଟେ। ମହାଶୟ, ଆପଣ ଆପଣ ବିଶ୍ୱାସ କରନ୍ତି କି? ଆପଣଙ୍କ ଗୋଡ଼ରେ ସମସ୍ୟା ଅଛି, ଆପଣଙ୍କ ଆଣ୍ଠୁରେ ସମସ୍ୟା ଅଛି, ତାହା ଠିକ୍ ଅଟେ। କାନ୍ଦିବାର କୌଣସି ଆବଶ୍ୟକତା ନାହିଁ, ସେ ତ ଆପଣଙ୍କ ପାଖରେ ହିଁ ସେଠାରେ ଅଛନ୍ତି। ଆପଣଙ୍କ ଝିଅ ଏକ ଡାକ୍ତରଖାନାରେ ଅଛି, ନୁହେଁ କି? ଯକ୍ଷ୍ମା ରୋଗ ମାମଲା, ଆପଣ ବିଶ୍ୱାସ କରନ୍ତୁ, ଆପଣ ବିଶ୍ୱାସ କରନ୍ତି କି? ଗୁରୁ ଆସିଲେଣି ଓ ତାକୁ ଡାକୁଛନ୍ତି। ଆପଣ ତାର ପିତା ଭାବରେ ବିଶ୍ୱାସ କରିବେ କି? ଆପଣ କରିବେ। ଏହା ହେଉଛି ସେ ଆଜି ରାତିରେ ତା ପାଖକୁ ଏବଂ ଆପଣ ପାଖକୁ ଯାଆନ୍ତୁ। ଏହା ସମାପ୍ତ ହୋଇଯାଉ। ଏଠାରେ ଏକ ଛୋଟ ବାଳକ ଅଛି, ଛୋଟ ବାଦାମୀ ଚେହେରାର ସାନ ବାଳକଟିଏ। ସେ ଚର୍ମ ରୋଗରେ ପୀଡ଼ିତ ଏବଂ ଆଜମାରେ ଗୋଟିଏ ସାନ ମେକ୍ସିକାନ ବାଳକ ସେଠାରେ ବସିଛି। ସେ ଏଠାରୁ ନୁହେଁ, ସେ ସନ୍ ଜୋସେରୁ ଅଟେ। ପୁଅ, କଣ ତୁମେ ବିଶ୍ୱାସ କର କି? ଆଉ ଗୋଟେ କଥା, ତୁମ ବାପା ଏଠାରେ ତୁମ ସହିତ ଅଛନ୍ତି, ସେ ଜଣେ ସେବକ ଅଟନ୍ତି, ତା ଠିକ ଅଟେ। ତୁ ବିଶ୍ୱାସ କର କି ଯେ ପରମେଶ୍ୱର ମୋତେ ତୁମର ନାମ କହିପାରିବେ? କଣ ଏହା ତୁମକୁ ପ୍ରକୃତ ଶକ୍ତିର ସହ ବିଶ୍ୱାସ କରାଇବ କି? ତୁମର ନାମ ହେଉଛି ରୁବେନ। ବର୍ତ୍ତମାନ ବିଶ୍ୱାସ କର, ପରମେଶ୍ୱର ତୁମକୁ ସମ୍ପୂର୍ଣ୍ଣ ସୁସ୍ଥ କରିବେ। ଗୁରୁ ଆସିଅଛନ୍ତି ଏବଂ ସେ ଆପଣଙ୍କୁ ଡାକନ୍ତି। ହେ ପାପିଜନ ଓ ଅସୁସ୍ଥ ବ୍ୟକ୍ତି, କଣ ବିଶ୍ୱାସୀମାନଙ୍କ ଗହଣରେ ଜଣେ ମନୁଷ୍ୟ ମଧ୍ୟରେ ପ୍ରକଟିତ ସେହି ଗୁରୁଙ୍କୁ ଆପଣ ଦେଖୁନାହାନ୍ତି କି? ତାଙ୍କର ବିଶ୍ୱାସୀ ପିଲାମାନଙ୍କୁ ସ୍ୱାସ୍ଥ୍ୟ ଲାଭ ପାଇଁ ଡାକିବାକୁ ଆସିଅଛନ୍ତି। ସେ ପାପି ଜଣଙ୍କୁ ଅନୁତାପ କରିବା ନିମନ୍ତେ ଡାକିବାକୁ ଆସିଅଛନ୍ତି। ହେ ପଶ୍ଚାତଗମନକାରୀ ମଣ୍ଡଳୀର ସଦସ୍ୟ, ଗୁରୁ ଆସିଅଛନ୍ତି ଓ ଆପଣଙ୍କୁ ଡାକୁଅଛନ୍ତି। କଣ ଆପଣ ଏହାକୁ ବିଶ୍ୱାସ କରନ୍ତି କି? ଆପଣଙ୍କର ଆବଶ୍ୟକତା ପାଇଁ ଆପଣ ଏହାକୁ ଏହି କ୍ଷଣି ବିଶ୍ୱାସ କରନ୍ତି କି? ଯଦି ଆପଣ କରନ୍ତି, ତେବେ ଆପଣ ହାତ ଉଠାନ୍ତୁ, କୁହନ୍ତୁ ମୋର ଆବଶ୍ୟକତା ପାଇଁ ମୁଁ ବିଶ୍ୱାସ କରେ। ତାପରେ ବର୍ତ୍ତମାନ ନିଜ ପାଦରେ ଛିଡ଼ା ହୁଅନ୍ତୁ ଓ ଏହାକୁ ଗ୍ରହଣ କରନ୍ତୁ। ଗୁରୁ ଆସିଅଛନ୍ତି ଓ ଆପଣଙ୍କୁ ଡାକୁଅଛନ୍ତି। ଏବଂ ଆପଣ ଯେ କେହି ବି ହୁଅନ୍ତୁ, ଆପଣଙ୍କର ଯାହା କିଛି ବି ଦରକାର, ଗୁରୁ ଆସିଅଛନ୍ତି ଏବଂ ସେ ଆପଣଙ୍କୁ ଡାକୁଅଛନ୍ତି। ସେ କାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି। ସେହି ଛୋଟ ସ୍ତ୍ରୀ ଲୋକଟି ନଗରକୁ ଯାଇ କହିଲା, ଆସ ଜଣେ ବ୍ୟକ୍ତିଙ୍କୁ ଦେଖ ଯିଏକି ମୋର ଭୁଲ ମୋତେ କହିଥିଲେ। ଆପଣ ନଗରକୁ ଯାଇନାହାନ୍ତି, ଆପଣ ନିଜେ ଆସିଲେ ଓ ଏହାକୁ ଦେଖିଲେ। ତେଣୁ ଗୁରୁ ଆସିଅଛନ୍ତି ଓ ଆପଣଙ୍କୁ ଡାକନ୍ତି। ଆପଣ ନିଜ ହାତ ଉଠାଇ ତାହାଙ୍କୁ ପ୍ରଶଂସା କରନ୍ତୁ ଏବଂ କୁହନ୍ତୁ, ପ୍ରଭୁ ଯୀଶୁ, ମୁଁ ଜଣେ ପାପୀ, ମୋତେ କ୍ଷମା କର, ମୁଁ ଜଣେ ପଶ୍ଚାତଗମନକାରୀ, ହେ ପ୍ରଭୁ ମୋତେ ଫେରାଇ ନିଅ, ମୋର ପବିତ୍ର ଆତ୍ମା ଦରକାର, ମୋତେ ପରିପୂର୍ଣ୍ଣ କର, ମୁଁ ଅସୁସ୍ଥ, ମୋତେ ସୁସ୍ଥ କର, ମୁଁ ଅପଙ୍ଗ ଅଟେ, ମୋତେ ସୁସ୍ଥ କର। ଗୁରୁ ଆସିଅଛନ୍ତି ଓ ଆପଣଙ୍କୁ ଡାକନ୍ତି। ବର୍ତ୍ତମାନ ନିଜର ହାତ ଉଠାନ୍ତୁ ଓ ତାହାଙ୍କର ପ୍ରଶଂସା କରନ୍ତୁ। ଏ ମାନ, ଆମକୁ ଏଠାରେ ଛୋଟ ସ୍ୱର ଦିଅନ୍ତୁ, ମୁଁ ତାଙ୍କୁ ପ୍ରଶଂସା କରିବି, ମୁଁ ତାଙ୍କୁ ପ୍ରଶଂସା କରିବି। ଆପଣ ଜାଣିଛନ୍ତି, ମୁଁ ତାଙ୍କୁ ପ୍ରଶଂସା କରିବି, ଆପଣ ତା ଜାଣନ୍ତି, ନୁହେଁ କି? ଆପଣ ବିଶ୍ୱାସ କରନ୍ତି କି?
Sinners slain, give him glory, all ye people, for his blood has washed away each stain.
କଣ ଆପଣ ତାଙ୍କୁ ପ୍ରେମ କରନ୍ତି? ବର୍ତ୍ତମାନ ସେଠାରେ ଥିବାବେଳେ ଆପଣ ତାଙ୍କ ଉଦ୍ଦେଶ୍ୟରେ ଗୀତ ଗାଇବାକୁ ଭଲ ପାଆନ୍ତି ନାହିଁ କି? ସେ ଏକ ଆତ୍ମା ଭାବରେ ଭବନର ମଧ୍ୟ ଦେଇ ଚାରିପାଖ ବୁଲୁଅଛନ୍ତି। ସେ ଆପଣଙ୍କ ହୃଦୟକୁ ଜାଣନ୍ତି, ଆପଣଙ୍କ ବିଷୟରେ ସବୁକିଛି ଜାଣନ୍ତି। ଆସନ୍ତୁ ଏହାକୁ ଆମର ସମସ୍ତ ହୃଦୟ ସହିତ ତାହାଙ୍କ ଉଦ୍ଦେଶ୍ୟରେ ଗାନ କରିବା। ଯେତେବେଳେ ଆପଣ ଏହା କରନ୍ତି, ସେତେବେଳେ ନିଜର ହାତ ଉଠାନ୍ତୁ, ସେତେବେଳେ ତାହାଙ୍କୁ ପ୍ରଶଂସା କରନ୍ତୁ। ହେ ନାରୀ, ଆପଣ ଯିଏକି ଚକଲଗା ଚୌକିରେ ଅଛନ୍ତି, ଯଦି ଆପଣ ସେଠାରେ ମାତ୍ର ଟିକେ ଅଧିକ ବିଶ୍ୱାସ କରିବେ, ଆସନ୍ତୁ ଆଉ ଥରେ ଚେଷ୍ଟା କରିବା। ମୁଁ କିଛି ବିଷୟରେ ଅପେକ୍ଷା କରୁଅଛି। କହନ୍ତି ଯେତେବେଳେ ଆମେ ତାହା ପୁଣି ଥରେ ଗାଇଥାଉ, ଭୁଲି ପଡ଼ନ୍ତୁ, କାହାରି ହାତ ଧରି ନିଅନ୍ତୁ, ଯେତେବେଳେ ଆମେ ଏହାକୁ ଗାଇଥାଉ ଗାଆନ୍ତୁ, ମୁଁ ତାହାଙ୍କୁ ପ୍ରଶଂସା କରିବି। ଆସନ୍ତୁ ତେବେ ସମସ୍ତେ ଏକାଠି ମିଶି ଗାଇବା। ହେ ପାପୀ ବନ୍ଧୁ, କଣ ଆପଣ ବର୍ତ୍ତମାନ ଏଠାରେ ଚାଲିବେ ନାହିଁ? ହେ ସମସ୍ତ ଲୋକ ଉପରକୁ ଆସନ୍ତୁ ଓ ତାହାଙ୍କୁ ପ୍ରଶଂସା କରନ୍ତୁ। ଆପଣ ସମସ୍ତେ ଲୋକମାନେ ଯେଉଁମାନେ ତାହାଙ୍କୁ ତ୍ରାଣକର୍ତ୍ତା ଭାବରେ ସ୍ୱୀକାର କରିବାକୁ ଚାହାନ୍ତି, ତାହାଙ୍କ ଉପସ୍ଥିତିରେ ଯେତେବେଳେ ସାଧୁମାନେ ଆତ୍ମାର ଉପାସନା କରୁଅଛନ୍ତି, ଆପଣ ଏଠାକୁ ଆସି ଛିଡ଼ା ହେବେ ନାହିଁ କି? କୁହନ୍ତୁ, ମୁଁ ଆଜି ରାତି ସାକ୍ଷ୍ୟ ଦେବାକୁ ଚାହୁଁଛି, ମୁଁ ତାହାଙ୍କୁ ପ୍ରଶଂସା କରିବାକୁ ଚାହୁଁଛି, ମୁଁ ଆସିବାକୁ ଚାହୁଁଛି, ମୁଁ ତାହାଙ୍କ ପାଇଁ ଲଜ୍ଜିତ ନୁହେଁ। ମୁଁ ଚାହେଁ ସଂସାର ଜାଣୁ ଯେ ସେ ଏଠାରେ ଉପସ୍ଥିତ ଥିବାବେଳେ ମୁଁ ତାହାଙ୍କୁ ମୋର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରେ। ଆସନ୍ତୁ ଯେତେବେଳେ ଆମେ ଏହାକୁ ଗାଇବା, ଆପଣ ଆସିବେ ନାହିଁ କି? ଓ ତାହା ହିଁ ଏହା ଅଟେ ନାରୀ, ଚାଲି ଆସନ୍ତୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ। ଆଉ କିଏ ଆସିବେ? ଏଠାକୁ ଚାଲି ଆସନ୍ତୁ ଭଉଣୀ, ଏଠାରେ ଛିଡ଼ା ହୁଅନ୍ତୁ। ଅନ୍ୟ କୌଣସି ବ୍ୟକ୍ତି ଯିଏକି ଚାହାନ୍ତି ଯେ ସେ ତାହାଙ୍କର ତ୍ରାଣକର୍ତ୍ତା ହୁଅନ୍ତୁ, ଯିଏକି ଲଜ୍ଜିତ ନୁହନ୍ତି, ଠିକ ଏହି କ୍ଷଣି ହିଁ ସେ କହିଲେ, ଯଦି ତୁମେ ମଣିଷ ଆଗରେ ମୋ ପାଇଁ ଲଜ୍ଜିତ ହୁଅ, ତେବେ ମୁଁ ମୋର ପିତା ଏବଂ ପବିତ୍ର ସ୍ୱର୍ଗଦୂତମାନଙ୍କ ଆଗରେ ଲଜ୍ଜିତ ହେବି। ଯଦି ଆପଣ ବର୍ତ୍ତମାନ ତାହାଙ୍କ ପାଇଁ ଲଜ୍ଜିତ ନୁହନ୍ତି ଏବଂ ସେଠାରେ ଥିବାବେଳେ ଆପଣ ତାହାଙ୍କୁ ନିଜର ତ୍ରାଣକର୍ତ୍ତା ସ୍ୱରୂପେ ଚାହୁଁଛନ୍ତି, ଆପଣ ତାହାଙ୍କୁ ଦେଖିଛନ୍ତି, ଏହା ତ ସିଦ୍ଧ, ସେ ବାକ୍ୟ ନିଜେ ଏହାକୁ ଜଣାଇବା। ସାଧୁମାନେ ବର୍ତ୍ତମାନ ଆରାଧନା କରୁଥିବା ବେଳେ ଆସନ୍ତୁ। କଣ ଆପଣ ଆସିବେ ନାହିଁ କି? ମହାଶୟ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏଠାରେ ଜଣେ ବୃଦ୍ଧ ମହିଳା ନିଜର ପ୍ରକୃତ ବୃଦ୍ଧାବସ୍ଥାରେ ଆସୁଅଛନ୍ତି, କଣ ଆପଣ ବର୍ତ୍ତମାନ ଆସିବେ ନାହିଁ କି? ଏହାକୁ ବର୍ତ୍ତମାନ ଗାନ କରନ୍ତୁ। ଏହା ଠିକ ଅଟେ, ଯୁବବର୍ଗ ଠିକ ଏହି ପାଖକୁ ଆସନ୍ତୁ, କେବଳ ପ୍ରଶଂସା କରନ୍ତୁ। ମହିଳା, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଏହା ହିଁ କରିବାର ଉପାୟ ଅଟେ। ହେ ଯୁବକମାନେ, ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେତେବେଳେ ସେବକମାନେ ଏହି ଲୋକମାନଙ୍କ ନିକଟକୁ ଯାଉଥାନ୍ତି, ବର୍ତ୍ତମାନ କଣ ଅନ୍ୟ କେହି ଆସିବେ ନାହିଁ କି? ପଶ୍ଚାତଗମନକାରୀ ବ୍ୟକ୍ତି କଣ ଆପଣ ଆସି କହିବେ କି, ମୁଁ ମୋ ଜୀବନ ପାଇଁ ଲଜ୍ଜିତ? ସେଠାରେ ଅଛନ୍ତି କଣ ଆପଣମାନେ ମୋତେ ପରମେଶ୍ୱରଙ୍କ ସେବକ ବୋଲି ବିଶ୍ୱାସ କରନ୍ତି? ଆପଣ ହାତ ଉଠାନ୍ତୁ, କାହିଁକି ନା ଯୀଶୁଖ୍ରୀଷ୍ଟ ଆମ ମଧ୍ୟରେ ଅଛନ୍ତି। କଣ ଆପଣ ଆସିବେ ନାହିଁ କି? କଣ ଆପଣ ଆସି ତାହାଙ୍କୁ ଗୌରବ ଦେବେ ନାହିଁ କି? ମାର୍ଥା, କଣ ତୁମେ ଆସୁଛ କି? ନା ମରିୟମଙ୍କ ସହିତ ଘରେ ବସି ରହିବାକୁ ଯାଉଛ? କଣ ଆପଣ ଫେରି କୌଣସି ସଂସ୍ଥାରେ ରହିବାକୁ ଯାଉଛନ୍ତି ଏବଂ ଏହା କହିବାକୁ ଯାଉଛନ୍ତି କି, ଓହ, ମୋର ମଣ୍ଡଳୀ ତ ଏହାକୁ ଏହି ପ୍ରକାର ବିଶ୍ୱାସ କରେ ନାହିଁ? ଯେତେବେଳେ କି ଖ୍ରୀଷ୍ଟ ପ୍ରକଟ କରାଯାଇଅଛନ୍ତି, କଣ ଆପଣ ପଛରେ ବସି ତାହା କହିବାକୁ ଯାଉଛନ୍ତି କି? ଅବା କଣ ଆପଣ ବାହାର ହୋଇ ଆସୁଅଛନ୍ତି ଯେ ମୁଁ ଆପଣଙ୍କୁ କହିବି ଯେତେବେଳେ ମୁଁ ନା? ଆଜି ଏହା ହେଉଛି ସେଇ ଘଡ଼ି। ଜାଇରସଙ୍କ ଝିଅ ପରି ମୃତ୍ୟୁ ଆପଣଙ୍କର ଚାରିପାଖରେ ଝୁଲୁଅଛି, ବର୍ତ୍ତମାନ ହିଁ ଆସନ୍ତୁ। ପଶ୍ଚାତଗମନକାରୀ ବ୍ୟକ୍ତି ବର୍ତ୍ତମାନ ଆସନ୍ତୁ, ପାପୀଜନ ବର୍ତ୍ତମାନ ଆସନ୍ତୁ। ଏହା ହେଉଛି ସେହି ସମୟ, ଗୁରୁ ଆସିଅଛନ୍ତି ଏବଂ ସେ ଆପଣଙ୍କୁ ଡାକୁଛନ୍ତି, ସେ ଆପଣଙ୍କୁ ଡାକୁଅଛନ୍ତି। ଆପଣ କହନ୍ତି, ମୁଁ କିପରି ଜାଣିବି? ସେ ମୋର ସ୍ୱରକୁ ବ୍ୟବହାର କରୁଅଛନ୍ତି। ଦେଶ ଅସ୍ୱସ୍ଥତା, ଦୁଃଖ ଏବଂ ଅନ୍ୟାନ୍ୟ ବିଷୟ କହିବା ପାଇଁ ମୋ ସ୍ୱରକୁ ବ୍ୟବହାର କରନ୍ତି, ତେବେ କଣ ଆପଣ ଜାଣନ୍ତି ନାହିଁ ଯେ ସେ ପାପ ପାଇଁ ମଧ୍ୟ ଆହ୍ୱାନ କରୁଅଛନ୍ତି? ବାହାରି ଆସନ୍ତୁ, ବର୍ତ୍ତମାନ ହିଁ ଆସନ୍ତୁ। ଏହା ଆପଣଙ୍କର କଦାଚିତ ରହିଥିବା ଶେଷ ସୁଯୋଗ ହୋଇପାରେ। ଆଉ ଥରେ ବନ୍ଧୁଗଣ, ଏଠାରେ ଥିବା ଅନେକ ଲୋକମାନଙ୍କୁ ଆସିବା ଉଚିତ। ମୁଁ ଆପଣମାନଙ୍କୁ ଏହିପରି ଡାକି ଲଜ୍ଜିତ କରିବାକୁ ଚାହେଁ ନାହିଁ, ତାହା ଠିକ ନୁହେଁ। ଯଦି ଆପଣ ଚାହିଁବେ, ତେବେ କୌଣସି ସମୟରେ ହୁଏତ ସେହି ଫାରୁସୀମାନେ ଭାବିଲେ ଯେ ସେମାନେ ଉଦ୍ଧାର ପାଇଅଛନ୍ତି, କିନ୍ତୁ ସେମାନେ ପାଇନଥିଲେ। ଆପଣ ସେହି ସମାନ କଥା ଚିନ୍ତା କରୁଅଛନ୍ତି? ବର୍ତ୍ତମାନ ଆସନ୍ତୁ, ସୁନିଶ୍ଚିତ ହୁଅନ୍ତୁ, ଏହା ଉପରେ କେବଳ ଅଧା ସୁଯୋଗ ଗ୍ରହଣ କରନ୍ତୁ ନାହିଁ, ସେପରି କରନ୍ତୁ ନାହିଁ। ଯଦି ଆପଣଙ୍କ ମନରେ ଟିକିଏ ହେଲେ ସନ୍ଦେହ ଅଛି, ତେବେ କୌଣସି ସୁଯୋଗ ଦିଅନ୍ତୁ ନାହିଁ। ବର୍ତ୍ତମାନ ହିଁ ଚାଲି ଆସନ୍ତୁ, ବର୍ତ୍ତମାନ ହିଁ ସେ ସମୟ ଅଟେ, ବର୍ତ୍ତମାନ ଯେତେବେଳେ ସେ ନିଜର ଉନ୍ମୁକ୍ତ ଅଟେ, ପବିତ୍ର ଆତ୍ମା ଯେତେବେଳେ ଏଠାରେ ଅଛନ୍ତି, ଗୁରୁ ଆସିଅଛନ୍ତି, ସେଇ ଟିକିଏ ସନ୍ଦେହ ତାହିଁ ଅଟେ ଯାହାକି ସେ ଆପଣଙ୍କୁ କହିବାକୁ ଚେଷ୍ଟା କରୁଅଛି। ଆପଣ ସନ୍ଦେହ କରୁଅଛନ୍ତି, ଏହାକୁ ଛାଡ଼ି ଦିଅ, ବର୍ତ୍ତମାନ ଚାଲି ଆସନ୍ତୁ। ଗୁରୁ ଆସି ଆପଣଙ୍କୁ ଡାକୁଅଛନ୍ତି, ତାହା ଠିକ୍ ଅଟେ, କେବଳ ଆସିବା ଜାରି ରଖନ୍ତୁ, ଆସିବାକୁ ଠିକ୍ ଜାରି ରଖନ୍ତୁ। କଣ ଆପଣ ତାହାଙ୍କୁ ପ୍ରଶଂସା କରିବା ପାଇଁ ଆସିବେ ନାହିଁ କି? ବର୍ତ୍ତମାନ ଯେତେବେଳେ ପାପୀମାନେ ତାହାଙ୍କୁ ଦାବି କରିବାକୁ ଆସୁଛନ୍ତି, ଆସୁ, ଲୋକମାନେ ତାହାଙ୍କୁ ପ୍ରଶଂସା କରନ୍ତୁ। ଯେତେବେଳେ କି ଆମେମାନେ ବର୍ତ୍ତମାନ ଗୀତ ଗାଉଥାଉ, ନିଜ ହାତ ଉଠାଇ ବର୍ତ୍ତମାନ ସମସ୍ତେ ଏକାଠି ତାହାଙ୍କୁ ପ୍ରଶଂସା କରିବା ପାଇଁ ଗାନ କରନ୍ତୁ। ତାହାଙ୍କୁ କେବଳ ପ୍ରଶଂସା କରନ୍ତୁ। ଆପଣ ଲୋକମାନେ ଯେଉଁମାନେ କି ଆଖପାଖରେ ଅଛନ୍ତି, ପ୍ରାର୍ଥନା କରନ୍ତୁ, ଆପଣଙ୍କୁ କ୍ଷମା କରିବାକୁ ତାହାଙ୍କୁ କୁହନ୍ତୁ, ତାହିଁ ତ ସେ କରିବେ। ଗୁରୁ ଆସିଅଛନ୍ତି ଓ ଆପଣଙ୍କୁ ଡାକନ୍ତୁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।